গতকালি কথা যেমন বিশ্রাম দিলে তার সম্যক সূচনা দিয়ে আমরা আগে বুঝিবা। কুন্তদেবী ভগবান শ্রীকৃষ্ণ সম্মুখে দণ্ডায়মান হয়ে নিজকে অজ্ঞান তাঙ্কর স্তুতির সার ভাবে নিজক অজ্ঞা ভক্তিহীন বলে আগে প্রতিপাদন করছেন। ভগবান ভক্ত মানুষ এই দীনভাব হচ্ছে সবুঠ শ্রেষ্ঠ যোগ্যতা। ভগবত প্রাপ্তির ভগবত করুণা লাভর দীনতা ভাব কিঞ্চন ভাব সমস্ত সাধু সমস্ত শাস্ত্র কেবল গোটিয়ে গোটিয়ে আড়ক আমাকে কষ্ট দেখছেন। যদি কি শাসন চান ভগবান পাইবি তাহলে ভগবান পাইবে এটা গোটিয়ে পথ হচ্ছে অকিঞ্চনর পথ। অকিঞ্চন অর্থ আমি গতকাল শ্রবণ করুলে কারণ সমস্ত শ্রুতি সমস্ত সন্থ কেবল সাধক মানুষ সাবধান করুছেন যদি ভগবান পাইবা চাহ সংসার কোণী বস্তু প্রতি মুহত্ব ভাব মোর ভাব মহত্ব ভাব তাকে ত্যাগ করি পড়ব। সংসার যে বস্তু প্রতি আমার মহত্ব বুদ্ধি অনেক বুঝবাকে পড়ে যে বস্তু প্রতি যে ভাবে আমার মহত্ব বুদ্ধি অনেক ভগবান আমার সে দূরে অনেক সেই যেতবে কুন্তিদেবীকে বিপদ পড়ছে সমগ্র জীবন সে ভগবান মহত করুণা করুণা বলে বিচার করি স্তুতি করুলে প্রভু আপনার পুত্র মানুষ সমস্ত বিপদ রক্ষা করছেন আহু বিপদ রক্ষা করেছেন তেমন মোট বিপদ আবশ্যক। ভগবান শ্রীকৃষ্ণ প্রশ্ন করে তোমার বিপদের লাভ কম হব তুমি কিছু সম্পত্তি মাগ কেন সমস্ত সংসার ব্রহ্মাজী শিবজী পর্যন্ত সমস্ত সম্পত্তি কিছু না কিছু কামনা করতে ভগবান নিকট কারণ ভগবান যা সম্পত্তি দিকে বহু বিচার করি দিকে ভগবান কোণী অবিবেক ব্যক্তি নুহতি জীবন কেউ কল্যাণ হবে তাকে বিচার করি সম্পত্তি দিকে আহ যদি ভগবান সম্পত্তি মাগেবি এতে কোণ ক্ষতি না কিন্তু ভগবান ভগবান দ্বারা প্রার্থী হয়ে মাগিদেলা পরে ধন কোণী বস্তু মাগিদেলা পরে আমি ভগবান দূর রয়ে এই হল আমার জীবনর বস্তু মিলবে কিন্তু ভগবান মিলবে যদি কোনসি কামনা করি আমি ভগবত ভজন করলে ভজন চরম ফল ভগবত প্রাপ্তি হব না ভগবত প্রেম হব না শুদ্ধ ভক্তি লাভ করিপারিব না। ভগবান আমার ভজন ভিতরে আমার ভক্তি ভিতরে এ কামনা যে স্থান পাইগাল লক্ষ্য যে রহিলা আমার ভগবান পাইবি কামনা প্রাপ্ত যে কামনা রহিলা ভগবান পাইবি এই বস্তু পাইবি তাহলে আমাকে ভগবান মিলবে সে বস্তুটা হিপারি সেপরে শুদ্ধ ভক্তি অন্য অভিলাষিতা শূন্য জনক অন্য অভিলাষ শূন্য হওয়া পড়ব কোণী অভ্যাস রাখবেন জীবন আপনার কবি আমার হৃদয় তো স্থাবর না জন আমি তো স্থাবর নুহে আমি তো প্রস্তর নুহে অভিলাষ কমিটি না কিছু না কিছু কামনা আস ভজন কলা মানে কিছু না কিছু অভিলাষ আসব কেউ অভিলাষ আসবা দরকার চৈতন্য মহাপ্রভু শিক্ষা দিলে মম জন্মনি জন্মনি ভগবতাত ভক্তির অহিতুকি তুই মো প্রতি জন্মরে মোর অহিতুকি ভক্তি হোক মতো এত আশীর্বাদ কর এত করুণা কর তেমন ভগবান ভজন কলা বলে যদি কোণী বস্তু জন কামনা করে সে সকামি ভক্ত হয়ে গেল কিন্তু ভগবত প্রাপ্তি পাই প্রভু পূর্ণ রূপে প্রভুঙ্কর করুণা প্রাপ্তি পাই নিষ্কিঞ্চন হওয়ার পড়বে সেপরে কুন্তিদেবী কহিলেন এই যেতে সম্পত্তি যেতে বিপদ সব আসছি এই বিপদ গুড়ি আমি গোটে ভালো অনুভব দিয়েছি আমি নিষ্কিঞ্চন নিষ্কিঞ্চন ভিতরক যাইছি আমার সমস্ত বিপদ কম করেছি আমার সম্পত্তি আপনার দেখুন সমাজের বি আমি যে যেতিকি কষ্টরে যে বস্তুটা মু লাভ করুছি সেই বস্তু প্রতি সে যেতিকি কষ্ট করেছি তার সেতিকি মহত্ব বুঝি আসছে। শহে টঙ্কাটা যে আরামে পাইযাচ্ছে সে শহে টঙ্কা এত ভালো পাল না, যে বহু পরিশ্রম করে শহে টঙ্কা পাচ্ছে তার শহে টঙ্কা প্রতি অধিক আসক্তি রয়েছে। যে যেতিক অধিক পরিশ্রম করে যে ধনটিকে রোজগার করে থাকে যে লৌকিক সম্পত্তি রোজগার করে থাকে তার সেই সম্পত্তি প্রতি সেটি আসক্তি রয়েছে। কিন্তু কুন্দিদেবীঙ্কর জীবনে গোটে সুন্দর অনুভব, সে যেত বিপদী ভগবান পাখর লাভ করেছেন প্রভুঙ্কর করুণার কম লাভ হয়েছে না, সংসার ভৌতিক বস্তু প্রতি তাঁর সেটি মমতা যাইছে ভগবান প্রতি সেটি মমতা বলেছে। আপনার কুহত এত বিপদী পরে যদি রাজা হলে কত আনন্দ বাড়বা, কত আসক্তি আসিয়া কথা মো পুয় রাজা হচ্ছে বহু সুন্দর জিনিস কিন্তু সব ছাড়া কে প্রভু লৌকিক সম্পত্তি এ বিপদ। আর লৌকিক সম্পত্তি চারি প্রকার কাল দেখুলে যে বিপত্তির খজানা বিপত্তির ঘর লৌকিক সম্পত্তি কোণ না জন্ম ঐশ্বর্য সুর শ্রীবি এ ধান মদ অপমান উচ্চকূলের জন্ম সম্পত্তি লাভ করা বিদ্যা আর সৌন্দর্যতা এই ধান মদ অপমান জীবন স্বরূপ যে বৃত্তি আছে দাস্য বৃত্তিকে আবৃত করে গর্ব সৃষ্টি করব ভগবান নিষ্কিঞ্চন নিষ্কিঞ্চন হলে মিলবে বা ন মিলবে কিন্তু পরম নিষ্কিঞ্চন হওয়া করব পরম নিষ্কিঞ্চন মনরে বি সংসার কোণী বস্তু প্রতি মত বুদ্ধি নাই পুরা কেবল ভগবত প্রাপ্তি নিমিত্ত আর ভগবান পারমার্থিক পরমার্থে প্রভু মর কেবল আর সংসার কে মর না এই যে মদ সৃষ্টি করব এই সংসার সব বড় বিপদ আনিদ ভগবান কলে যদি এই জিনিস মদ সৃষ্টি করি মতো কি দেখি পারে কুহতি তুম অকিঞ্চন সে গোচর আপনার অকিঞ্চনর গোচর বিষয়ভূত বস্তু যদি কেহি ভগবান দেখা চাহি তাকে অকিঞ্চন হওয়া পড়ে সে প্রথম তাঁর মুখ তাপর স্মৃতি বাহার নম অকিঞ্চন মিতা এই অকিঞ্চন ধন মু আপনার প্রণাম করছি ভগবান হচ্ছেন নিষ্কিঞ্চন ধন আমি সবুড়ে সব শাস্ত্রে পড়ুছি ভগবান হচ্ছেন ভক্তর সম্পত্তি ভক্তর স্থিতি কোণ না নিষ্কিঞ্চন কারণ জীবন স্বরূপ হচ্ছে নিষ্কিঞ্চন জীবকু নিষ্কিঞ্চন হওয়া বড় কষ্ট জিনিস না কিন্তু বহু জন্ম যেহেতু আমি বহু মান সম্মান ধন সম্পত্তি ওটা পাই পাই আসছে আমার আভ্যাস হয়েছি আমি নিষ্কিঞ্চন দেখলে গোটে বাড়া তার জন্ম হচ্ছে তার শরীরে কোণ আছে ভগবান দত্ত বস্তু সহিত তার ছড়া আর তার কিছু না কিছু আছে ভগবান যাহা দিয়েছেন যে শরীর দিয়েছেন এপরিকি কর্মফল হিসাবে যে শরীর মিলছে যে ঘরে জন্ম হয়েছে সেই ঘরে রয়েকি কোঠা ঘরে ছোট ছোট বই জন্ম হয়েছে সে হসুছি আর কুড়িয়া ঘরে পলিথিন তলে ছুয়া বি জন্ম হয়েছে হসুছি ভগবান দত্ত বস্তু ছাড়া সে কিছু ধরিকি আসে আর দেখুন সংসার বস্তু যে ত্যাগ করেছে তা আনন্দ রয়েছে জীবন স্বরূপ কারণ জীব হচ্ছে আত্মা না আত্মার পরমা ভগবান সে অংশ ভগবান কোনো ভৌতিক গুণ না ভৌতিক উপাধি না কিন্তু আমার কোণ ভাল লাগে কুহত আপনার সংসার সব লোক ভক্ত অভক্ত তা কোণ ভাল লাগে অকিঞ্চন তা ভাল লাগে ভাল লাগে নি আপনার কুম্ভমেলা দেখবে যে বাবা মানে বসছেন লঙ্গলা হয়ে আর কোণ সে বাবা মানে কুহতি নাগ বাবা তাঁকু যেত সম্মান পোশাক পিধে সাধু খুঁজে সম্মান দিকে কি বাহ্য জিনিস দেখুন কি ভজন করুছে নকর দাবি দেখা চাহিদা যা ভাল পায় সে নিজে ভোগী হয়ে সে চাহে সাধু জন ত্যাগ হোক ডিসক্রিপশন লোক দেখি দেলে আনন্দ লাগে ধনী মানি জ্ঞানী কোণ ভাব আছে সে কাহিনী সাধু জন করছে না এই সাধু হচ্ছে ডিসক্রিপশন নিষ্কিঞ্চনতার আত্মার প্রসন্নতা হয়ে ভগবত প্রসন্নতা হয়ে ভজন হয়ে সেই জীবন স্বরূপ হচ্ছে নিষ্কিঞ্চন আই নিষ্কিঞ্চনতা স্থিতি গেলে নিষ্কিঞ্চন মানে সব বস্তু থিলে বি অম্বরীশ ভয়া অম্বরীশ মহারাজ ভয় ভগবান প্রতি ভক্ত প্রতি যে প্রাপ্ত ভাব ভগবতী ভগবান ভক্ত কৃপা লাভ করি ସମଗ୍ର ସପ୍ତଦୀପ ପ୍ରତି ମହିକୁ ସେ ପାଂଶୁ ପିଣ୍ଡ ଭଳି ଦର୍ଶନ ଏଇ ଅକିଞ୍ଚନତା ଦୃଷ୍ଟି ଆଣିବା ସବୁ ବସ୍ତୁ ଥିବ ସ୍ତ୍ରୀ ଥିବ ପୁତ୍ର ଥିବ କନ୍ୟା ଥିବ ଧନ ଥିବ ବୁଦ୍ଧି ଥିବ ଜ୍ଞାନ ଥିବ କିନ୍ତୁ ଅକିଞ୍ଚନ ଏ ସହଜ ଆଜ୍ଞା ମହାପ୍ରଭୁ ଅକିଞ୍ଚନତାର ବଡ ବଡ ପଣ୍ଡିତ ମାନଙ୍କୁ ପରାସ୍ତ କଲେ ସ୍ୱୟଂ ଭଗବାନ ହେଇକି ବିଦ୍ୟା ତାଙ୍କର ଭଗବାନଙ୍କର ଛଅଟା ଐଶ୍ୱର୍ଯ୍ୟ ଭିତରୁ ବିଦ୍ୟା ତାଙ୍କର ଐଶ୍ୱର୍ଯ୍ୟ କି କହିବେ ଜ୍ଞାନବାନ କିନ୍ତୁ ମହାପ୍ରଭୁ ଯେତେବେଳେ ଗଲେ ପ୍ରକାଶନାଥ ସରସ୍ୱତୀଙ୍କ ନିକଟକୁ ମହାପ୍ରଭୁ ନିଷ୍କିଞ୍ଚନତା ଦେଖିଲେ ମହାପ୍ରଭୁ ତାଙ୍କ ସହିତ ଯୁକ୍ତି କଲେନି ଶାସ୍ତ୍ର କଥା କହିଲେନି କହିଲା ଇଏ ଦାମ୍ଭୀ ଆମ ଶାସ୍ତ୍ର ଜ୍ଞାନ ଦେଇକି ଆମକୁ ମୋହ ପାରିବାନି ପ୍ରଥମେ ନିଷ୍କିଞ୍ଚନତା ଆରମ୍ଭ କଲେ ପ୍ରଥମେ ଯାଇ କେଉଁଠି ମହାପ୍ରଭୁ ବସିଲେ ପାଦ ଧୂତ ସ୍ଥାନରେ ମହାପ୍ରଭୁ ବସିଗଲେ ଦେଖ ଜଣଙ୍କ ହୃଦୟ ସିଂହାସନ ଯଦି ସାଧାରଣ ଗୋଟିଏ ଜୀବନ ହୃଦୟ ସିଂହାସନ ଜିତିବାକୁ ହେଲେ ଆପଣଙ୍କୁ ନିଷ୍କିଞ୍ଚନତା ଦେଖିବାକୁ ପଡିବ ତାର ଭଗବାନ ପାଇବାକୁ ହେଲେ ନିଷ୍କିଞ୍ଚନ ନହେଲେ କେମିତି ମିଳିବ ଆଜ୍ଞା ଭଗବାନ ଶିଖୁଛନ୍ତି ବା ଦେଖିଲେ ପ୍ରକାଶନନ୍ଦ ସରସ୍ୱତୀ ମହା ଦାମ୍ଭୀ ତ ଜ୍ଞାନୀ କିନ୍ତୁ ଆକୁ ତ ଏହାର କଠୋର ହୃଦୟ ଆକୁ ଜୟ କରିବାକୁ ହେଲେ ମତେ ଗୋଟିଏ ଉପାୟ କରିବାକୁ ପଡିବ ମତେ ନିଷ୍କିଞ୍ଚନତା ଭାବ ଦେଖିବାକୁ ପଡିବ ମହାପ୍ରଭୁ ଦେଖିବାକୁ ପଡିବନି ମହାପ୍ରଭୁଙ୍କର ଭାବି ସେ ମହାପ୍ରଭୁ ଭାବି ସେ ମହାପ୍ରଭୁ ଗଲେ ତା ଦୁହୁତ ସ୍ଥାନରେ ବସିଲେ ଏବଂ ତେଜ ପ୍ରକାଶ କରେ ପ୍ରକାଶ ସଭା ଭିତରେ ବସିକି ଡାକୁଛି ଏତେ ତେଜସ୍ୱୀ ସନ୍ନ୍ୟାସୀ ଡାକିଲ ଡାକ ଡାକିଆ ପଚାରିଲେ ତୁମେ କେଉଁ ସମ୍ପ୍ରଦାୟ କାହିଁ ତୁମେ ଆମ ସମ୍ପ୍ରଦାୟର ତୁମେ ଭାରତୀୟ ସମ୍ପ୍ରଦାୟର ସନ୍ନ୍ୟାସୀ ନେଇଛ ତୁମେ ଏଠି ପାଦୁତ ସ୍ଥାନରେ ବସିଛ ତୁମେ ସିଂହାସନ ବସିବା ଦରକାର ଆଚ୍ଛା ତୁମ ନା ଶ୍ରୀକୃଷ୍ଣ ଚୈତନ୍ୟ କି ନା ମୋ ନା ଶ୍ରୀକୃଷ୍ଣ ଚୈତନ୍ୟ ଆରେ ସନ୍ନ୍ୟାସୀ ହେଇକି ତୁମେ ଭାବୁକ ଭଳି କାହିଁକି ନାଚୁଛ ଠିକ ଅଛି ଆଗକୁ ଆଗକୁ ପଳେଇ ଆସୁ ଆଗକୁ ସ୍ଥାନ ଯେଉଁମାନେ ଆସି ପଛରେ ବସିବେ ବାରମ୍ବାର ବିକ୍ଷେପ କରିବେ ଆଗକୁ ପଳେଇ ଆସୁ ମଝିରେ ଆଉ ଯେଉଁମାନେ ସାଇଡ଼ରେ ବସୁ ଜାଗା ବିକି ପଛକୁ ଦେଇଦେବେ ନିଷ୍କିଞ୍ଚନତାରେ ସମସ୍ତଙ୍କ ହୃଦୟକୁ ଜୟ କରିହେଉଛି ସାଧୁ ଯଦି ଭଲ ପୋଷାକ ପିନ୍ଧେ ଭଲ ଥାଟରେ ଯାଏ ଲୋକ ଖୁସି ହୁଅନ୍ତେନି ସାଧୁର ବୈଭବକୁ ଦେଖିକି ଆନନ୍ଦ ହୁଅନ୍ତେନି ସାଧୁର ତ୍ୟାଗକୁ ଦେଖିକି ଲୋକ ଆନନ୍ଦ ହୁଅନ୍ତି ସେ ଭୋଗୀ କିଛି ନାହିଁ ମୋ ସାଧୁ ତ୍ୟାଗ ହଉ କାହିଁକି ନା ତା ସ୍ୱରୂପବୃତ୍ତି ହେଉଛି ନିଷ୍କିଞ୍ଚ ଆତ୍ମାର ବୃତ୍ତିର ନିଷ୍କିଞ୍ଚ ତା ତ ଭୌତିକ ବସ୍ତୁ କିଛି ନାହିଁ ଭଗବାନଙ୍କ ଛଡ଼ା ଭଗବାନଙ୍କ ଛଡ଼ା ଯାହାର ଅଲଗା କୌଣସି ବସ୍ତୁ ନାହିଁ ସିଏ ହେଉଛି ନିଷ୍କିଞ୍ଚ ଯେହେତୁ ଆତ୍ମାର ପ୍ରତି ସେୟା ସମସ୍ତେ ଜାଣନ୍ତି ମୁଁ ବରଂ ଭୋଗେ ସାଧୁ ତ୍ୟାଗୀ ହଉ କାହିଁକି ପେପରରେ ଏତେ କଥା ବାହାରୁଛି ଯିଏ ପେପରରେ ବାହାର କରୁଛି ତା ବୃତ୍ତି ଭଗ ବୃତ୍ତି କିନ୍ତୁ ସେ ଚାହୁଁଛି ନା ସାଧୁ ମୁଁ ବରଂ ଭୋଗ ହୁଏ କିନ୍ତୁ ସାଧୁ ସାଧୁ ହେଇଛି ମାନେ ସେ ନିଷ୍କିଞ୍ଚନ ହେବା ଦରକାର କାରଣ ଆତ୍ମାର ବୃତ୍ତି ହଉଛି ତା ମହାପ୍ରଭୁ ଦେଖିଲେ ଆମେ ବିଜୟ କରିବାକୁ ହେଲେ ମୋତେ ଗୋଟିଏ କାମ କରିବାକୁ ପଡିବ ସେ ପଚାରିଲେ ନା ନାଇଁ ସନ୍ନ୍ୟାସରେ କର୍ମ ହଉଛି ବେଦାନ୍ତ ଅଧ୍ୟୟନ କରିବା ତୁମେ ମାନେ ଭାବୁବା ଭଳି ନାଚୁଛ ଗାଉଛ ମହାପ୍ରଭୁ କେବଳ ତାଙ୍କୁ ଜୟ କରିବା ପାଇଁ ଗୋଟିଏ କଥା ଆଗେ ନିଷ୍କିଞ୍ଚନତା ଦେଖେଇଲେ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ମହାପ୍ରଭୁଙ୍କର ଚାରିଟି ଜିନିଷ ଅଛି ସୁନ୍ଦର ମହାପ୍ରଭୁ ମହାପ୍ରଭୁଙ୍କର ବଦନକୁ ଦେଖିଦେଲେ ପାଗଳ ହେଇଯିବେ ସ୍ୱୟଂ ମହାପ୍ରଭୁ ସେ ଭଗବାନ ସେ ମହାପ୍ରଭୁ ଗୋଟେ ସୁନ୍ଦର କାମ କହିଲେ ଆକୁ ବିଜୟ କରିବାକୁ ହେଲେ ମୋର ଚିତ୍ ଶକ୍ତିକୁ ଆଚ୍ଛାଦନ କରି ମୁଁ ନିଷ୍କିଞ୍ଚନତା ଦେଖିବି ସୁନ ଶ୍ରୀ ପ୍ରଭୁ କହେ ସୁନ ଶ୍ରୀପାଦ ଏହାର କାରଣ ଆପଣ ଯେ ପ୍ରଶଂସା କରୁଥିଲେ ବାବା ବହୁତ ଆପଣ ପଢିଛନ୍ତି ବହୁତ କିଛି କରିଛନ୍ତି ହଁ ଆଜ୍ଞା ଆପଣ କଣ ପଢିଛନ୍ତି ଅନ୍ୟର ପ୍ରଶଂସା ଶୁଣିଲା ପରେ ମୁଖ କିଛି କହିଲେ କିନ୍ତୁ ଅନ୍ତର ଗୋଟେ ଅଲଗା ଜିନିଷ ନୁହେଁ ନାନା ଜିନିଷ ବହୁତ ପ୍ରଶଂସା କଲା ଆଉ ଏକାନ୍ତରେ କିଏ କହିଲେ ବି ନା ଆଜ୍ଞା ମୁଁ କଣ ଜାଣିଛି
କିନ୍ତୁ ଭରି ପଣ୍ଡିତ ସଭା ଭିତରେ ମହାପ୍ରଭୁ କିନ୍ତୁ ମୁଁ ମୂର୍ଖ ମହାପ୍ରଭୁ ନିଷ୍କିଞ୍ଚନତା ତାଙ୍କ ହୃଦୟକୁ ଜୟ କରେ ଭଗବାନ ଦେଖେଇଲେ ମୋତେ ଜୟ କରିବାକୁ ହେଲେ ନିଷ୍କିଞ୍ଚନତା ଆବଶ୍ୟକ ଯେକୌଣସି ଜୀବକୁ ଜୟ କରିବାକୁ ହେଲେ ନିଷ୍କିଞ୍ଚନତା ଆବଶ୍ୟକ
ମହାପ୍ରଭୁ କହିଲେ ମୁଁ କଣ କରିବି ହେ ଶ୍ରୀପାଦ ମୁଁ ଏଇଥିପାଇଁ ନାଚୁଛି ଏଇଥିପାଇଁ କାନ୍ଦୁଛି ମୁଁ ବେଦାନ୍ତ ଅଧ୍ୟୟନ ଏଇଥିପାଇଁ କରୁନି ମୋ ଗୁରୁଦେବ ମନା କଲେ କହିଲେ ତୁମେ ମୁଁ ମୂର୍ଖ କାହା କରି କହୁଛନ୍ତି ସାମ୍ପ୍ରଦାୟିକ ସାଧୁ କାଶୀର ପଣ୍ଡିତ ପ୍ରକାଶାନ୍ତ ସରସ୍ୱତୀ ସମସ୍ତ ମାୟାବାଦୀ ଚୂଡାମଣି ମାନେ ବସିଛନ୍ତି ଭରି ସଭା ଭିତରେ ମହାପ୍ରଭୁ ମୁଁ ମୂର୍ଖ ଏଇ ହେଲା ତାଙ୍କର ବିଜୟର ସଫଳତା ଭଗବାନ କହିଲେ ମୁଁ ମୂର୍ଖ ଆଉ ଗୁରୁଦେବ ମୂର୍ଖ କହିକି ଗୁରୁ ପରେ ମୂର୍ଖ ଦେଖି କରିଲା ଶାସନ କେବଳ ମୁଁ ମୂର୍ଖ ନୁହେଁ ମୋ ଗୁରୁଦେବ ମୋତେ ଶାସନ କରିଛନ୍ତି ମୂର୍ଖକୁ ଶାସନ କଲାବେଳେ ଆଉ ଶାସନ କରି କଣ କହିଲେ ମୁଁ କାହିଁକି ନାମ କରୁଛି
ତୁମି ମୂର୍ଖ ତୋମାର ନାହିଁ ବେଦାନ୍ତ ଅଧିକାର
ତୁମି ମୂର୍ଖ ତୁମାର ନାହିଁ ବେଦାନ୍ତ ଅଧିକାର ଏ ହରିନାମ ସାର ଶେଷ କହିବି ପଦର ଶେଷ ଆରମ୍ଭ କରିବି ତୁମେ ମୂର୍ଖ ତୁମର ବେଦାନ୍ତ ପଢିବାର ଅଧିକାର ନାହିଁ ହରିନାମ ଜପ କର ସଦା ହରିନାମ ସାର ଏ ହରିନାମ ଜପ କର ତୁମେ କିଛି କରିବା ଦରକାର ମୁଁ ଗୁରୁଦେବ ମୋତେ ମୂର୍ଖ ବୋଲି କହିଛ ମୁଁ ମନମୋହନ ନାଚନି ଆଜ୍ଞା ମହାପ୍ରଭୁ ନିଷ୍କିଞ୍ଜନ ବସ ହେଇ ଆଉ ମହାପ୍ରଭୁ ଯାହା କହିଲେ ମହାପ୍ରଭୁ ଗୋଟିଏ ଶିକ୍ଷା ଦେଲା ପ୍ରୀତିପୂର୍ଣ୍ଣ ବ୍ୟବହାର ଯୁକ୍ତିଯୁକ୍ତ କଥା ଅତି ସୁନ୍ଦର ମାର୍ଜିତ ଭାବରେ ନିଷ୍କିଞ୍ଚନ ଭାବରେ ମହାପ୍ରଭୁ ପ୍ରବଚନ ଦେଇ ବୁଝେଇଦେଲେ କଳିଯୁଗର ନାମ ହେଉଛି ହରିନାମ ସଂକୀର୍ତ୍ତନ ମୁଁ ସେଥିପାଇଁ କରିଛି ସାମ୍ପ୍ରଦିକ ସନ୍ଧ୍ୟା ସ୍ଥାନ ଚାହିଁଲେ ମହାପ୍ରଭୁଙ୍କୁ ଦେଖା ନହେବେ ମହାପ୍ରଭୁ ମନା କଲା ଏଇ କଥାରେ ମୁଁ ଆପଣମାନଙ୍କୁ କହୁଥିଲି ନିଷ୍କିଞ୍ଚନତା ଜୀବନ ହେଉଛି ସ୍ୱରୂପ ଜୀବ କେବଳ ଭଗବାନଙ୍କୁ ପାଇଲେ ଆନନ୍ଦ ହବ ଯେକୌଣସି ଜଳବସ୍ତୁ ପାଇଲେ ସେଥିରେ ସେ ଦୁଃଖ ଭୋଗ କରିବ କିନ୍ତୁ ନିଷ୍କିଞ୍ଚନତା ଭଗବାନଙ୍କୁ କିଣିବ ସେଥିପାଇଁ ସେ କହିଲେ ନମୋ ଅକିଞ୍ଚନ ବିତ୍ତାୟ ଭଗବାନଙ୍କର ନିଷ୍କିଞ୍ଚନ ହେଉଛନ୍ତି ଧନ ଆଉ ନିଷ୍କିଞ୍ଚନ ଭଗବାନ ହେଉଛନ୍ତି ଧନ କାଲି ଆମେ ଶୁଣୁଥିଲେ ନମୋ ଅକିଞ୍ଚନ ବିତ୍ତାୟ ନିଷ୍କିଞ୍ଚନ ବିତ୍ତାୟ ନିବୃତ ଗୁଣ ବୃତ୍ତାୟ ଆତ୍ମାରାମ ଭକ୍ତ ବି ଆତ୍ମାରାମ ଭଗବାନ ବି ଆତ୍ମାରାମ ଆଉ ଶାନ୍ତାୟ ଭଗବାନ ଶାନ୍ତ ଭଗବାନ ଏତେ ସବୁ ଲୀଳା କରୁଛନ୍ତି ଅସୁର ଅସୁର ମାରଣାଦି ଲୀଳା କରୁଛନ୍ତି କି ପ୍ରଶ୍ନ କରିବନି ଭଗବାନ ଶାନ୍ତ କେମିତି ହେଲେ ଭଗବାନଙ୍କର କ୍ରୋଧ ନାହିଁ କି ନା ଭଗବାନଙ୍କର କ୍ରୋଧ ହିଁ ଦୟା କ୍ରୋଧଟା ତାଙ୍କର ଦୟା ସେଥିରେ ମଙ୍ଗଳ ବିଧାନ କରୁଛନ୍ତି କେହି କ୍ରୋଧ କରିକି ସଂସାର ଦୟା କରିନାହାନ୍ତି କ୍ରୋଧ ସଂସାର ବହୁତ କିଛି ଅନିଷ୍ଟ କରିଛି କିନ୍ତୁ ଭଗବାନଙ୍କର କ୍ରୋଧ ହେଉଛି ଦୟା ଦୟା କଣ ନା ମୁନି ଋଷି ମାନେ ଯେଉଁ ଗତି ପ୍ରାପ୍ତ ହୁଅନ୍ତି ସାଧନ କରିକି ଭଗବାନ କ୍ରୋଧ କରିକି ଅସୁର ମାନଙ୍କୁ ସେ ମୁକ୍ତି ଦେଇଦିଅନ୍ତି ଏଥିପାଇଁ ଭଗବାନଙ୍କର କ୍ରୋଧ ଭଗବାନଙ୍କର ଲୋଭ ଭଗବାନଙ୍କର ମୋହ ଭଗବାନଙ୍କର ଯେଉଁ ଯେଉଁ ଗୁଣ ଗୁଡିକ ଅଛି ଦୂଷଣ ନୁହେଁ ଗୋଟେ ଭୂଷଣ ସେଥିପାଇଁ ଭଗବାନ ଶାନ୍ତ ନମୋ କିଞ୍ଚନ ବିତାୟ ନିବୃତ ଗୁଣବୃତ୍ତୟ ଆତ୍ମାରାମାୟ ଶାନ୍ତାୟ କିନ୍ତୁ ଭଗବାନ ପାଖରେ କଣ ଲାଗିଛି ପ୍ରଶାନ୍ତ ପ୍ରଉପସର୍ଗ ଲାଗିଲା ଭକ୍ତ ପ୍ରକୃଷ୍ଟ ରୂପେଣ ଶାନ୍ତ ଭଗବାନଙ୍କ ପ୍ରତି ଭଗବାନ ଭକ୍ତ ପ୍ରତି ଅପରାଧ ହେଲେ କ୍ରୋଧ କରନ୍ତି ହିରଣ୍ୟକଶିପୁ ପ୍ରହ୍ଲାଦକୁ ବହୁ ଦଣ୍ଡ ଦେଲେ ପ୍ରହ୍ଲାଦରୁ କୋଉ କ୍ରୋଧ ଆସିଛନ୍ତି କି କ୍ରୋଧ କର ଆସିଲେ କ୍ରୋଧ ନୃସିଂହ ମୁଣ୍ଡରେ ଆସିଲେ ପ୍ରହ୍ଲାଦଙ୍କର ପିତାଙ୍କ ପ୍ରତି କ୍ରୋଧ ଆସିନି କ୍ରୋଧ ନୃସିଂହ ମୁଣ୍ଡ ଆସିଲା ଭଗବାନ ଆବଶ୍ୟକ ସମୟରେ କ୍ରୋଧ ପ୍ରକାଶ କରନ୍ତି କିନ୍ତୁ ଭଗବାନଙ୍କର କ୍ରୋଧ ଜୀବନ କ୍ରୋଧ ଭିତରେ ପାର୍ଥକ୍ୟ ଅଛି ଜୀବକୁ କ୍ରୋଧ ବଶ କରିକି ରଖେ ଜୀବକୁ କାମ ବଶ କରିକି ରଖେ ଜୀବକୁ ଲୋଭ ବଶ କରିକି ରଖେ କିନ୍ତୁ କ୍ରୋଧର ବଶ ଭଗବାନ ନୁହନ୍ତି ଇଏ ହେଉଛି ପାର୍ଥକ୍ୟ
ଆମର କୋଧ ହେଇଗଲା ମାନେ ଆମେ କୋଧରେ ବର୍ଷ ଆମେ ଇଚ୍ଛା ନ କରୁଥିଲୁ ବି କୋଧ ଆମକୁ ବର୍ଷ କରିକି କ୍ରିୟାଟା କରୁଛି। ଭଗବାନ କୋଧରେ ବର୍ଷ ହୁଅନ୍ତି, ଆମେ କୋଧ କରିକି ମଙ୍ଗଳ କରିପାରିବାନି। ଭଗବାନ କୋଧ କରିକି ମଙ୍ଗଳ କରନ୍ତି, ସେ ଶାନ୍ତ ପ୍ରଶାନ୍ତ ଭକ୍ତ ପ୍ରକୃଷ୍ଟ ରୂପେ ଶାନ୍ତ। ଋଷି କଲେ କୃପା କରେ ଏ କ୍ରୋଧ କରେ, ପ୍ରହ୍ଲାଦ କ୍ରୋଧ କଲେ, ପ୍ରହ୍ଲାଦ ପ୍ରଶାନ୍ତ। ଆପଣ କୃଷ୍ଣ ଧର୍ମଚରିତ୍ର ଶ୍ରବଣ କରିଥିଲେ, ସମସ୍ତେ ସ୍ତୁତି କରିଦେଲେ କାହାକୁ ଶାନ୍ତ କରିବା ପାଇଁ, ସମସ୍ତେ ସ୍ତୁତି କରିସାରିଲେ। ଦେବତାମାନେ ସ୍ତୁତି କଲେ, ବ୍ରହ୍ମାଜୀ ସ୍ତୁତି କଲେ, ଶିବଜୀ ସ୍ତୁତି କଲେ, ସମସ୍ତେ ସ୍ତୁତି କଲେ। ପ୍ରହ୍ଲାଦ ଶାନ୍ତ କରିପାରିବେ ଭଗବାନ? ଲକ୍ଷ୍ମୀ ତ ପାଖକୁ ହିଁ ଗଲେ, ଲକ୍ଷ୍ମୀ ପାଖକୁ ଯିବା ପାଇଁ ଚାହୁଁଛନ୍ତି ଭଗବାନ ନୃସିଂହଦେବ ସିଂହ ଦେଖିଛନ୍ତି ଟିକେ ଗର୍ଜନ ତାର ଯୋଉ କେଶର ଗୁଡିକ ଥାଏ ସେ କୁଧ କରି ହଲେଇ ଦିଏ। ଏ ଯୋଉ ହିରଣ୍ୟକଶ୍ୟପର କେଶରରେ ଯୋଉ ଲାଗିଛି ରକ୍ତ, ଏ ତ ବହୁତ ସ୍ୱଭାବ ହଉଛି। ଲକ୍ଷ୍ମୀ ଯେତେବେଳେ ଯାଉଛନ୍ତି, ଲକ୍ଷ୍ମୀ ଦେବୀ ଜାଣନ୍ତି ଆମର ଭଗବାନ, ଇଏ ମୋର ପ୍ରଭୁ, ଇଏ ସ୍ୱୟଂ ଭଗବାନ, ସେମାନେ ଚିହ୍ନି ନାହାନ୍ତି ଏ ରୂପକୁ, ଦେଖିନାହାନ୍ତି ଏ ଭୟଙ୍କର ରୂପକୁ। ସେ ପାଖକୁ ଗଲାବେଳେ ଋଷିମଦେବ ଏତେ କ୍ରୋଧ କରିଛନ୍ତି, ସିଂହ କ୍ରୋଧ କଲେ ଯେଭଳି ଭାବ ପ୍ରକାଶ କରେ ସେଭଳି ଭାବ ପ୍ରକାଶ କରେ। ଲକ୍ଷ୍ମୀଦେବୀ ଦୂରକୁ ଫେରି ପଳେଇ ଆସେ। ଋଷିମଦେବ କେହି ଶାନ୍ତ କରିନାହାନ୍ତି, କିନ୍ତୁ ପ୍ରହ୍ଲାଦ ସ୍ତୁତି କରିକି ଶାନ୍ତ କରିପାରିଲେନି, କିନ୍ତୁ ପ୍ରହ୍ଲାଦ ଗୋଟେ ପ୍ରଣାମ ପ୍ରଶାନ୍ତ କରିଦେଲେ। ଅଶାନ୍ତ ନୃସିଂହଦେବଙ୍କୁ ପ୍ରଶାନ୍ତ କରିଦେଲେ। ସେ ସ୍ୱପାଦ ମୂଳ ପତିତଂ ତମ ଅଭର୍କମ ବିଲୋକ୍ୟ ଦେବ କୃପୟା ପରିକୃତ। ନାରଦମଣି କହୁଛି, ହେ ଯୁଧିଷ୍ଠିର କଣ କହିବି, ସ୍ୱପାଦ ମୂଳଂ ପତିତଂ ତମ ଅଭର୍କମ। ସେ ବାଳକ ଯାଇ ଚାଲିଗଲେ, କେବଳ ଭଗବାନଙ୍କ ଚରଣ କେବଳ ନୃସିଂହଦେବଙ୍କ ଚରଣ ଏଭଳି ଅଛି, ମସ୍ତକ ରଖିଦେଇ ପ୍ରଣାମ କରିଦେଲେ। ବାସ୍ ବିଲୋକ୍ୟ ଦେବ କୃପୟା ପରିପୂତ କରୁଣା ସିନ୍ଧୁ, କେବେ କରୁଣା ସିନ୍ଧୁରେ ବୁଡ଼ିବାର ଆପଣ ଶୁଣିଛନ୍ତି? ଏ ଜଣେ ଭକ୍ତ ଅସୁର କୂଳରେ ପ୍ରହ୍ଲାଦ ଯେ ଭଗବାନ କରୁଣା ସିନ୍ଧୁ କରୁଣା ଭିତରେ ପୁରେଇ ଦେଲେ, ଦୟା ଭିତରେ ପୁରେଇ ଦେଲେ, କୃପୟା ପରିପୂତ ଏ ଅର୍ଥ କଣ? ସୁଖଦେବ କହୁଛନ୍ତି, ଯୁଧିଷ୍ଠିର ସମ୍ବାଦ ନାରଦମୁନି ଏହାକୁ ଯୁଧିଷ୍ଠିର କହୁଛନ୍ତି, କୃପୟା ପରିପୂତ ଯେ ଏତେ କ୍ରୋଧ କରିଥିଲେ, ଏତେ ଶଶାନ୍ତ ଥିଲେ, ଏ ପ୍ରଶାନ୍ତ ପ୍ରହ୍ଲାଦ ମୋତେ ପ୍ରଣାମ କରିଦେଲେ, କଣ ତାଙ୍କର ଅବସ୍ଥା ହେଲା? କୃପୟା ପରିପୂତ କରୁଣା ସାଗର ଆଜି ସାଗର ଭିତରେ ଡୁବିଗଲେ, ସାଙ୍ଗେ ସାଙ୍ଗେ କୋଳକୁ ଉଠି ଆଣିଲେ ବସେ। ପ୍ରଶାନ୍ତ ପ୍ରହ୍ଲାଦ ସ୍ତୁତି କରିନାହାନ୍ତି। ଯେତେବେଳେ ସୁଦାମଙ୍କ ବିଷୟରେ କୁହାଯାଉଛି, ଶାନ୍ତ ବୋଲି କୁହାଯାଏ, କୃଷ୍ଣ ଆସିତ ସଖା କଶ୍ଚିତ ବ୍ରାହ୍ମଣ ବ୍ରାହ୍ମଣ ବ୍ରହ୍ମବିତ୍ତମ ପ୍ରଶାନ୍ତମା ଜିତେନ୍ଦ୍ରିୟ। କୃଷ୍ଣଙ୍କର ଜଣେ ସଖା ଥିଲେ, ସେ ବ୍ରାହ୍ମଣ ପୁଣି ବ୍ରହ୍ମବିତ୍ତମ ଆଉ ପ୍ରଶାନ୍ତମା ଜିତେନ୍ଦ୍ରିୟ। ସୁଖଦେବ କହୁଛନ୍ତି ବରିସଭା ଜିତ ସେ ପ୍ରଶାନ୍ତମା ଭକ୍ତ ଶାନ୍ତ, ଏ ଭଗବାନ ଶାନ୍ତ, କିନ୍ତୁ ଭଗବାନଙ୍କ କରୁଣା ଭଗବାନ ଭକ୍ତକୁ ବଡ କଥା। ସେ କହିଥାନ୍ତି ପ୍ରକୃଷ୍ଟ ରୂପରେ ଶାନ୍ତ, ସଂସାରରେ କାମ କ୍ରୋଧ କ୍ଷୋଭ ଯେତେ ପ୍ରକାର ବସ୍ତୁ ଅଛି ତାଙ୍କର ଚିତ୍ତକୁ ସ୍ପର୍ଶ କରିପାରିବ, ସେ ଭଗବାନଙ୍କ କରୁଣା ରୂପ ସେ ସ୍ଥିତି କିଲା। ତେଣୁ ପ୍ରଣାମ କରୁଛନ୍ତି କୁନ୍ତି ଦେବ, ନମୋ ଅଭିଞ୍ଚନ ବିତ୍ତାୟ ନିଭୃତି ଗୁଣକୃତୟ ଆତ୍ମାରାମାୟ ଶାନ୍ତାୟ କୈବଲ୍ୟପଦୟ ନମଃ। ଏହି କୈବଲ୍ୟ ପରି ଏ ମୁଖ୍ୟ ପ୍ରଦାନକାରୀ ପ୍ରଭୁ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଏତିକି ପ୍ରଣାମ କଲା ପରେ ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ସିଦ୍ଧ ସ୍ୱାମୀ, ଭକ୍ତ ପରାଧିଷୁ ସଂହାରକତ୍ଵ ଆହ କାଲମିତି। ଭଗବାନ ପ୍ରଶ୍ନ କରୁଛନ୍ତି, ଟୀକାକାର ମାନେ ପ୍ରଶ୍ନ କରୁଛନ୍ତି, ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ପଚାରିବେ, ମୋତେ କାହିଁ, ମୋତେ ଦେବକୀଙ୍କର ପୁତ୍ର, ମୋତେ ତୁମେ କାହିଁକି ଏଭଳି ନିବୃତ୍ତି ଗୁଣବୃତ୍ତାୟ କିଞ୍ଚନ ବିତ୍ତାୟ ମୋତେ ଏଭଳି କାହିଁକି ପ୍ରଣାମ କରୁଛ?
କହିଲେ ଆପଣ ଠକେଇଲେ ମୁଁ ଠକିଯିବି ଯେ ମୁଁ ଜାଣିଛି ଆପଣ କିଏ ପ୍ରତିଦିନ କହୁଛନ୍ତି ଭଗବାନ
ବହୁତ ବଡ ସୁନ୍ଦର ସୁନ୍ଦର ଦୁଇଟି ସିଦ୍ଧାନ୍ତ ଦେଉଛନ୍ତି ପ୍ରଭୁଙ୍କ ସ୍ୱରୂପ ଉପରେ ଯେ କିଭଳି ସମଗ୍ର ସଂସାର ବର୍ତ୍ତମାନ ଭଗବାନଙ୍କୁ ନେଇ କଳହ କରୁଛି, ଯଦି ବିବାଦ ବେଶୀ ଅଛି ଭଗବାନଙ୍କ ଉପରେ ସେ କହୁଛନ୍ତି ନିଜେ
ମନ୍ୟେ ମନ୍ୟେ ତ୍ୱାମ କାଳମ ଈଶାନ ଅନାଦି ନିଦାନଂ ବିଭୁଂ ସମମ ଚରନ୍ତ ସର୍ବତ୍ର ଭୂତାନାମ ଯତ୍ମିଥା କଲି।
ହେ ପ୍ରଭୁ ମନ୍ୟେ ତ୍ୱାମ କାଳମ ଈଶାନ ମୋର ଭାବନା ମନରେ ପୂର୍ଣ୍ଣ ହବ ନା, ଆପଣ କିଏ ସିନା କାଳ,
ଯଦି କାଳର ବହୁ ସଂଖ୍ୟା ଭାଗବତ ଭାଗବତ ମୋତେ ଦିଆଯାଇଛି କାଳ କିଏ, କାଳର ଗୋଟେ ସ୍ୱରୂପ ଭଗବତ ଇଚ୍ଛା,
ଭଗବାନଙ୍କର ଯୋଉ ଇଚ୍ଛା ସେ ହେଉଛି କାଳ, ସେ ଜୀବ ଉପରେ ପ୍ରଭାବ ପକେଇବ।
ଦେଖ ମହାଭାରତ ଗୋଟିଏ ଯୁଦ୍ଧ, ଏ ମହାଭାରତ ଯୁଦ୍ଧକୁ ବନ୍ଦ କରିବା ପାଇଁ ପଛରେ ସମସ୍ତେ ଲାଗିଥିଲେ,
ସମସ୍ତ ସମସ୍ତଙ୍କର ଏପରିକି ବଳରାମ ଚାହିଁଥିଲେ,
ଚାହିଁନଥିଲେ
ବଳରାମ ବି ଚାହିଁଥିଲେ। ସେଥିପାଇଁ ଗୁରୁଦେବ କହୁଛନ୍ତି ପ୍ରଭୁ ସଂସାର ଲୋକମାନେ ଆପଣ କହିଦେଲେ ଯେ ଆପଣ କହିଦେଲେ ମୁଁ ଦେବକିଙ୍କର ପୁତ୍ର ମୋତେ କାହିଁକି ପ୍ରଣାମ କରୁଛନ୍ତି, ମୁଁ ଜାଣିପାରୁଛି ଆପଣ କିଏ,
ମୁଁ ଜାଣିପାରୁଛି
ମନ୍ଦିତମ କାଳ ଈଶାନ ଆପଣ ମୁଁ ମନେ କରୁଛି ଆପଣ ଈଶ କିନ୍ତୁ କାଳ ଆପଣ କାଳ ରୂପ ରହିଛନ୍ତି ଆଉ ଅନାଦି ନିଦାନ ବିଭୁ ଆପଣଙ୍କର ଆଦି ନାହିଁ ଅନ୍ତ ନାହିଁ ଆପଣ ବିଭୁ। ମଣିଷ ଭଗବାନଙ୍କୁ ଏଇଥିପାଇଁ ଜାଣିପାରିବନି, ମଣିଷର ବୁଦ୍ଧିର ଆଦି ଅଛି ଅନ୍ତ ଅଛି, ଏଇ ଶରୀରରେ ଆମେ ଯେଉଁ ବୁଦ୍ଧି ପାଇଛେ ଯେଉଁ ଜ୍ଞାନ ପାଇଛେ ୟାର ଆଦି ଅଛି ଅନ୍ତ ଅଛି, ଏଇ ବୁଦ୍ଧି ଏଇ ଜ୍ଞାନ ସବୁ ଅବସ୍ଥାର ସମାନ ସ୍ତର ନାହିଁ, ପୁଣି ଆଉ ଗୋଟେ ସ୍ୱରୂପ ପଳେଇଗଲେ କର୍ମଫଳ ହିସାବରେ ସେ ବୁଦ୍ଧି ସେଇ ଜ୍ଞାନ ରହିବନି, ଯେମିତି କୁକୁର ସ୍ୱରୂପ ଆମେ ପଳେଇଯିବା। ଏବେକାର ଯୋଉ ବୁଦ୍ଧି ଅଛି ଯୋଉ ଜ୍ଞାନ ଅଛି ଯାହା ଭଗବାନ ଗୋଟିଏ ଜାଣିଛେ ସୃଷ୍ଟି ଜଣେ କରିଛନ୍ତି, କୁକୁର କିଛି ଜାଣି ନାହିଁ। ମନ୍ୟେ ତ୍ୱାମ କାଳ ଈଶାନ ମୁଁ ଆପଣଙ୍କୁ ଭଗବାନଙ୍କର ଇଚ୍ଛା ଶକ୍ତି ବୋଲି ଜାଣୁଛି, ମୁଁ ଆପଣଙ୍କୁ ଜାଣୁଛି ଆପଣ କାଳ, କାରଣ ଆପଣଙ୍କ ଇଚ୍ଛା ଶକ୍ତି କେବଳ ମହାଭାରତ ଯୁଦ୍ଧରେ ସବୁକିଛି ମୁଁ ଦେଖିପାରୁଛି, ମୋ ପୁତ୍ରମାନଙ୍କୁ କିଭଳି ଅବସ୍ଥାରେ ଆପଣ ରକ୍ଷା କରିଛନ୍ତି, କିଭଳି ମହାଭାରତ ଯୁଦ୍ଧ ହେଇଛି, ସମସ୍ତଙ୍କ ପ୍ରୟାସ ଲାଗିଥିବା ସତ୍ତ୍ୱେ କିଭଳି ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଇଛି, ଭଗବାନ ଇଚ୍ଛା ହିଁ ପୂର୍ଣ୍ଣ ହେଇଛି ଆଉ କାହାର ଇଚ୍ଛା ପୂର୍ଣ୍ଣ ହେଇ ମହାଭାରତ, କେବଳ ମହାଭାରତ କଥା ନାହିଁ, ସୃଷ୍ଟିରେ ଯଦି ପ୍ରତି ବସ୍ତୁକୁ ଆମେ ଦେଖିବା କାହାର ଇଚ୍ଛା ପୂର୍ଣ୍ଣ ହେଉଛି ନା ଭଗବାନଙ୍କର ଇଚ୍ଛା ପୂର୍ଣ୍ଣ ହେଉଛି, ଜୀବ ଚାହୁଁଛି ମୁଁ ସୁସ୍ଥ ରହିବି ଏବଂ ଅସୁସ୍ଥତା ଆସୁଛି, ସେ ଚାହୁଁଛି ଭଲ ମୋର କେହି ନ ମରନ୍ତୁ, ତାକୁ ମରିବାକୁ ପଡ଼ୁଛି ନା ତା ସମ୍ବନ୍ଧୀ ମରୁଛନ୍ତି, ଭଗବାନଙ୍କ ଇଚ୍ଛା ଯୋଉ କାଳ ଅଛି ନା ସେ ତାର ଇଚ୍ଛାରେ କାମ କରିକି ଚାଲିଛି, ଜୀବନ କର୍ମଫଳ ଉପରେ ପ୍ରତିକ୍ରିୟା ପକେଇବାକୁ ଚାଲିଛି, ତାଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେଉଛି, କେହି ଜଣେ ଆଜି ପର୍ଯ୍ୟନ୍ତ ଭଗବାନଙ୍କ ଇଚ୍ଛାକୁ ବନ୍ଦ କରିନାହାନ୍ତି ନା, ଠିକ ଅଛି ଭଗବାନ ଇଚ୍ଛା କରିକି ଏତେ କିଛି କାମ କରିଦେଲେ ଆମେ ଟିକେ ବନ୍ଦ କରିଦେବା, ଯେମିତି ଆସିଲା ବେଳେ ମାନେ କଣ କଣ ୟା ନା ଗୋଟେ ଦେଇଛନ୍ତି ଝଡ଼, ଏଇଟା ହିଁ ଗୋଟେ କ୍ରେଡିଟ, ତୁମେ ତାର ଗୋଟେ ନାଁ ଦେଇଦେଉଛ, ଭଗବାନ ଦଣ୍ଡ ଦେବା ପାଇଁ ଯିବାକୁ ଚାହୁଁଛନ୍ତି, ତୁମେ ଗୋଟେ ନାଁ ଦେଇଦେଲ ୟାର ନାଁ ଏଇଟା ତାର ନାଁ ସେଇଟା, ବନ୍ଦ କର ବନ୍ଦ କରିପାରିବ, ତୁମର ଶକ୍ତି ଅଛି କରିପାରିବ, ଏଟା ଭଗବାନଙ୍କର ଇଚ୍ଛା, ମନ୍ଦିତମ କାଳ ମିଶାନ ଅନାଦି ନିଦାନମ ପ୍ରଭୁ ଆପଣଙ୍କର ଆଦି ନାହିଁ ଅନ୍ତ ନାହିଁ କିନ୍ତୁ ସମମ ଚରନ୍ତି ଭୂତାନ ଆପଣ ସବୁ ଜୀବ ପାଇଁ ସମାନ, ଭଗବାନ ସବୁ ଜୀବ ପାଇଁ ସମାନ, ଜନ୍ମିଥ କରେ କିନ୍ତୁ ସଂସାର ସମସ୍ତେ କଳହ ଲାଗିଛନ୍ତି ଆପଣଙ୍କୁ ନେଇ, କୁହନ୍ତୁ ଯେତେ କଳି ଲାଗିଛି ଯେତେ କଣ କୁହାଯିବ ମତଭେଦ ଅଛି ଯେତେ ଅଧିକ ଉପନୟନ ଆସୁଛି କାହା ବିଷୟରେ କୁହନ୍ତୁ, ଭଗବାନଙ୍କ ବିଷୟରେ, ଭଗବାନ ଥିଲାବେଳେ ବି ଆପଣ ଭାଗବତ ପଢ଼ିବେ ପୌଣ୍ଡ୍ରିକ ନା ସେ ସ୍ୱୟଂ ତାକୁ କହିଦେଲେ କିଛି ବ୍ରାହ୍ମଣ ମାନେ ବହିଦେଇ ଦେଲେ ହେଲେ ସେ ଦ୍ୱାରକାରେ କୃଷ୍ଣ ମିଛର ଭଗବାନ ବୋଲି କହୁଛନ୍ତି, ଆରେ ତୁ ପାଖରେ ଆମେ ଦେଖୁ ସବୁ ଭଗବାନଙ୍କ ଶକ୍ତି ଅଛି, ଆଜ୍ଞା ବ୍ରାହ୍ମଣ ମାନେ କହିଦେଲେ ବ୍ରାହ୍ମଣ ମାନେ କହିଲେ ମୁଁ ଭଗବାନ ତୁ ତ ଜଗତରେ କରିଥା, ବ୍ରାହ୍ମଣ ମାନେ ଏ କଥା କହିଦେଲେ ସେ ଭାବିଲେ ସତ୍ୟ, ବହୁତ କଷ୍ଟ କରିକି କିଛି ହାତ ଦିଟା ଏକ୍ସଟ୍ରା ହାତ ଲଗେଇଲା ଶଙ୍ଖ ଚକ୍ର ଗଦା ପଦ୍ମ ଲଗେଇଦେଇ ପୁଣି ଚିଠି ଲାଗି ଭଗବାନ ଶ୍ରୀକୃଷ୍ଣଙ୍କୁ ବି ପଠଉ ବ୍ରାହ୍ମଣ ଦ୍ୱାରା ଯାଇ କୁହ ଦୂତ ଦ୍ୱାରା ଯେ ଭଗବାନଙ୍କୁ ଲେଖୁଛନ୍ତି ଆପଣ
ଭାଗବତ ରେ ଆପଣ ପଢିବେ ଶଙ୍ଖ ଚକ୍ର ଗଦା ପଦ୍ମ ଏଇଟା ମୋ ଅସ୍ତ୍ର ଆପଣ ଛାଡ଼ି ଦିଅନ୍ତି। ଆଜ୍ଞା ଭଗବାନ ଥିଲା ବେଳେ ଭଗବାନଙ୍କୁ ଯାଇ ପଢି କରୁଛନ୍ତି ଲୋକ, ଭଗବାନ ଯେଉଁ ସାକ୍ଷାତ ସେ ଯେମିତି ଭଗବାନ ପୁଣି ଦ୍ୱାରକାକୁ ପଠଉଛି ଦୂତ, ଆପଣ ଆପଣଙ୍କ ଅସ୍ତ୍ର ସବୁ ଛାଡ଼ି ଦିଅନ୍ତି, ଏଇଟା ମୋର ଅସ୍ତ୍ର ଲଗେଇଛି, କିନ୍ତୁ ଡୁପ୍ଲିକେଟ୍ ହାତ ଶଙ୍କଚକ ବନେଇ ଦେଇଛି। ଭଗବାନ ଥିଲାବେଳେ ବି ଲୋକ କହୁଥିଲେ ଭଗବାନଙ୍କୁ ନାହିଁ ଆପଣ ପଦବୀ ଛାଡ଼ ଛାଡ଼, କାରଣ ଆପଣ ସବୁଦିନ ପାଇଁ ପଦବୀରେ କାହିଁକି ରହିବେ, ଆପଣ ରହିଲାବେଳକୁ ଆମେ କେହି ବସିପାରୁ। ଆଜି ପର୍ଯ୍ୟନ୍ତ ସଂସାର ଆପଣ ଦେଖନ୍ତୁ କଳିକଳ ଭଗବାନଙ୍କୁ ନେଇ ଚାଲିଛି, କାହିଁ କଳି ଚାଲିଛି, ଗୋଟେ ସୁନ୍ଦର ସିଦ୍ଧାନ୍ତ ଆଜି ପାଠ କଲାବେଳେ ମୋ ମନକୁ ଆସିଲା। ହଁ କହିଲି ଠିକ, ଏ ଯେଉଁ ବସ୍ତିରା କେହି ବିଷ୍ଠା ପାଇଁ କଳି କରୁଛନ୍ତି ଆଜ୍ଞା, ତାର ମୂଲ୍ୟ କିଛି ନାହିଁ, କାହିଁ ତା ପାଇଁ କଳି କରିବି, ଅବାସ୍ତବ ବସ୍ତୁ ପାଇଁ କାହିଁ କହିବ, ଭଗବାନ ବାସ୍ତବ ବସ୍ତୁ ନା ବେଦିଲମ ବାସ୍ତବ ସଂସାର ବାସ୍ତବ ବସ୍ତୁ ହେଉଛନ୍ତି ଭଗବାନ, ସୁନା ପାଇଁ ବଳି ଲାଗିବ ନା ମାଟି ପାଇଁ ବଳି ଲାଗିବ, ଏ ଟ୍ରାକ୍ଟର ମାଟି ଉଠେଇକି କେତେ ଟ୍ରାକ୍ଟର ମାଟି ଆଇବା କାମ ହେଉଛି, କେତେ ଟ୍ରାକ୍ଟର ମାଟି ଲୋକ ଉଠେଇ ନେଇଗଲେ କିଛି କହିବେନି, କିନ୍ତୁ କେମିତି ଭାଇଙ୍କ ପାଖରେ ଗୋଟେ ସୁନା ବିନ୍ଦୁ ଆଣିଲା ମାନେ ଗଣ୍ଡଗୋଳ ଲାଗେ, ତା ଦାମ ଅଛି ନା, ତାର ଦାମ ଅଛି, ମୂଲ୍ୟ ଅଛି, ଭଗବାନଙ୍କର ମୂଲ୍ୟ ଅଛି, ବାସ୍ତବ ବସ୍ତୁ କହିଲି, ବାସ୍ତବ ବସ୍ତୁ ପାଇଁ ଲାଗିବ ନା ବାସ୍ତବ ବସ୍ତୁ ପାଇଁ ଲାଗିବ, ସେଥିପାଇଁ ଭଗବାନଙ୍କୁ ଗୋଟେ ବେଶୀ କହିବ ସଂସାର ଖାଲି ଚାଲିବ ବନ୍ଦ ହବନି, ଭଗବାନ ଥିଲାବେଳେ ବା କହିବ, ଭଗବାନ ଥିଲାବେଳେ ବି କହିବ, କିଛି ଜାଣନ୍ତି ନା ସେ କଳି ଭିତରେ ଭଗବାନଙ୍କ ଇଚ୍ଛା ହିଁ କାମ କରୁଛି, ସମମ ଚଳନ୍ତି ଭୂତାନି, ଭଗବାନଙ୍କ ଇଚ୍ଛା ହିଁ କାମ କରୁଛି, କିନ୍ତୁ ଭଗବାନ ସମ ଭଗବାନଙ୍କ ନିକଟରେ ବିଷମତା, ପ୍ରଭୁଙ୍କ ନିକଟରେ ବିଷମତା, କିଏ ଦେଖିପାରୁଛନ୍ତି ନା କୁନ୍ତି ଦେବୀ ତାଙ୍କ ଅନୁଭବରେ କହୁଛନ୍ତି, ପ୍ରଭୁ ଆପଣଙ୍କର ଦୟା ପାଣ୍ଡବମାନଙ୍କ ପ୍ରତି ଯେତିକି ଅଛି ମୁଁ ଦେଖିପାରୁଛି, ମୋ ପୁତ୍ର ମାନଙ୍କ ଯେତିକି ପ୍ରତି ଯେତିକି କୌରମାନଙ୍କ ସେତିକି ଥିଲା କି ନାହିଁ ସମାନ ଆଜ୍ଞା, ଦୟା ନଥିଲା, ଆରେ ଏଣେ ଅର୍ଜୁନଙ୍କୁ ଭଉଣୀ ବିବାହ କରିଦେଲା ବେଳକୁ ସେଣେ ପୁଅ ପୁଅକୁ ଦୁର୍ଯ୍ୟୋଧନ ଝିଅ ବିବାହ କରିଦେଲେ, ତାକୁ ଭଲ ନ ପାଇଲେ ବିବାହ କରିଦେବେ, ଆମର ବା ଟିକେ କାହା ତାଙ୍କ ଫ୍ୟାମିଲି ମେମ୍ବର ଜଣଙ୍କୁ ଭଲ ନ ପାଇଲେ ତାଙ୍କ ଘରେ ଆସିଲେ ତା ଭାଇଟା ମୋ ଦୁଆ ତାକୁ ଦିଆ ହେବ ଆମ ଆମ ଘରେ ଝିଅ ଦେବା, ଭଗବାନଙ୍କର ବିଷମତା ନାହିଁ, ସାମ୍ପକୁ ଲକ୍ଷ୍ମଣ ସହିତ ବିବାହ କରିଦେଇଥିଲେ, ଭଗବାନ ନିଜେ ସମ୍ଧି କରିଥିଲେ, ଖାସ ସମ୍ଧି କିଏ ଦୂରେଇଥାନ, ତାର ଭଗବାନଙ୍କ ବିଷମତା କେମିତି ରହିଲା ନା, ଭଗବାନ ତାଙ୍କୁ ମାରିଦେଲେ, ଆଚ୍ଛା ଅର୍ଜୁନଙ୍କର ସୈନ୍ୟ ଅର୍ଜୁନଙ୍କର ପୁତ୍ର ବାଣୀ ଚାଲିଗଲେ, ଅର୍ଜୁନଙ୍କ ସୈନ୍ୟମାନଙ୍କର ନାହିଁ, ଭଗବାନଙ୍କର ଦୟା ଅଧିକ ପାଣ୍ଡବ ମାନଙ୍କ ପ୍ରତି ଅଛି ନା ଅଧିକ ଗୁରୁମାନଙ୍କ ପ୍ରତି ଅଛି ଆଜ୍ଞା, ଅଧିକ ଗୁରୁମାନଙ୍କ ପ୍ରତି ଅଛି, ଆଗେ ବୈକୁଣ୍ଠ କିଏ ଗଲେ, ଦୁର୍ଯ୍ୟୋଧନ ଆଗେ ବୈକୁଣ୍ଠ ଗଲେ ନା ପାଣ୍ଡବମାନେ ଆଗେ ବୈକୁଣ୍ଠ ଗଲେ, କଣ ତେଣୁ ଭଗବାନଙ୍କର ଦୟା ସବୁବେଳେ ସମାନ, ସମମ ଚରନ୍ତି ଭୂତାନ, ଭଗବାନଙ୍କର ଦ୍ୱେଷ ନାହିଁ, ଗୀତରେ ବାରମ୍ବାର କଥା କହିଛନ୍ତି ମୋର କାହା ପ୍ରତି ଦ୍ୱେଷ ନାହିଁ, କିନ୍ତୁ ଭଗବାନଙ୍କୁ ଯଦି ଭଗବାନ କହୁଛନ୍ତି ମୋର ଦ୍ୱେଷ ଅଛି ବୋଲି ଭଗବାନଙ୍କର ଦ୍ୱେଷ କିଏ ନାହିଁ, ଭଗବାନଙ୍କର ଯିଏ ଭକ୍ତର ଦ୍ୱେଷ ସେ ହେଉଛି ଭଗବାନଙ୍କର ଦ୍ୱେଷ, ବାସ ଭଗବାନ ଆପଣଙ୍କ ଶରୀରରେ ଆପଣ ହାତକୁ ଭଲ ପାଉଛନ୍ତି ଆଖି ଭଲ ପାଉ ନା ଆଜ୍ଞା, ଆପଣଙ୍କର ହାତ ଯେତିକି ପ୍ରିୟ ଆଖି ସେତିକି ପ୍ରିୟ ପାଦ ବି ସେତିକି ପ୍ରିୟ ସବୁ ଅଙ୍ଗ ସେତିକି ପ୍ରିୟ ଉଦର ବି ସେତିକି ପ୍ରିୟ, କାରଣ ସମସ୍ତଙ୍କର ଆଉ ଭଗବାନ ବିଶ୍ୱରୂପ ଦେଖେଇଲେ, ବିଶ୍ୱରୂପ ଭିତରେ ଅର୍ଜୁନ କାହାକୁ ଦେଖିଛନ୍ତି, ଦୁର୍ଯ୍ୟୋଧନ ଦେଖିଛନ୍ତି କି ନାହିଁ, ଯେ ଭଗବାନଙ୍କ ଶରୀରରେ ସମସ୍ତେ ଅଛନ୍ତି, ଭଗବାନଙ୍କର ପାତରନ୍ତର କେମିତି ଅଛି, କିନ୍ତୁ ଭଗବାନଙ୍କର ଶତ୍ରୁ ବୋଲି ଇଏ ଭଗବାନଙ୍କର ଶତ୍ରୁ, ଭଗବାନଙ୍କର ଶତ୍ରୁ ନୁହେଁ, ଯେଉଁ ଯେଉଁ ସମୟରେ ଭଗବାନଙ୍କର ଶତ୍ରୁ ବୋଲି କହିଯାଉଛି ତା ପଛରେ ଦେଖିବେ ଭକ୍ତର ଶତ୍ରୁ, ହିରଣ୍ୟକଶିପୁ ଭଗବାନଙ୍କର ଶତ୍ରୁ, ଭକ୍ତର ଶତ୍ରୁ କାହାର, ପ୍ରହ୍ଲାଦର ଶତ୍ରୁ, ଭଗବାନ ରାବଣ କୃଷ୍ଣଙ୍କର ଶତ୍ରୁ ନା ରାବଣଙ୍କର ଶତ୍ରୁ, ବିଭୀଷଣଙ୍କ ଶତ୍ରୁ, ଭକ୍ତର ଶତ୍ରୁ ଭଗବାନଙ୍କର ଶତ୍ରୁ, ଭଗବାନଙ୍କର ଶତ୍ରୁ ନା ସମସ୍ତେ ଭଗବାନ, ଏଟା ଭଗବାନ କାହିଁ କରି ତାଙ୍କର ସବୁ ଧର୍ମ ସେ ତ୍ୟାଗ କରିପାରିବେନି ଭକ୍ତଙ୍କୁ, ସେ ତ ଭଗବାନ ନିଜ ଧର୍ମକୁ ଛାଡ଼ି ଦିଅନ୍ତି, କୌନ କର୍ମ ସେବକେର ପ୍ରଭୁ ନାହିଁ କରେ, ସେବକ ପାଇଁ ଧର୍ମ ଗୁଡ଼ିଏ ଗୋଟିଏ ଧର୍ମ ଆମର ଓଡ଼ିଆରେ କହୁଛନ୍ତି ଧର୍ମ ଛଡା ଭଗବାନ ଗୋଟିଏ ଜାଗାରେ ତାଙ୍କ ଧର୍ମକୁ ଛାଡ଼ିଛନ୍ତି ସେବକ ପାଇଁ ଭକ୍ତ ପାଇଁ ସେଥିପାଇଁ ସାଧାରଣ ଲୋକମାନେ କୁହନ୍ତି ସାଧାରଣ ଲୋକ କଣ କହିବେ କୁନ୍ତି ଦେବୀ ଯାହା କହୁଛନ୍ତି ସେଟା ସବୁ ସମସ୍ତେ ଚର୍ଚ୍ଚା କରୁଥିଲେ ମହାଭାରତ ସରିଗଲା ତ ସମସ୍ତେ କହୁଥିଲେ ଦେଖ ଭଗବାନ ପାଣ୍ଡବ ମାନଙ୍କୁ ଭଲ ପାଇଲେ କୌରବ ବଂଶକୁ ସବୁ ସଫା କର ଧୃତରାଷ୍ଟ୍ର କହୁଥିଲେ ସବୁ ଶୁଣୁଥିଲେ କୁନ୍ତି ଦେବୀ ସେଥିପାଇଁ ସେ କହୁଛନ୍ତି ପ୍ରଭୁ ଅଲଗା ଲୋକମାନେ ଜାଣନ୍ତିନି କିନ୍ତୁ ମୁଁ ଆପଣଙ୍କୁ ଜାଣୁଛି ସମାନ ମଳର କୀଟ ଭିତରେ ମଳର ଯୋଉ କୀଟ ରହିଛନ୍ତି ତା ଭିତରେ ପ୍ରଭୁ ରହିଛନ୍ତି ମଳର କୀଟ ଭିତରେ ରହି ଭଗବାନ ପବିତ୍ର ହଉନା କି ବ୍ରହ୍ମା ହୃଦୟ ଭିତରେ ଭଗବାନ ପବିତ୍ର ହଉନା ସମସ୍ତେ ଗୋଟେ ପ୍ରଭୁଙ୍କର ସମାନ ମଧ୍ୟ ସମାନ ଚଳନ୍ତି ଭୂତାନ୍ତ ଭଗବାନ ଗୋଟିଏ ଜାଗାରେ ଧର୍ମକୁ ଅତିକ୍ରମ କରନ୍ତି କେଉଁ ଧର୍ମ ଏଇ ଧର୍ମ ଯେ ଗୀତାରେ ଭଗବାନ କଣ କହିଲେ ଶ୍ଳୋକ ନମେ ଦୁଃଶ୍ୟାସ୍ତି ନମେ ପ୍ରିୟ ମୋର କେହି ଶତ୍ରୁ ନାହାନ୍ତି ମୋର କେହି ପ୍ରିୟ ନୁହେଁ ସମସ୍ତଙ୍କ ପ୍ରତି ସମାନ ମନୋଭାବ ଏଇ ଗୋଟିଏ ଧର୍ମକୁ ଭଗବାନ ଭାଙ୍ଗି ଦିଅନ୍ତି ସେବକ ପାଇଁ
ସକଲ ଶ୍ରୁହୃତା କୃଷ୍ଣ ସର୍ବଶ୍ରେଷ୍ଠ
ଉପକାର ନ ଚାହିଁକି ଅନ୍ୟ ନିକଟରୁ ଉପକାର ନ ଚାହିଁକି ନିଜ ତରଫରୁ ଉପକାର କର ଭଗବାନ ସେ ଭଗବାନ ଆମ ନିକଟରୁ କିଛି ଯାଉନାହାନ୍ତି କିଛି ଯାଉନାହାନ୍ତି ପୁଣି ଉପକାର କରୁଛନ୍ତି ଦେଖନ୍ତୁ ଆମେ କୋଟି କୋଟି ଜୀବ ଅଛନ୍ତି ଯିଏ ଭଗବାନଙ୍କୁ ପ୍ରଣାମ ବି କରୁନାହାନ୍ତି ଭଗବାନଙ୍କ ଧନରେ ଚଳୁଛନ୍ତି ପୁଣି ଭଗବାନଙ୍କୁ ଦଉଛନ୍ତି ଏ ପାଣି ଦଉଛନ୍ତି ପବନ ଦଉଛନ୍ତି ସବୁ ଭଗବାନ ଦଉଛନ୍ତି ଭଗବାନ ସୃଷ୍ଟି କରିଥିଲେ ଷ୍ଟକ୍ କେଉଁଠି ଆସିଲେ ପଚରା ଯାଏ ବୈଜ୍ଞାନିକ ମାନଙ୍କୁ ଠିକ ଅଛି କେଉଁଠି ଆସିଛି ତୋତେ କୁହ ବାୟୁ କିଏ ସୃଷ୍ଟି କରିଛି ଭୂମି କିଏ ସୃଷ୍ଟି କରିଛି ଭଗବାନଙ୍କ ଷ୍ଟକ୍କୁ ଚଳାଯାଉଛି ଯେ ଭଗବାନ କି ପ୍ରଣାମ ବି କରୁନାହାନ୍ତି ପୁଣି ଭଗବାନ ତାଙ୍କୁ ଦଉଛନ୍ତି ଭଗବାନ କହୁନାହାନ୍ତି ଯେ ମୋତେ ଯେ ଜୁହାର ହଉ ମୁଁ ତାକୁ ଦେବି ଯେ ମୋତେ ଜୁହାର ନ ହଉ ତାକୁ ଦେବି ସମସ୍ତଙ୍କର ବନ୍ଧୁ ସେ କିନ୍ତୁ ତାହା ପରିହରି କୃଷ୍ଣ ଭକ୍ତିର କାରଣ ସମସ୍ତଙ୍କର ବନ୍ଧୁ ହେଇକି ଏଇ କୁନ୍ତି ଦେବୀଙ୍କର ଭାବ ସମଚାନ୍ତି ଭୂତାନି ଆପଣ ସବୁଜ ପ୍ରତି ସମାନ ସବୁଜ ପ୍ରତି ସମାନ ଆପଣ ଭାବୁଛନ୍ତି ଦ୍ରୌପଦୀର ପୁତ୍ର ପାଞ୍ଚ ପୁତ୍ର ମରଣ ବେଳେ ଅଭିମନ୍ୟୁଙ୍କର ବଧ ବେଳେ ଭଗବାନ ଯେତେ ବି ଦୁଃଖ କରିଥିଲେ ଦୁର୍ଯ୍ୟୋଧନ ବଧ ବେଳେ ବି ସେ ଦୁଃଖ କରିଛନ୍ତି ଭଗବାନ ଭାବ ସମାନ କିନ୍ତୁ ଯେହେତୁ ଏ ଭକ୍ତର ଦ୍ୱେଷୀ ତାକୁ ମାରିଲେ ଭଗବାନ ତା ବୁଦ୍ଧିଟା ଶୁଦ୍ଧ ହେଇଯାଇଥିଲେ ରାବଣ ବୁଦ୍ଧି ଶୁଦ୍ଧ ହେଇଯାଇଥିଲେ ରାମଚନ୍ଦ୍ର ମାରିଥାନ୍ତେ କାହିଁକି ଏ ତ ଭଗବାନ ଲୀଳା କରୁଛନ୍ତି ସେ ତାର ବୁଦ୍ଧି ଶୁଦ୍ଧ ହେଇଛି ମାନେ ଅଶୁଦ୍ଧ ବୁଦ୍ଧି ମାନେ ସେ ପ୍ରଥମେ ଭକ୍ତକୁ ଦ୍ରୋହ କରିବ ଭୀଷଣକୁ ଦ୍ରୋହ ଭକ୍ତ ଦ୍ରୋହ ରାବଣ ଏ ହନୁମାନ ପ୍ରତି ଦ୍ରୋହ ରାବଣ ଆରମ୍ଭ କଲେ କି ନାହିଁ ଏହି ହେଲା ରାମଚନ୍ଦ୍ର ମହାପ୍ରଭୁଙ୍କର ମୃତ୍ୟୁର କାରଣ ଆଉ କାହା କେତେ ବୁଦ୍ଧି ଦୂଷିତ ହେବ ଯିଏ ଭକ୍ତି ଭକ୍ତ ଯେତେ
ନିନ୍ଦା କରିବ ଅପରାଧ କରିବ ତା ବୁଦ୍ଧି ସେତେ ଦୂଷିତ ହବ। ଆପଣ ପରୀକ୍ଷା କରିକି ଦେଖନ୍ତୁ ସେ ଭକ୍ତ ହେଇକି ଯେ ଭକ୍ତି ପଥକୁ ଆଉ ଭକ୍ତକୁ ବେଶୀ ନିନ୍ଦା କରି ତା ବୁଦ୍ଧି ଯଦି ଦିନକୁ ଦିନ ତଳକୁ ଯିବ ଉଚ୍ଚ ଉଠି ପାରିବ। ସେଥିପାଇଁ ସକଲ ଶ୍ରୁତ କୃଷ୍ଣ ସର୍ବଶାସ୍ତ୍ର କହେ କେତେ ବି କୃଷ୍ଣର କିନ୍ତୁ ଦେଶ ଅପେକ୍ଷ ନୁହେଁ ତାହା ପରି ହରେ କୃଷ୍ଣ ଭକ୍ତେର କାରଣ ତାର ସାକ୍ଷୀ ଦୁର୍ଯ୍ୟୋଧନ ବଂଶର ମାରେ ଦେଖ ଦୁର୍ଯ୍ୟୋଧନ ବଂଶ କେମିତି ମାରିଲା ସାକ୍ଷୀ ଭଗବାନ ସମ କିନ୍ତୁ ଭକ୍ତ ଦୋଷୀ ରୂପରେ ମାରିଲେ। ଆଉ ବିଶ୍ୱନାଥ ଚକ୍ରଠାରୁ ଲେଖୁଛନ୍ତି ସର୍ବତ୍ର ସମ ନତୁ ଆସକ୍ତି ଉଦାସୀନ ଆମେ କ'ଣ ସର୍ବତ୍ର ସମ ଆମର ଯାହା ପ୍ରତି ଆସକ୍ତି ଅଛି ନିଶ୍ଚିତ ଭାବରେ ପ୍ରସାଦ ବାଣ୍ଟିଲା ବେଳେ ସମସ୍ତେ ଚାହିଁଥିଲେ ବି ଯେଉଁ ବାଟେ ହଉ ଟିକେ ଅଧିକା ପଡ଼େଇ ଦିଆ ହବ ଯାହାକୁ ଆମେ ଭଲ ପାଉନି ଆମ ମନ ତାକୁ ଦେଲାବେଳେ ବି କିଛି ନହେଲେ ଡଙ୍କରେ ଟିକେ ରଖିଦେବା ଦେଖନ୍ତୁ ଆପଣ ପରୀକ୍ଷା କରିବେ ଆପଣ ଦେଲାବେଳେ ବି ପୁରା ଗଡ଼େଇକି ଦେଲେ ମନ ବି ଭଲ ରହିବନି ତାକୁ ସବୁ ଦେଇଦେବି ଠିକ ଅଛି ଆଉ ଥରେ ଦେଲାବେଳକୁ ଦେଖିବା ସବୁ ଜୀବନରେ ଲକ୍ଷଣ ସମୟ ହେଇପାରିବନି କାରଣ ସମସ୍ତେ ଆମେ ତ ଆତ୍ମଧର୍ମକୁ ଯାଇନେ ସମସ୍ତଙ୍କୁ ସମ ଦୃଷ୍ଟି ଦେଖିପାରୁନେ ଭଗବାନଙ୍କର ଦ୍ୱୈତ ଦୃଷ୍ଟି ନାହିଁ ଏକ ଦୃଷ୍ଟି ସମସ୍ତେ ପ୍ରତି ଏକ ଦୃଷ୍ଟି ସମଞ୍ଚରନ୍ତି ଭୂତା ଭଗବାନଙ୍କର ସମ ଦୃଷ୍ଟି ଆସକ୍ତି ଉଦାସୀନ ଭଗବାନ ବେଳେ ବେଳେ ଉଦାସୀନ ରୁହନ୍ତି କୌଣସି କଥାରେ ମନେ ପୁରାନ୍ତି ପୁଣି ବି ସମ ଉପକାରତ୍ଵ ଅପକାରତ୍ଵ ଅପିତ୍ଵ ଏହି ବୈଷମ୍ୟ ନ ବୈଷମ୍ୟ ଉପକାର କରନ୍ତୁ ଅପକାର କରନ୍ତୁ ଯାହା ବି କରନ୍ତୁ ଆପଣ ଭଗବାନ ମଙ୍ଗଳମୟ ମାନେ ତାଙ୍କର ବିଧାନସଭା ମଙ୍ଗଳମୟ ଭଗବାନ ମଙ୍ଗଳମୟ ସେଥିପାଇଁ ସେ ଯାହା କରନ୍ତି ସବୁ ମଙ୍ଗଳମୟ ସେଥିପାଇଁ ସେ କହୁଛନ୍ତି ସମମ ଚଳନ୍ତି ସର୍ବତ୍ର ଭୂତାନନ୍ଦ ନିଖା କରିବ କିନ୍ତୁ କଳି ଲାଗିବି ସଂସାରରେ ଆପଣଙ୍କୁ ନେଇ ଭଗବାନ ମୋତେ ଦୟା କଲେ ସେ ଯାଉଛି ମୁଁ ଫ୍ରେଣ୍ଡଲେ ବୈତରଣୀ ରୋଡ ଯାଜପୁର ରୋଡ ଜଣେ ମା ଉଠିଲେ ଦେଖନ୍ତୁ ସେ ସିଙ୍ଗିଲ ସିଟ୍ରେ ପ୍ରାୟ ଲୋକାଲ ଟ୍ରେନ ସିଙ୍ଗିଲ ସିଟ୍ ପଢିବା ବସିଲେ ଆପଣ ଜପ କରିକି କ'ଣ ପଢିପାରିବେ ସେ ତାର ଉଠିଲେ ବସିଲେ ସେ ବସିକି ଔଷଧ ଆଣିଛି ଡକ୍ଟର ପାଖରୁ ଏଲୋପାଥିକ ଔଷଧ ବହୁତ ଆଗେ ଉଠିଲା ଦେଖିଦେଲା ମୁଁ ବସିଛି ସେ କୋରେଇ ପାଖାପାଖି ହେଇଗଲା ତଳେ ଆରମ୍ଭ କଲା ହେଲା ଆଜିକାଲି ଯିଏ ଭଗବାନଙ୍କୁ ନଡ଼ା କରୁଛନ୍ତି ତାର ଭଲ ସେମାନେ ମତେ ଦେଖେଇ କହିଲି ମୁଁ ସେଟା ବୁଝିପାରୁଛି ଲୋକ ସେ ପଢୁଛି କରୁଥିଲି ଯେ ଭଗବାନ ଡାକୁ ସେଟା ବେଶୀ କଷ୍ଟ କରୁଛି ତା ସର ପୁରା ଏମିତି ପକଲା କହୁଛି ଜଣେ କାନ୍ଦି ପକଉଛି କାରଣ ଯେତିକି ଧାନ ଧାନ ରୋଇକି ଟଙ୍କା ରଖିଥିଲି ମୋର ସବୁ ପେଟରେ ଖର୍ଚ୍ଚ ହେଇଗଲା ଦେଖ ଡକ୍ଟର ଦେଇଛି 250 ଔଷଧ ଏଇଟା ଖାଇବୁ 300 ଏଇଟା ଦେଖିଲି ସେ ଭଗବାନ ବିଷୟରେ ବହୁତ ଗଲା ସେ କହିଲେ ମା କେଉଁଠିକି ଯିବ ନା ଦୁଲାଗପାଟଣା ନା କ'ଣ ହେଇଛି ନା ଏମିତି ଭଗବାନଙ୍କୁ ଡାକିଲେ ପ୍ରଭୁ ମୋତେ ଏତିକି ଦଣ୍ଡ ଦେଲେ କହିଲେ ଭଗବାନଙ୍କୁ ଡାକିଲ ଶୁଖୁଆ ଆଉ ତେନ୍ତୁଳି ଖଟା ଭଲ ଖାଉଛ ନା ଭଲ ଧାନ ରୋଇବା ଯିବା ପୂର୍ବରୁ ଭଲ ଲୁଣି ଶୁଖୁଆ ତେନ୍ତୁଳି ଖଟା ଗୋଳିକି ଖାଇକି ଯାଉଥିବ ବର୍ତ୍ତମାନ ଗ୍ୟାଷ୍ଟିକ ବାହାରିଲା ପରେ ଭଗବାନ ତୁମ ପାଇଁ ଦାୟ କି ଭଗବାନ ଗୀତାରେ କହିଲେ ପତ୍ର ପୁଷ୍ପ ଭଲ ମୁଁ କହିବ ତୁମେ ଖାଇବ ମଢ଼ୁ ତୁମ ପେଟ ଯେତେବେଳେ ଖରାପ ହେଲେ ଭଗବାନ ଗାଳିଦେବ ନା ଭଗବାନ ମୋର ଯିଏ ଭଗବାନ ନଡ଼ାକୁ ସେ ମୋତେ ଦେଖିକି କହୁଛି କହିଲେ ମା ଖାଉଛୁ କ'ଣ ଆଉ ଶୁଖୁଆ ତେନ୍ତୁଳି ଖାଇ ଦେଇ ସାରିକି ନାଶ ପକଉଛୁ ନା ପେଟରେ ନା ବାପା ମୁଁ ସେଇଆ ବି ଖାଇବି ତାକୁ ଛାଡ଼ିବା ତ ଡକ୍ଟର ଭଲ କରିପାରିବନି ତୁ ତ ଡାକ୍ତର ଭଲ କରିପାରିବୁନି ତୁ ତ ଶରୀରଟାକୁ ଶୃଙ୍ଖଳା ଶିଖିଲେ ତୁ ଶରୀର ତୁ ନଷ୍ଟ କରିବୁ ଭଗବାନ ଓଲଟା ଗାଳି ଦେବେ ତୋର ତ ଡବଳ ଦୋଷ ଲାଗିଲା ଲୋକଙ୍କର ଏଇ ଅଜ୍ଞାନ ଭଗବାନ ସମାନ ଭଗବାନ ସମାନ ଆଉ ଭଗବାନ ସମାନ ମାନେ କେମିତି ସମାନ ଦୋଷୀ ପ୍ରତି ଅଧିକ ତାଙ୍କର ଦୟା ଯେଉଁମାନେ ପାପି ପାଷଣ୍ଡି ସେମାନଙ୍କ ପ୍ରତି ଅଧିକ ଦୟା ଭଗବାନଙ୍କ ସେ କେବେ ବି ଏ ମନ୍ଦିର ଆଗରେ ଗଲାବେଳେ ଥରେ ବି ଜୁହାର ହେଲେ ଭଗବାନ ପ୍ରତ୍ୟେକ ପ୍ରତ୍ୟେକ ହୋଇଥିବେ ଯାହା ପ୍ରଣାମ କରିକି ଗଲା ତ ଆପଣ କହୁନାହାନ୍ତି ଯୋଉ ଲୋକଟା ଆପଣ ବିଲକୁଲ ମାନିନି ବହୁତ ବଦମାସ ଲୋକ ସେ ଥରେ ଆପଣ ଜୁହାର ହେଇଗଲେ ସାର୍ ନମସ୍କାର ଆପଣଙ୍କ ମନ ଦିନ ଆଗରେ ଉଠିବ ଆରେ ଏ ଲୋକଟା କଣ କେବେ କେବେ ପଚାରିଲେ ଆରେ ସମ୍ମାନ କରିଦେଲା ସତେ କେମିତି ଯେଉଁ ଦୁଷ୍ଟ ଗୋଟେ ପ୍ରଣାମ କରିଦେଲା ଆମର ମନ ଏତେ ଆନନ୍ଦିତ ହେଇଯାଉଛି ଯେଉଁ ଜୀବ ଭଗବାନଙ୍କୁ ଅନାଦି କାଳରେ ବୋଲି କଷ୍ଟ ପାଉଛି ସେ ଭଗବାନ ପ୍ରଣାମ କରିଦେଲେ ଭଗବାନଙ୍କର କେତେ ବଡ ଦୟା ଆସିବ କେତେ ବଡ ଦୟା ଆସିବ ବିଚାର କରୁ କିନ୍ତୁ ଜୀବ ବୁଝିବାର ନାହିଁ କଥା ନା ଜୀବର ଦୃଷ୍ଟିଟା ଅଲଗା ନା ସମସ୍ତ ଭୂତାନି ବିଶ୍ୱନାଥ ଚିଠାକୁ ଟିକାରେ କହୁଛନ୍ତି ମିଠା କଲି କଳା ଲାଗିଛି ସମସ୍ତିଙ୍କ ଭିତରେ ସମସ୍ତିଙ୍କ ସେତେବେଳେ କୃତିଦେବୀ ବି ଲେଖୁଛନ୍ତି ତାଙ୍କର ସେଠି କଳା ଲାଗିଲା ମହାପ୍ରଭୁ ଭଗବାନ ଏହା କଲେ ଭଗବାନ ସେୟା କଲେ ସମସ୍ତେ ଖାଲି କୃଷ୍ଣଙ୍କୁ କହୁଛନ୍ତି ପ୍ରଭୁ କିନ୍ତୁ ଆପଣ ସମସ୍ତଙ୍କ ପ୍ରତି ସମାନ ପାଣ୍ଡବମାନଙ୍କ ପ୍ରତି ଯେଭଳି କୌରମାନଙ୍କ ପ୍ରତି ସେ ବହିଥିଲେ କଳହ କଣ କଳହ ନା ଈଶ୍ୱର ଦୁଃଖଦ ସୁଖଦ କଳା ଲାଗେ କିଏ କହୁଛି ଈଶ୍ୱର କଣ ନା ଦୁଃଖ ଦଉଛନ୍ତି କିଏ କହୁଛନ୍ତି ନା ଈଶ୍ୱର ସୁଖ ଦଉଛନ୍ତି ଭଗବାନ ଦୁଃଖଦ ରୁହନ୍ତି ସୁଖଦ ରୁହନ୍ତି ଭଗବାନ ହିଁ ଭଗବାନ ସେ ସମସ୍ତଙ୍କ ପାଇଁ ମଙ୍ଗଳ କରୁଛନ୍ତି ଭଗବାନ ପାଖରେ କଣ ମଙ୍ଗଳ ଲାଗିବ ରାବଣ ପାଇଁ ଦୁଃଖଦ ହେଲେ ବିଭୀଷଣ ପାଇଁ କଣ ହେଇଥିଲେ ଲୋକ କହୁଛନ୍ତି ଲେଖା ହେଇ ରାବଣଙ୍କୁ ମାରିଦେଇକି ଭଗବାନ ବିଭୀଷଣଙ୍କୁ ରାଜା କଲେ ବାହ୍ୟ ଦୃଷ୍ଟିରେ ରାବଣ ପାଇଁ ଦୁଃଖଦ ହେଲେ ବିଭୀଷଣ ପାଇଁ ସୁଖଦ ଆଜ୍ଞା ଏ କଥା କଣ କହିବା ଉତ୍ତଙ୍କ ନା ଉତ୍ତଙ୍କ ଋଷି ଅତି ପ୍ରଭାବଶାଳୀ ତପସ୍ୟ ସିଏ ଯୋଉ ମାରୱାଡ଼ି ଆମର କଣ ମାରୁଆ ଦେଶ କଣ କହୁଥିଲେ ମାରୱାଡ଼ ମାର୍ବଲ ଯୋଉଠି ବାହାରେ ରାସ୍ତା ସେ ତପସ୍ୟ ବଡ ତପସ୍ୟ ବହୁ ବହୁ ସମୟ ତପସ୍ୟାରେ କେଉଁ ଲାଗିବ ଭଗବାନ କଲାବେଳେ ତାଙ୍କ ଏଇ କୁନ୍ତିଙ୍କର ଏଇଠି ସରିବ ପିତାମହ ଭୀଷ୍ମଙ୍କୁ ପ୍ରୟାଣ ହେଇଯିବ ଯୁଧିଷ୍ଠିର ମହାରାଜ ଚକ୍ରବର୍ତ୍ତୀ ସମ୍ରାଟ ହେବେ ବର୍ତ୍ତମାନ ଫେରୁଛନ୍ତି ସେ ଫେରିଲା ବେଳେ ଉତ୍ତଙ୍କ ଋଷିଙ୍କ ଆଶ୍ରମ ଦେଇ ଯାଉଥିଲେ ଭଗବାନ ଏତେ ସୁନ୍ଦର ସ୍ୱଭାବ ଦେଇ ଦେଖିଲେ ଉତ୍ତଙ୍କ ତପସ୍ୟ ଅଛନ୍ତି ସୁନ୍ଦର ଆଶ୍ରମ ଭଗବାନ ଓଲ୍ଲେଇ କରିବେ ଭଗବାନ ପ୍ରଣାମ କଲେ ଶ୍ରୀକୃଷ୍ଣ ହେଲେ ପ୍ରଭୁ ମୋର କେତେ ବଡ଼ ଭାଗ୍ୟ ଆପଣଙ୍କ ଦର୍ଶନ ହେଇଗଲା ଆପଣ କୁଆଡ଼େ ଯାଇଥିଲେ ନାଇଁ କୁରୁ ପାଣ୍ଡବଙ୍କର ଯୁଦ୍ଧ ଥିଲା ଭଗବାନ ଜାଣନ୍ତି ଭଗବାନ ଜାଣନ୍ତି ୟାର ମୋ ପ୍ରତି ବି ବିଷମତା ବୁଦ୍ଧି ଆସି ଅଛି ପରମାତ୍ମା ଉପରେ ଜାଣିଛନ୍ତି ତ ଆଉ କହିଲେ ଏମିତି ପାଣ୍ଡବମାନଙ୍କୁ ମୁଁ ସୁରକ୍ଷା ଦେଇ କୌର ବଂଶ ଧ୍ୱଂସ କରିଦେଇ ପଳେଇ ଆସିଛି ତୁମେ କହିଥାନ୍ତ ପାଣ୍ଡବମାନଙ୍କର ବିଜୟ ହେଲା ମୁଁ ପଳେଇ ଆସିଛି କିନ୍ତୁ କହିଲେ ମୁଁ ସବୁ କରିଦେଇ ଆସିଛି ଆଜ୍ଞା ଉତ୍ତମଙ୍କ କ୍ରୋଧ କଥା କହିଲେ ମୁଁ ଆପଣଙ୍କୁ ଅଭିଶାପ ଦେବି ସାଙ୍ଗେ ସାଙ୍ଗେ ଭସ୍ମୀଭୂତ କରିଦେବି ଭଗବାନ କହିଲେ ଉତ୍ତମଙ୍କ ତୁମେ ଜାଣିଛ ସାଧାରଣ ମୁନି ଋଷି ଦେବତା ତପସ୍ୱୀ କାହା ଶକ୍ତି ମୋ ନିକଟରେ କାମ କରିବ ତୁମର ତପ ବେଳେ ତୁମେ ମୋତେ ଅଭିଶାପ ଦେଇପାରିବନି ମୁଁ ଭଗବାନ ନା ଆପଣ ଭଗବାନ ତେଣୁ ଆପଣ ଯଦି ଭଗବାନ ଆପଣ ଦୁଷାପେକ୍ଷ କେମିତି ଗଲେ ଆପଣ କୌରବଂଶ କାହିଁକି ନିପାତ କରିଦେଲେ ଆପଣଙ୍କ ସମର୍ଥ ଥିଲା ଦୁର୍ଯ୍ୟୋଧନ ରଖିବା ପାଇଁ ଆପଣ କାହିଁକି କାମ କଲେ ମୁଁ ଆପଣ ଅଭିଶାପ ଯାଉ ତୁ ଅଭିଶାପ ଯା ଆପଣ ଟିକେ ଦେଖେ ମୁଁ କିଏ ଆସେ ଭଗବାନ ବିଶ୍ୱରୂପ ଦେଖିଲେ ଉତ୍ତମ ପ୍ରାର୍ଥନା କଲା ଦେଖିବା ପ୍ରଭୁ ଆପଣ ବିଶ୍ୱରୂପ ଦେଖେଇଲେ ଦେଖିଲେ ବିଶ୍ୱରୂପ ଦେଖିଲେ ତାଙ୍କ ମନ ଟିକେ ଥଣ୍ଡା ହେଇଗଲା ନାଇଁ ଭଗବାନ କି ତ ବିଶ୍ୱରୂପରେ ଦୁର୍ଯ୍ୟୋଧନ ଅଛନ୍ତି ମୁଁ ଦେଖିଲି କିନ୍ତୁ କଣ କହିଲେ ଦୁର୍ଯ୍ୟୋଧନ ମାରି ସାରିଲେ ଓହୋ ଅର୍ଜୁନ ସିଂହାସନ କିନ୍ତୁ ମୁଁ ଦେଖିଲି ବିଶ୍ୱରୂପରେ ସବୁ ଦୁଇ ଜଣ ଯାକ କଣ କଣ ଭଗବାନଙ୍କ ଶରୀରରେ ଅଛନ୍ତି ଭଗବାନ ସମାନ କହିଲେ ପ୍ରଭୁ ଠିକ ଅଛି ଭଗବାନ କହିଲେ ମୋର ସମୟ ହେଲା ମୁଁ ଯାଉଛି କହିଲେ ପ୍ରଭୁ ଗୋଟିଏ ଆଶୀର୍ବାଦ ଦେଇ ଯାଆନ୍ତୁ ଏଠି ପାଣି ମିଳୁନି ଏଠି ପାଣି ମିଳିବ ଭଗବାନ କହିଲେ ଇଏ ସିନା ମୋତେ ଦେଖିକି ରୂପକୁ କହିଦେଲା କିନ୍ତୁ ୟାର ଅହଙ୍କାର ଯାଇନି ୟାର ମୋ ପ୍ରତି ଦୁଷ୍ଭାବ ଅଛି ଏ ସମ୍ବନ୍ଧ ତାକୁ ସମ ଦୃଷ୍ଟି ଦେବି ଆଉ ବୁଦ୍ଧି ଶିଖେଇ କହିଲେ ଦେଖ ଉତ୍ତଙ୍କ ତୋର ତ ପାଣି ଏମିତି ମିଳିବନି ଯେତେବେଳେ ପାଣି ବୋଲି ମୋତେ ସ୍ମରଣ କରିବୁ ଘରେ ପାଣି ମିଳିବ ଭଗବାନ ଚାଲିବ କିଛି ଦିନ ଗଲା ଆଉ ବର୍ଷା ନାହିଁ ଖୁସୁସ ଲାଗିଲା ଉତ୍ତମ କହିଲେ ଭଗବାନ ଶ୍ରୀକୃଷ୍ଣ ତ କହିଥିଲେ ପାଣି ଦରକାର ପଡ଼େ ତାଙ୍କୁ ସ୍ମରଣ କରିବେ ସ୍ମରଣ କଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଦେଖିଲେ ବି ଚଣ୍ଡାଳ ଆସିଛି ଲଙ୍କଡ଼ା ମକଡ଼ା ହେଇକି ଚଣ୍ଡାଳଟେ ଗାଡ଼ି ଫାଡ଼ି ଛାଡ଼ିଛି ପୁରା ଅପରିଷ୍କାର ବସ୍ତ୍ର ପିନ୍ଧି ଗୋଟେ କୁକୁରକୁ ଧରିକି ଆସିଛି ଆଉ ତାର କିଭଳି ଆସୁଛି ନା ଉଲକ ନେଇକି ଆସୁଛି ଆଉ ପରିସ୍ରା କରିକି ଆସୁଛି କିଭଳି ପରିସ୍ରା କରୁଛି ନା ଟେପରେ ପାଇପ୍ ଯେମିତି ଥାଏ ପୁରା ଫିଟ୍ ହେଇଛି ପରିସ୍ରା କରିକି ଆସୁଛି ଆସି କହିଲେ ଉତ୍ତଙ୍କ ତୁମକୁ ସୁସ ଲାଗୁଛି ପାଣି ପିଅ କଣ ପାଣି ପିଇ ଦୁନିଆ ଗାଳି ଗଲେ କହିଲେ ତୁମେ ଋଷିକୁ ପରିହାସ କରୁଛ ତୁମେ ଜାଣିବ ତୁମେ କିଏ ଆସିଛ ମୁଁ ତୁମକୁ ଧ୍ୱଂସ କରିଦେବି ଇଏ ବି ବକବାସ କରିଲେ ତାଙ୍କ ତୁମେ କଣ ତା କରିଦେବ ତୁମେ କଣ କରିଦେବ ତୁମର ପାଣି ଦରକାର ଆରେ ଏ ପରିସ୍ରାଟା କେଉଁଥିରେ ତିଆରି ହେଇଛି ଇଏ ତ ବି ପାଣି ନା ତୁମର ପିଇବା ପିଇଦେବ ଆମେ ପରିଶ୍ରମ କଲେ ସେ ଭୂମିକି ଯାଉଛି, ତୁମେ ସୂର୍ଯ୍ୟଦେବ ଉଠେଇକି ଫୁଟାକୁ ପାଣି କରିଦେଉଛନ୍ତି, ଅସୁବିଧା କ'ଣ ହେବ? ତୁମେ ମୁନି ଯଦି ତପସ୍ୟା କରିଛ ତାହେଲେ ମୋ ପରିଶ୍ରମ ପିଅ, ଫିଲ୍ଟର କରିକି ପାଣି କରିକି ପିଇ ଦିଅ। ଆଜ୍ଞା, ଆଙ୍କ ବୁଦ୍ଧି ଆଉ କାମ କରେ ନା, ଯଦି ଗାଳି ଗୁଲା ଯଦି ସିଦ୍ଧାନ୍ତ ଧ୍ୟାନ ହେଇ ଭଗବାନ ପଳେଇ ପଳେ ପଳେଇଗଲା ପରେ ଚିନ୍ତା କଲା, ମୁଁ ତ ଚିନ୍ତା କରୁଥିଲି। କୃଷ୍ଣ କହିଥିଲେ ଯେତେବେଳେ ପାଣି କଥା ଚିନ୍ତା କରିବ ଇଏ ମୁଁ ଆସିକି ପହଞ୍ଚି ତାହେଲେ କୃଷ୍ଣ ବୋଧେ ଭଗବାନ ଶ୍ରୀକୃଷ୍ଣ କିଏ ଅନ୍ତର୍ଧାନ ହେଇଗଲେ ଭଗବାନ ଶ୍ରୀକୃଷ୍ଣ ଚୁପ୍ ନାହିଁ କହିଲେ କଣ ଉତ୍ତର କହ, ଭଲ ଅଛ ତ, ତୁମେ ଭଲ ଅଛ ନା ପ୍ରଭୁ? ଭଲ କଣ ଅଛି, ମୁଁ ଆପଣଙ୍କୁ ସ୍ମରଣ କରିଥିଲି କିନ୍ତୁ ଗୋଟେ ଘଟଣା ହେଲା କି ଉତ୍ତମ ଜାଣିପାରିଲେ ଇଏ ନିଶ୍ଚିତ ଭାବରେ ଭଗବାନ ଶ୍ରୀକୃଷ୍ଣ ପଚାରିଲେ ହେଲେ ପ୍ରଭୁ ଆପଣ କଣ ଏଇ ଚଣ୍ଡାଳ ଚଣ୍ଡାଳକୁ ଧରିକି ଚଣ୍ଡାଳ ରୂପରେ ଏମିତି ଆସିଲେ? ଭଗବାନ କହିଲା ନା ମୁଁ ଏ ରୂପରେ ଆସିନି। ଆରେ ତୁ ମତେ ଜାଣିପାରୁନି, ମୁଁ ସମୟ ମୁଁ ସମୟ ମୁଁ କଣ କରିଥିଲି ତୋ ପାଇଁ? ଇନ୍ଦ୍ରଙ୍କୁ ମୁଁ ପଠେଇଥିଲି। ବର୍ଷା କିଏ କରନ୍ତି? ଦେବରାଜ ଇନ୍ଦ୍ର ନା, ମୁଁ ଇନ୍ଦ୍ରକୁ ପଠେଇଥିଲି। କହିଲେ ଇନ୍ଦ୍ର ତୁମେ ଯା। ଇନ୍ଦ୍ର କହିଲେ ମୁଁ ଯିବିନି ସେ ଉତ୍ତମ ଋଷିଙ୍କୁ, ସେ ଅହଙ୍କାରୀ, ସେ ତା ଆସିବା ପାଇଁ ମନା କଲେ। ମୁଁ କହିଲି, ମୁଁ କହିଲି ଇନ୍ଦ୍ର ତୁମେ ପାଣି ପିଇବନି, ଆଉ ମଣିଷ ଅମୃତ ପିଇବାର ଅଧିକାର ନାହିଁ, ଡାଇରେକ୍ଟ ଅମୃତ ପିଇପାରିବେ। ସେଥିପାଇଁ କଳି ଯୁଗକୁ ଭଗବାନ କଳି ଲୋକମାନଙ୍କୁ ଅମୃତ ଦେଇଛନ୍ତି ଗାଭୀ ଗୋମାତାଙ୍କ ମାଧ୍ୟମରେ ଦୁଗ୍ଧ। ପୁଣି ଦୁଗ୍ଧ ଏ ମାନେ ଘାସ ଖାଇକି ଯୋଉ ଦୁଗ୍ଧ, ଭଗବାନଙ୍କ ବସ୍ତୁ ଖାଇଯାଉଛି ଦୁଗ୍ଧ, ଫ୍ୟାକ୍ଟ୍ରି ତିଆରି ବା ଜିନିଷ କଣ ଖାଉଛନ୍ତି ଆଜିକାଲି? ଦାନା ପରିଶ୍ରମ ନାହିଁ, ଚଳୁନାହାନ୍ତି, ଅମୃତ ସିଏ ଗୋମାତା ପରିଶ୍ରମ କରିବେ, ବୁଲିବେ, ଘାସ ଖାଇବେ। ଅମୃତତ୍ଵ ଭଗବାନ ଭୂମିରେ ଦେଇଛନ୍ତି, ସୂର୍ଯ୍ୟ କିରଣରେ, ଚନ୍ଦ୍ରମାରେ, ଘାସରେ, ପ୍ରଭୁଙ୍କ ସୃଷ୍ଟିରେ ଅମୃତତ୍ଵ ଅଛି, ମେସିନର ଅମୃତତ୍ଵ ନାହିଁ। ଡାଇରେକ୍ଟ ଅମୃତ କଳିଯୁଗର ଲୋକମାନେ ପିଇପାରିବେ, ମଣିଷ ପିଇପାରିବେ। କହିଲେ ଉତ୍ତମଙ୍କ ମୁଁ ଇନ୍ଦ୍ର ରାଜ୍ୟ ନଥିଲେ ମୁଁ ଇନ୍ଦ୍ରକୁ ପଠେଇଲି। କହିଲେ ଇନ୍ଦ୍ର ତୁ ଯା, ତାଙ୍କୁ ଟିକେ ଅମୃତ ପିଇ ଦେଇ ଆସିଛି, ତୁ ଚିହ୍ନି ପାରିଲୁନି ତାଙ୍କୁ? ତୁ ତାଙ୍କୁ ଚିହ୍ନି ପାରୁ? ଆଜ୍ଞା ଚିହ୍ନିବି କ'ଣ, ସେ ତାଙ୍କ ପରିଶ୍ରା କରୁଥିଲେ, ମତେ କହିଲେ ପରିଶ୍ରା ଗୁଡାକ ଠିକ କଲେ, ତାର ପରିଶ୍ରା କରେ ସେ ବା ଇନ୍ଦ୍ର, ତୁ ପରୀକ୍ଷା କରି ଜାଣିପାରିବୁ? ତାହେଲେ ପ୍ରଭୁ ମୁଁ ଭୁଲ ହେଇଗଲା, ତାହେଲେ ଆଉ ଥରେ କହିଲା, ଆଉ ଇନ୍ଦ୍ରକୁ ଥରେ କହିଥିଲି ସେ ଆସିଥିଲା, ଆଉ ଭଲ ତାହେଲେ କୃପା କରିଲେ ପାଣି ହବ କହିଲେ ଠିକ ଅଛି, ତ ଆଶୀର୍ବାଦ ମୁଁ କରିକି ଗଲି। ଏହା ପରେ ବର୍ଷା ହବ ଯେତେବେଳେ ତୁ କାମନା କରିବୁ, ଆଜି ବି ମାରୁଆ ମାରୁଆ ଦେଶରେ ସେ ବର୍ଷାର ନାମ ଆଜି ବି ଅଛି, ଉତ୍ତଙ୍ଗ ମେଘ, ଉତ୍ତଙ୍ଗ ବର୍ଷା, ଭଗବାନଙ୍କ ଇଚ୍ଛା ସେଟା ହେଇଛି। ଏଇ କଥାରେ ପଡ଼ୁଥିଲା ଏତେ ଏତେବେଳେ ଋଷିମାନେ ଯୋଗୀମାନେ ବି ଭଗବାନ କ୍ରିୟାକଳାପ ସେମାନେ ସମୟ ପାରୁଥିଲେ, ସମତା ବିଷମତା, ସୁଖର ଦୁଃଖର। ଆଉ କଣ ଲେଖୁଛନ୍ତି ନା, ସମ ବିଷମ ଭଗବାନଙ୍କର କ୍ରିୟାରେ ଦେଖୁଛନ୍ତି, ଇଏ ସମ ବିଷମ କାହାର ଧନ କି ପାଇଗଲା ବେଳକୁ ଭଗବାନଙ୍କ କୃପା କଲେ, କାହାର ଧନ ଚାଲିଗଲା ବେଳକୁ ଲସ୍ ହେଇଗଲା, ଯେମିତି କଣ ହେଲା ଭାଇ ଆମର ଓଡ଼ିଶାରେ କଣ ହେଇଗଲା, କଣ ଗୋଟେ ନା 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 ପଳେଇଗଲା ପଇସା ସବୁ ଚିଟ୍ଫଣ୍ଡ ହେଇଗଲା, ଚିଟ୍ଫଣ୍ଡ ପଇସା ସବୁ ଚାଲିଗଲା। ଆଜ୍ଞା ପଇସା ଯେତିକି ଲୋକ ରଖିଥିଲେ ସବୁ ବେଶୀ ଗାଳି ଦେଉଛନ୍ତି, କାହା ସରକାର ଯେତିକି ଗାଳି ନାହିଁ ସେଥିପାଇଁ ଭଗବାନ କଣ କରି ମୋ ଝିଅ ଘର ପାଇଁ ରଖିଥିଲି, ଭଗବାନ ମୋତେ ଏଇଆ କଲେ। କିନ୍ତୁ ତୁ ଭଗବାନ ପଚାରି ରଖିଥିଲୁ, ଖେପେ ମାରିକି ରାତାରାତି ବଡ଼ ଲୋକ ହବୁ, ତୁ ଭଗବାନ ପଚାରି ରଖିଥିଲୁ? ତୁ ରଖିଲା ବେଳେ ଭଗବାନ ପଚାରିଥିଲେ, କି ଚାଲିଗଲା ବେଳେ ତାର କହୁଛୁ ଭଗବାନ ଏହା କଲେ? ଗରିବ ଲୋକ ହେଲା, ଆଜ୍ଞା ଝିଅ ବାର ପାଇଁ ରଖିଥିଲି, ମୁଁ ଭଗବାନ ପଚାରି ରଖିଥିଲୁ ନା? ଭଗବାନ ପଳେଇଗଲା ରଖିଲା ବେଳେ ଭଗବାନ ପଚାର, ଭଗବାନ ଦଉନୁ ଟଙ୍କା ଦେବିନି, ସମ ବିଷମ ମଣିଷରେ ଭାବ। କିନ୍ତୁ କୁଦେବ ସମାନ ଚାଲନ୍ତି ଭୂତାନ ସର୍ବତ୍ର ସର୍ବତ୍ର ଆପଣ ସମାନ, ଏ ଲୋକ ଏଇ ଚିଟ୍ଫଣ୍ଡ ଲୋକମାନଙ୍କ ପାଇଁ ଭଗବାନ ସମାନ। ଆଉ 10 ବର୍ଷ ଯାଇଥିଲେ ଏ ସବୁ ଗାଙ୍ଗାଳି ପାଇଁ ସବୁ ସବୁ ପଇସା କରିଥାନ୍ତି, ଭଗବାନ ସମାନ ଆଶୀର୍ବାଦ କଲେ ବଞ୍ଚେଇଦେଲେ ଲୋକମାନେ। ଆପଣ ବିଶ୍ୱାସ କରିବେନି କେତେ ଗରିବ ଲୋକମାନେ ଘରେ ଖାଇବା ପାଇଁ ଲଗେଇ ଦେଇଛନ୍ତି ପଇସା, ଅଧିକା ପଇସା ମିଳିବ ଲୋଭ ଲୋଭ। କିନ୍ତୁ ଭଗବାନ ପ୍ରକୃତିର ମଙ୍ଗଳ କର, ସେଥିପାଇଁ ସେ କହୁଛନ୍ତି ସମମ ଚରନ୍ତି ଭୂତାନ ବିଷମ ସମ ସଗୁଣ ନିର୍ଗୁଣ ସଗୁଣ ନିର୍ଗୁଣ, ଭଗବାନ ଦୟା କରୁଛୁ ଦୟା କରୁନା, ଏ ଜୀବର ବିଷମ ମତି କିନ୍ତୁ ଭଗବାନଙ୍କର କୃତି କହୁଛନ୍ତି ଆପଣଙ୍କର ସେ ମତି ନୁହେଁ, ଭଗବାନଙ୍କର ବିଷମପତି ନାହିଁ, ବିଷମପତି କାହାର ଜୀବର, ଜୀବର ବିଷମପତି ଭଗବାନଙ୍କର ନାହିଁ। ତାପରେ ମତେ ସୁଖରେ କହୁଛନ୍ତି ନବେ ଭଗବାନ ଚିକିତ୍ସିତ ମାନସ୍ୟ ବିଡମ୍ବନ
नदस्य कस्ति दैतोऽस्ति कहसि द्विशाश्च जस्मिन् विषमामति नृणम्।
कृष्णंकर मति विषम नुहे, मनुष्य मति हूँ विषम। मनुष्य मतिटा हूँ विषम। मनुष्य भावुचे भगवान मो प्रति टी अन्याय कले, ता प्रति टी न्याय कले। भगवान प्रति सब समान, आपण प्रति भगवान जो दृष्टि थिला, विभीषण प्रति भगवान से दृष्टि थिला, किंतु विभीषण रामचंद्र महाप्रभु प्रभु जो दृष्टि थिला,
रावण रामचंद्र महाप्रभु से दृष्टि थिला कि से पैंता को पराजय से पैंता तार मार
भगवान का प्रति दृष्टि नहीं था, एक दृष्टि समस्त समान हो जाए। এটি কৌচন্দি নবেদ কশ্চিত ভগবান চিকিৎসিতম হে প্রভু কুন্তি দেবী কৌচন্দি আপনকার ইচ্ছা কু সংসার কে জানি কে জানি সে পাই শেষরে কহিবে এই শ্লোক পরে প্রবচন ভুলে দেবে মু এত কথা আপন বিষয় জানিয়া পাই চাহু না মু কেবল আপন লীলা কো আস্বাদন করি কড়ি এর কি সমাধান করি হই কি তোলে সব কতলে ভগবান কাম দয়া কইছন্দি কারো দয়া কর না কা প্রতি সম কা প্রতি বিষম। সেপাই আজি বি সংসার লোক মানে দেখুন ভগবান শ্রীকৃষ্ণ ভজন করে মানে তোমার ভয় লাগছে কোন কৃষ্ণ তো সুদাম গরিব করেদেলি কাহ কম করেদেলি কোনটি কোন হয়ে গেলি এত কষ্ট এই ভক্ত মানে আজি বি দেখুছ ভগবান ভজন করে কষ্ট করছ ভয় করে দিব কিন্তু ভগবান সমান সমান এটি কৌছেন নবেদ ভগবান নবেদ কশ্চিৎ ভগবান কশ্চিৎ ভগবান চিকিৎসিত কোনসি মনিষ আপনার ইচ্ছা কু জানে না। আপনার দেখুন মহাভারত যুদ্ধে যে সর্বজ্ঞ সব জানান যে দুর্যোধন অন্তরে অনেক যুধিষ্ঠির অন্তরে অনেক রাতে চুপ চুপ বসি যুধিষ্ঠির মানুষ সঙ্গে কথাবার্তা করি আমার কেমতি বিজয় হবে কুহ যে কোনো বিজয়ের রাস্তা সব জানি জান কি জানি জান কি জানিব কুহতু এনে অর্জুন কু কন কহিলে নিহিত পূর্বম এব মু পূর্বরু অর্জুন এ সঞ্জয় মানুষ মারি দিয়েছি কর্ণক মারিছি দ্রোণক মারিছি ভীষ্মক সমস্ত মারি দিয়েছি মারিছ পুঁ পাণ্ডব নেই কিন্তু চাল পাঁচটা মানুষ রখিছেন কি পিতাম ভীষ্ম মারি দেবে এনে কই মু কি তার মারি দিয়েছি পুঁ যুদ্ধ যুদ্ধ বেড়ে দেখ অস্ত্র ধরি গড়ুছেন পিতাম ভীষ্ম মারি সব বিপরীত কাম ভগবান সে পুত্র কে না না কশ্চিৎ কেহি আপনার চিকিৎসিত ইচ্ছা কে জানা তবে ইহ মানুষ দুড়া বিড়ম্বন কারণ আপনি এমনি লীলা করেছেন ভগবান বিড়ম্বন লীলা মনুষ্য তার বুদ্ধি কৃষ্ণ লীলার বুদ্ধি এমনি প্রভু করেছেন বুদ্ধি কিছু কাম করিপারিব ব্রহ্মা বিবহন বেড়া নিজ শরীর কোটি কোটি বস্তা বাড়ক তৈরি করেদেলে ব্রহ্মা বিমোহন বেড়া বর্ণা বি জানিপার না কিন্তু যেতবে লাস করছেন সব গোপী মানুষ ডাকি আরে আপনার তো ইচ্ছা করলে শহ শহ গোপী মানুষ স্বর সৃষ্টি করে দিতাম সে এমনি কাম করি গেলে সব অবতার আরামসে আসলে আরামসে গলে কৃষ্ণ অবতার এমনি কাম করি গেলে আজি পাঁচ লোক বলে নাই কৃষ্ণ যা সব মারা বাস এমনি কাম করেছেন কে বুঝি পারিবে ভগবান শ্রীকৃষ্ণ অবতার কে বুঝি পারিবে সেপি মো প্রভু এ বিষয়ে মুন্ড পুরিয়া কেউ দেখবে না এত মুন্ড পুরিয়া চাহুনি কারণ এই তো লোক মত কহিলে চালছি মুখে বি মুন্ড পুরিয়া চাহুনি নবেদ কশ্চিৎ ভগবান চিকিৎসিত তবৈহ মানুষ ঋণা বিড়ম্বন নজস্য কশ্চিৎ দহিত অস্থি কশ্চিৎ আপনার প্রিয় কে না অপ্রিয় বি কে না কথা কুহ মু জাঁচি ভাল আপনার দেখুন মহাভারত যুদ্ধে কুন্দ প্রথম তাঁকর অভিজ্ঞতা কু দেখছেন যদি ভগবান দুর্যোধন কু ভরণ করে যেদিন যুদ্ধ নিশ্চিত হয়ে গেল ভগবান শ্রীকৃষ্ণ নিকট দুই জন যাই না কি কি যাই অর্জুন বি যাই দুর্যোধন বি যাই আচ্ছা দুর্যোধন যদি মনোভাব থাকে ভগবান মর শত্রু তাহলে সে যাই পাখ দেখুন ভগবান সেই জায়গা করেছেন সেই সে পয়েন্টটা আছে কিন্তু গাড়ি শুনে ভালো হয় গাড়ি ভগবান শুনছি এখন আমি শুনছি যেত শাস্ত্র লোক ভগবান বিষমতার গাড়ি করতে কিন্তু ভগবান বিষমতা নেই দুর্যোধন বিষমতা নেই বিষমতা মনীষ যদি দুর্যোধন বিষমতা থাকে তাহলে সে কাই যাই থাকে তাহলে অর্জুন যাই পৌঁছিলা লোক ইয়ে যাই পৌঁছ আর বর দেলা বেড়ে যেত ইয়ে কহিলা আজ্ঞা
नारायणी सँग आगे अर्जुन को चांस दिया होला नि सानो छोट पिला आगे बढ़ मांगे दरकार किन्तु म मन रख मु युद्ध करबिनि बिल्कुल म केवल किया आ नारायणी सँग पक्ष रहे गोटे पक्ष जे जा चोइस करते दर अर्जुन कहले प्रभु आपण मोर दरकार मैं किसी दरकार दुर्योधन सांगे सांगे आपको बर मगे कौन दरकार सीधे गोटे जिनस नहीं जा रहा कौन ভগবান শত্রু ভগবান কোন কইতে আরে বস নারায়ণ সেনা মু কাই দেই মু খাই পি খুশি রাখিছি তোতে আমি যদি ভগবান তাকে দোষী চান্দে ভগবান আরাম সে দেবে না যাও নেই যাও কোনসি অবস্থায় ভগবান দোষী না সমান চরণ দে ভূদানি ভগবান সমান কিন্তু আমার দৃষ্টিটা দেশ দেশ দৃষ্টি হয়েছে এটি সুন্দর কথা বলছেন নরমাত্রাণাম বিষয়পতি ইতি কথা रूपाजी एक भारत लिखिंट आप पढ़ी ने सूर्य से सूर्यकांत शिलाया स्वतुल्य धर्मत्व प्रदान आसक्ति सूर्य सूर्यकांत एक शिला अच्छे जना पड़े सूर्य भी कते उदासीन रोचे सम का प्रति विषम सूर्य सामान भगवान सूर्य को सर्वत्र सामान सूर्य किरण देला बेले कई जी डोर बंद कर घर भितर रही से कहते सूर्य सामान ना किरण मो पाक आस सूर्य तो किरण दौर आम कवाट को बंद कर देखिए आम दोष ना सूर्य दोष सूर्यकांत शिला सूर्य पड़े जना पड़े ये सूर्य उदासीन चक्रवात सु उपकारित्व भूख तस्कर अंधकार सु उपकारित्व पेचा अंध एम भाव सूर्य शत्रु पेचा कह पेचार शक्ति नहीं सूर्य किरण पेचा कह सूर्य बोधे मान कहीं आस बड़ बदमाश शीघ्र कि अंध देख पार सूर्यदेव दूषिक जेपी जना पड़ती अंध सूर्यदेव शत्रु चक्रवात चक्र ये हूँ बंधु सूर्यदेव समान भगवान से भगवान न तस्य वैषम्य कि तत्त वस्तुषु तारतम्य गुण कारण सात्गुण्य वैपुण्य तत् कारण भी बोध्यते कहार सगुण अच्छी कार विगुण अच्छे ये देखा जाचार शक्ति ना चक्ष सूर्य को देखा सूर्य पर दोष ना दोष का ভগবান বিষম নুহতি জীবার বিষম দৃষ্টি সে ভগবান এই দৃষ্টিতে দেখছে সে সেই কথা হিঁ কিন্তু নবেদ কশ্চিন ভগবান চিকিৎসিত তবৈয়মানস্য নুনা বিড়ম্বনম নজস্য কশ্চিত দ্বৈতোসি কশ্চিত দ্বিষশ্চ যস্মেদি বিষমামতি নুনাম প্রভু জীব যে বিষমমতি আপনার প্রতি হয়ে যাইছি ইয়ে জীবর দোষ আপনার কোণ দোষ না শেষের এই গোটিয়ে কথা কৌশল বিশ্বাস ঠাকুর কারণ এই শ্লোক গুলো ব্যাখ্যা করিয়া কলে ভক্ত সমাজে বেশি ভালো লাগে না আপনার ই বেশি ফিলোসফি জিনিস কিঞ্চ তথাপি তব সাম্যম বৈষম্যম অপকর্তুম কর্তুম জন্মবত্ব অযত্ব আদি সু সিদ্ধান্ত নিবিদ্য আপন জন্ম হয়েছি অজন্ম হয়ে জন্ম হয়েছি অকর্ম হয়ে কর্ম করেছেন অকর্তৃত্ব হয়ে কর্তৃত্ব কাম করেছেন আপনার সব যা করেছেন মু নির্বিদ্ধ হয়ে গেল মনে কিছু কাম করবো জানা চাহ লীলাই বা আস্বাদনীয় ইতিহাস মু কেবল আপনার লীলা আস্বাদন করি বাস মু বেশি মুন্ড পড়াই এই বাস্তব সিদ্ধান্ত ভগবান কোণ করেছেন ভগবান শ্রীকৃষ্ণ কোণ করছেন যদি আপনার মুন্ড পুরে পুরে যাবে সেসব কিছু সিদ্ধান্ত পাইবে পিতাম ভীষ্ম সিদ্ধা কেদেলে কাকে যুধিষ্ঠির মারছ সর্বম কালম কৃতং মন্যে ভবতাম যদপ্রিয়ম সকাল যত বসে লোক বায়ুদেব ঘনাবলি মু তুমি গোটিয়ে কথা কেদেছি যা হয়েছে সব কাল ভগবান ইচ্ছা করেছি বাস তুমি এটি মানিয়ে সুখ রে কলে তুমি প্রশ্ন পচারিতে জানিয়া পাই চাইনি কৃষ্ণ কাই কেমতি কলে কলে না নহি কশ্চিৎ রাজন তোমার বেদ বিধিষ্ঠিতম যদ বিজিজ্ঞাসা বৈহন্তি কবে অপি ভগবান এটা কাহিকি কলে জানিয়া পাই ইচ্ছা করিব ଭଗବାନ କାହିଁକି ସୃଷ୍ଟି କରିବେ? ସେ ଆମର ତିଳଗ୍ରାମ କହିବ, ଭଗବାନ ମାଛ କାହିଁକି ମାଛ ସୃଷ୍ଟି କରେ? ମାଛ ସିନା ସୃଷ୍ଟି କରିଛନ୍ତି ବୋଲି ଆମେ ଲୋକ କହୁଛୁ, ଲୋକ ମାଛ ଖାଉଛୁ, ଆରେ ମାଛ କାହିଁକି ସୃଷ୍ଟି କଲେ ଭଗବାନ? ଯଦି ଆପଣ ସମୁଦ୍ର କାହିଁକି ଚେତନ ଉତ୍ତର କିଛି ଦେଇପାରିବେ, କାହିଁକି ଭଗବାନ ସୃଷ୍ଟି କଲେ ମାଛ? ଭଗବାନ ମଙ୍ଗଳ ମାଛ ସୃଷ୍ଟି କରିଛନ୍ତି, ଭଗବାନ ମତ୍ସ୍ୟ ଚିହ୍ନକୁ ପାଦରେ ଧାରଣ କରିଛନ୍ତି, ଭଗବାନ ପାଦରେ ମତ୍ସ୍ୟ ଚିହ୍ନ ରହିଲେ ମତ୍ସ୍ୟ ମଙ୍ଗଳମୟ। ଭଗବାନ ଯୋଉ କୁଣ୍ଡ, ଭଗବାନ ସ୍ୱତନ୍ତ୍ର ଅବତାର ନେଇଥିଲେ ମତ୍ସ୍ୟ ଅବତାର ନା, ଭଗବାନଙ୍କର କୁଣ୍ଡଳ ମକରାକୃତି କୁଣ୍ଡଳ, ମନ୍ଦିର ମାନଙ୍କର ସ୍ୱତନ୍ତ୍ର ମତ୍ସ୍ୟ ଦେଖୁଛନ୍ତି ନା, ଭଗବାନ କାହିଁକି ମତ୍ସ୍ୟ ହେଇଥିଲେ, କାହିଁକି କାହିଁକି ମାଛ ହେଲେ, କାହିଁକି ମାଛ ସୃଷ୍ଟି କଲେ? ତାର ମଙ୍ଗଳମୟ ସବୁ ବିଧାନ ଅଛି। ଭଗବାନ ଯାହା ସୃଷ୍ଟି କରିଛନ୍ତି, ଏ ସୃଷ୍ଟିରେ କୌଣସି କୌଣସି ଜୀବ ଏମିତି ଆପଣ ଦେଖେଇ ପାରିବେନି ଯାହାର ଉପକାରିତା ନାହିଁ, ସମସ୍ତଙ୍କର ଉପକାରିତା ଅଛି। ଭଗବାନ ମାଛକୁ ସୃଷ୍ଟି କରିନଥାନ୍ତେ, ତାର ନଦୀ ପୁଷ୍କରଣୀ ଯେତିକି ମଳ ଅଛି ନା, ସେ ମଳ ଗୁଡିକ ସଫା ହୁଅନ୍ତା। ସରକାର ଯାଇ କଣ ସଫା କରୁଛି? ମଣିଷ ମଳତ୍ୟାଗ କରୁଛି, ବହୁତ ଅପରିଷ୍କାର ଜିନିଷ ତାକୁ ହିଁ ମତ୍ସ୍ୟମାନେ ଭୋଜନ କରୁଛନ୍ତି, ସେଥିପାଇଁ ମତ୍ସ୍ୟ ଭୋଜନ ଅତି ନିର୍ମିତ ଜିନିଷ, ସକ୍ରମଣ ଅସକ୍ରମ ବିକାର। ଭଗବାନ ତାଙ୍କୁ ଉଦ୍ଧାର କରିବା ପାଇଁ ଭୁଲିଛି ତାରି କହିଛନ୍ତି, ପକ୍ଷୀମାନେ କେମିତି ଉଦ୍ଧାର ହେବେ, କୁକୁଡ଼ା ମାନେ କେମିତି ଉଦ୍ଧାର ହେବେ, ମାଛମାନେ କେମିତି ଉଦ୍ଧାର ହେବେ, ପଶୁମାନେ କେମିତି ଉଦ୍ଧାର ହେବେ, ତା ବ୍ୟବସ୍ଥା ଭଗବାନ କରୁଛନ୍ତି ସବୁ ତାଙ୍କର। ମଣିଷମାନେ କେମିତି ଉଦ୍ଧାର ହେବେ ବର୍ତ୍ତମାନ ଏଠି କହୁଛନ୍ତି, ପ୍ରଭୁ ମୁଁ ଆଉ ଲୀଳାଶ ଆସ୍ୱାଦନ କରିବା ପାଇଁ ଚାହୁଁଛି, ମୁଁ ଏ କଥା ମୁଣ୍ଡ ବୁଲିବା ପାଇଁ ଚାହୁଁଛି, ମୁଁ ଥକିଗଲେଣି ସେ ଜିନିଷ ବିଚାର କରିଦେଲି। ଆପଣ ସମସ୍ତଙ୍କ ପ୍ରତି ସମ, କିନ୍ତୁ ଲୋକମାନେ ବୁଝିପାରୁନାହାନ୍ତି। ଜନ୍ମ କର୍ମ ଚ ବିଶ୍ୱାତ୍ମା ଅଜସ୍ୟ କର୍ତ୍ତୃ ଆତ୍ମନଃ ତିରିୟଂ ଶିଶୁ ଜାଗସୁ ତତତ୍ୟନ୍ତ ବିଡ଼ମ୍ବନମ୍। ପ୍ରଭୁ ଆପଣ ଏଇ ଅବତାର ସବୁ ନେଇଛନ୍ତି, ଏଇ ଅବତାର ଭିତରେ ଜନ୍ମଗ୍ରହଣ କରିଛନ୍ତି, ଏଇଟା ଅତ୍ୟନ୍ତ ବିଡ଼ମ୍ବନ, ଏଭଳି ଲୀଳା କରିଛନ୍ତି ଅତ୍ୟନ୍ତ ବିଡ଼ମ୍ବନ ଲୀଳା, ଅଦ୍ଭୁତ ଲୀଳା କରିଛନ୍ତି। ପ୍ରଥମ କଣ କହିଲେ, ଜନ୍ମ କର୍ମଚ ବିଶ୍ୱାତ୍ମନ ଅଜସ୍ୟ, ଆପଣଙ୍କର ଜନ୍ମ ଅକର୍ତ୍ତୃ ଆତ୍ମନ, ଆପଣ ଅଜନ୍ମା ହେଇକି ଜନ୍ମ ହେଇଛନ୍ତି। ଦେଖନ୍ତୁ ଆଜି ବି ଲୋକମାନେ କଣ କହୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ଦେବଙ୍କର ଗର୍ଭରୁ ଜନ୍ମ ହେଇଛନ୍ତି, ଭାଗବତରେ କୌଣସି ଜାଗାରେ ଲେଖାଯାଇନି ଗର୍ଭରୁ ଜନ୍ମ ହେଇଛନ୍ତି। ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେଲା ଭଳି ଭଗବାନ ଦେବକୀଙ୍କର ବକ୍ଷରେ ବା ହୃଦୟରେ ଉଦୟ ହେଇଛନ୍ତି, ଭାଗବତ ସ୍ପଷ୍ଟ ଲେଖା ହେଇଛନ୍ତି, ସ୍ପଷ୍ଟ ଅକର୍ତ୍ତା ହେଇକି କର୍ମ କରିଛନ୍ତି, ପୁଣି କର୍ମ କେମିତି କରିଛନ୍ତି, ଭଗବତ ଗୀତାରେ ପୁରା ପ୍ରବଚନ ହେଇ ବୁଝାଉଛନ୍ତି। ଯଜ୍ଞତା କରିଛି ଶ୍ରେଷ୍ଠ ତତ୍ତ୍ୱଦେବୀତା ସଦତ ପ୍ରମାଣ କରୁଛି ଲୋକସ୍ତନ ବର୍ତ୍ତେ ଅର୍ଜୁନ, ଆମେ ଯଦି କର୍ମ ନ କରିବା ଲୋକମାନେ ଶିଖିବେ କ'ଣ? ସେଥିପାଇଁ ସେ କର୍ମ କରୁଛନ୍ତି, ଯଦି ଆମେ ନ ବର୍ତ୍ତେ ଯାହା କର୍ମ ଅତନ୍ଦ୍ରିତ ମମ ବର୍ତ୍ତମାନ ବର୍ତ୍ତନ୍ତି ମନୁଷ୍ୟ ପାର୍ଥ ସଦସ୍ୟ। ତେଣୁ କୁତଦେବୀ କହୁଛନ୍ତି, ପ୍ରଭୁ ଆପଣ ଅଜନ୍ମା ହେଇକି ଯେଉଁ ଜନ୍ମ ହେଇଛନ୍ତି, ଅକର୍ତ୍ତା ହେଇକି ଯେଉଁ କର୍ମ କରୁଛନ୍ତି, ଏଟା ବିଡ଼ମ୍ବନ। ଲୋକ ଏଥିରେ ମୁଣ୍ଡ ପୁରେଇକି ଜାଣିପାରିବେ, କୁନ୍ତି ଦେବୀ ଜାଣିପାରୁନାହାନ୍ତି, ଆଜିକାଲି ଲୋକମାନେ କଣ ଜାଣିବେ କୁହନ୍ତୁ, ଆମ ଭଳିଆ ଲୋକମାନେ କଣ ଜାଣିବେ? ଭଗବାନଙ୍କୁ ଜାଣିବାର ଚେଷ୍ଟା ଅଛି, ଏଭଳି ଜାଣିବା ପାଇଁ ଭଗବାନ ଜାଣିବା ପାଇଁ ହେଲେ କେବଳ ଗୋଟିଏ ଉପାୟ ଦରକାର, କେମିତି ଜଣା ହେବ ନମ ଅକିଞ୍ଚନ ଦୀପ୍ତା, ଅକିଞ୍ଚନତା ପୁଣି କେମିତି ଆସିବେ ପ୍ରଶ୍ନ କରାଯାଏ, ଜୀବନ ସ୍ୱରୂପ ତ ହଉଛି ଅକିଞ୍ଚନତା, ଆସିବ କେମିତି? ଜୀବନ ତ ବହୁତ ଆଦରଣରେ ବହୁ ଅହଙ୍କାରରେ ବୁଡ଼ିଗଲେଣି ନା, ଏଟା କେବଳ ସାଧୁଙ୍କର ଭଗବାନଙ୍କର କୃପା ଦୁଭାବ ପ୍ରମାଣ ଦେଖ ଯୋଗାଇ ମାଧାଏ, ଯୋଗାଇ ମାଧାଏ କେତେ ମଦମତ୍ତ ଥିଲେ, ବ୍ରାହ୍ମଣ କୂଳର ପିଲା ସବୁ ପାପ କରିଛନ୍ତି, ଆଜି ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା, ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା, ସାଧୁଙ୍କ କରୁଣାରୁ ଆଜି ଗଙ୍ଗା ଘାଟରେ ବସି ଗଙ୍ଗା ଘାଟକୁ ସଫା କରନ୍ତୁ, ସମସ୍ତଙ୍କୁ ପ୍ରଣାମ କରନ୍ତୁ, 2 ଲକ୍ଷ ନାମ ମୂଷା କାଳରୁ ଉଠିକି 2 ଲକ୍ଷ ନାମ ନୁହେଁ, ଆଜି ସେ ଘାଟ ଅଛି ଆପଣ ଗଲେ ଦେଖିକି ଆସିବେ, କାଟୁଆ କାଞ୍ଚନ ନଗର କାଟୁଆ ସମାଜ ତାଙ୍କର ଅଛନ୍ତି, ସମସ୍ତେ ବ୍ରହ୍ମଚାରୀ, ନିଷ୍ଠି ବ୍ରହ୍ମଚାରୀ ବୋଲି କହିଲେ, ଏଇ ନିଷ୍କିଞ୍ଚନ ସ୍ଥିତିକି ସେମାନେ ଗଲେ କିଭଳି ନା କରୁନାହାନ୍ତି, ଜୀବର ବୃତ୍ତି ଆତ୍ମାର ମଧ୍ୟ ନିଷ୍କିଞ୍ଚନ ଯାଏ। ଉପାଧି ଲାଗିଗଲା ନା, ଉପାଧି ଲାଗିଲା ପରେ ଭଗବାନ ତତ୍ତ୍ୱକୁ ଆମେ ବୁଝିପାରିବା ନା, ସେଥିପାଇଁ ବୃତ୍ତି ମନା କରୁଛନ୍ତି। ଇଏ ବିଡ଼ମ୍ବନ, ମଣିଷ ପାଇଁ ବିଡ଼ମ୍ବନ କଣ କଣ ବିଡ଼ମ୍ବନ ନା ତିର୍ଯ୍ୟ। ଭଗବାନ ତିର୍ଯ୍ୟକ ଜୋରିରେ ଆସିଲେ ପକ୍ଷୀମାନଙ୍କୁ ଭଗବାନ ଉଦ୍ଧାର କରିବେ ନା, ପକ୍ଷୀମାନେ ଭଗବାନ କରୁନାହାନ୍ତି, ସବୁ ପକ୍ଷୀମାନେ ମନ ଦୁଃଖ କଲେ। ପକ୍ଷୀମାନଙ୍କୁ ଉଦ୍ଧାର କରିବା ପାଇଁ ପକ୍ଷୀମାନଙ୍କ ଅନ୍ତରେ ଭଗବାନ ଆକର୍ଷଣ ଯେମିତି ଆସିବ, ଭଗବାନ ହଂସ ଅବତାର ହେଲା, ସବୁ ପକ୍ଷୀମାନେ ଆରେ ପ୍ରଭୁ ଆମ ଆମ ବଂଶରେ ଆସିଛନ୍ତି, ଆମ ବଂଶରେ ସବୁ ଆମ ଜାତିରେ ଆସିଛନ୍ତି। ହଂସ ହେଲେ ବେଦ ଭାଇ କହୁଛି ବ୍ରହ୍ମଜ୍ଞାନ ସୁପିଡ଼ମ୍ବନ ଲୀଳା, ଆଉ ପଶୁ ହେ ଗ୍ରୀବ ହେଲେ ବଣରେ ପଶୁମାନେ ସେ ଆକର୍ଷିତ ହେଲେ ଭଗବାନ ପ୍ରତି। ଋଷିଙ୍କ ହେଇଗଲେ କାରଣ ଅଶ୍ୱ ହୟ ଗ୍ରୀବ ରୂପ ଧୋଇଲେ ହିଂସ ପଶୁମାନେ ବି ଚିନ୍ତା କଲେ, ବାଘ ସିଂହ ମାନେ ଆମର କେମିତି ଉଦ୍ଧାର ହେବ, ଆମେ ତ ହିଂସ। ଭଗବାନ ହେଲେ ଋଷିଙ୍କ ଅବତାର, ପଶୁମାନେ ଆକର୍ଷିତ ହେଲେ ସବୁ ଜୀବକୁ ଆକର୍ଷଣ ଭଗବାନ କରୁଛନ୍ତି। କିନ୍ତୁ ବିଡ଼ମ୍ବନ ଲୀଳା ସବୁ ଭଗବାନ ହେଇଛନ୍ତି, ବରାହ ଅବତାରରେ ବ୍ରହ୍ମାଜୀ ଛିଙ୍କିଲେ ଭାରତ ବରାହ ବିଡ଼ମ୍ବନ ଲୀଳା, ଛୋଟିଆ ବରାହ ଏତେ ଗୋଟେ ଛିକରୁ ବାହାରି ପଡ଼ିଲେ ଏତେ ଗୋଟେ ବରାହ ବଢ଼ିଲେନି, ପୁରା ସୃଷ୍ଟି ମାନେ ପୁରା ଆବୃତ କରିଦେଲେ। ଆଉ ବରାହ ଯେମିତି ଲୀଳା କରନ୍ତି ସେଭଳି ଶୁଙ୍ଘି ଶୁଙ୍ଘି ଯାଉଛନ୍ତି ଆସି ଦେଖିକି, ସେଥିପାଇଁ ହିରଣ୍ୟାକ୍ଷ କଣ କହୁଛି, ଆରେ ଏ ବନଶୁକର କେଉଁଠୁ ଆସିଲା। ହିରଣ୍ୟାକ୍ଷ କହୁଛି ଭଗବାନଙ୍କୁ ବନଶୁକର ବୋଲି ବିଡ଼ମ୍ବ। ଆପଣ ଯଦି ପଶୁ ରୂପ ଧୋଇଲେ ଠିକ, ଶୁକର ଭଳି କାହିଁକି ଅନୁକରଣ କରୁଛନ୍ତି ଆପଣ, ନା ବିଡ଼ମ୍ବ। ନୃସିଂହ ଅବତାର ହେଇଗଲେ ଭୟଙ୍କର ରୂପ ଧରିକି ବର୍ଜନ କରୁଛନ୍ତି, ଆପଣଙ୍କ ସ୍ୱରୂପ ତା ନାହିଁ, ଯେଉଁ ରୂପ ଭଗବାନ ଦେଉଛନ୍ତି ସେଇ ଜୀବମାନଙ୍କୁ ଆକର୍ଷିତ କରିବା ପାଇଁ ସେଇ ଲୀଳାକୁ ଏଭଳି ଭାବରେ କରୁଛନ୍ତି, ସାଧାରଣ ଲୋକ ତାର ବିଷମତି ହେଇଯିବ, ସେ ବୁଝିପାରିବେ। ଆଉ ନୃ ରାମ ଅବତାର, ମଣିଷମାନଙ୍କୁ ଆକର୍ଷିତ କରିବା ପାଇଁ ରାମକୃଷ୍ଣ ଭଗବାନ, ଭଗବାନ ସବୁ ଜୀବକୁ କେତେ ବହୁତ ସୁନ୍ଦର କଥା ଏଠି କହିଲେ ସେ କଥା, ତୀର୍ଯ୍ୟ ନୃଷିଶୁ ଯାଦୁଶୁ ତତ୍ ଅତ୍ୟନ୍ତ ବିଡ଼ମ୍ବନ। ଆପଣ ଏଇ ଅବତାର ସବୁ ଲୀଳା କରିଛନ୍ତି ଏଇ ଏଇ ଜୋନିରେ, ଏ ବିଡ଼ମ୍ବନ ଲୀଳା। ରାମ ଅବତାରରେ ସ୍ୱୟଂ ସୀତାଙ୍କୁ ଅଗ୍ନିକୁ ଦେଇଯାଇଛନ୍ତି, ସମର୍ପଣ କରିଛନ୍ତି, କିନ୍ତୁ ହା ସୀତା କେହି ସ୍ତ୍ରୀ ପାଇଁ ବଣର ପଶୁପକ୍ଷୀଙ୍କୁ ପଚାରିବେ ନା ଗଛଲତାକୁ ପଚାରିବେ, ଗଛକୁ ଯାଇ କହିଲେ ମୋ ସୀତାଙ୍କୁ ଦେଖିଛ ବିଡ଼ମ୍ବ। କୁଲଦେବୀ କହୁଛନ୍ତି ଆପଣ ଯେଉଁ ଯେଉଁ ଅବତାର ନେଇଛ ସବୁ ବିଡ଼ମ୍ବ, କହିଲେ ମୋ ବାପା ବାପାଙ୍କର ପିତା ପିତାଙ୍କର ଆଦେଶ ପାଳନ କରିବା ପାଇଁ ବଣକୁ ଆସିଲେ, ମୋର ସିଂହାସନ ଗଲା, ମୋର ପିତା ଗଲେ, ସେସବୁ ମୋ ସ୍ତ୍ରୀ କୁହେ ଏଲି କହିକି କାନ୍ଦୁଛନ୍ତି ଆଜ୍ଞା। ତାଙ୍କର ବିଡ଼ମ୍ବ ତାଙ୍କର ଲେହାରେ ଶକ୍ତି ନିଜେ ପଡ଼ିଗଲି, ଶିବଜୀ ଦୂରରୁ ଦେଖିକି ପ୍ରଣାମ କରି ଶକ୍ତି ପଚାରୁଛନ୍ତି କାହାକୁ ପ୍ରଣାମ ଗଲ ମାନେ ଏ ଜଗତର କର୍ତ୍ତା ଏ ରାମ ଗୋଟିଏ ଟେଷ୍ଟ କରିବି ବିଡ଼ମ୍ବନ। ଆଉ କୃଷ୍ଣ ଅବତାରରେ ବିଡ଼ମ୍ବନ କଣ କୁହା, ତାଙ୍କର ତ ସବୁ ବିଡ଼ମ୍ବନ ଆରମ୍ଭରୁ ବିଡ଼ମ୍ବନ, କେହି ମୁଣ୍ଡ ପୁରେଇ ପାରିବେନି ଭଗବାନଙ୍କ ଲୀଳାରେ, ଅତି ମାଧୁର୍ଯ୍ୟମୟ ଆଉ ଆଶ୍ଚର୍ଯ୍ୟମୟ ବିଡ଼ମ୍ବନ ତ ଅତି ଆଶ୍ଚର୍ଯ୍ୟମୟ ଲୀଳା ସବୁ କରିଛନ୍ତି। ଆଉ ଯାଦୁଶୁ ମତ୍ସ୍ୟ ଅବତାର ହେଲା, ମାଛମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଅବତାର ନେଇଛନ୍ତି, ମତ୍ସ୍ୟ ଅବତାର ତପସ୍ୟା କରୁଛନ୍ତି କାହିଁ ସତ୍ୟ କଥା ନା, ହାତରେ ଆସିଲା ଜଳ ଜଳ ଅର୍ପଣ କରୁଛନ୍ତି ଛୋଟ ମିନା ହେଇକି ଆସିଲା, ଭଗବାନ ହେଇଛନ୍ତି ଛୋଟ ମିନା ହେଇ କହୁଛି ମତେ ଟିକେ ରକ୍ଷା କର, ତା ନଦୀରେ ଛାଡ଼ିଦେବି ନା, ନଦୀରେ ମତେ ବଡ ମାଛ ମାନେ ଖାଇଦେବେ, ଏଣେ ମତ୍ସ୍ୟ ଅବତାର ହେଇଛନ୍ତି କରୁଣେଶ୍ୱର ହେଇ କହୁଛି ଆଶ୍ଚର୍ଯ୍ୟ ବିଡ଼ମ୍ବନ। ତାହେଲେ ଆଉ କମଣ୍ଡଳ ଭିତରକୁ ଏଠିକି ଖାଇବେ, କମଣ୍ଡଳ ଭିତରେ କେତେ ରହିଲେ ନା, ମତେ ଟିକେ ବୁଲି ପାରିଲି ମତେ ଟିକେ ବଡ ମତେ ବଡ ଜାଗା ଦରକାର, ମୁଁ ବଢ଼ିଗଲି ହଁ ପୋଖରୀ ଛାଡ଼ିଲା ପୁଷ୍କରୀ ଛାଡ଼ିଲା ନା, ମତେ ଜାଗା ହେଲା ନଦୀରେ ନେଇକି ଛାଡ଼ ନଦୀରେ ନେଇକି ଛାଡ଼ିଲା ବେଳକୁ ନା ଏଠି ମୋତେ ଜାଗା ହେଲା ସ୍ୱର ବଢି ବଢି ଯାଉଛି, ଏଣେ କରୁଣେଶ୍ୱର କହୁଛି ମତେ ସୁରକ୍ଷା ଦିଅ ମତେ ରକ୍ଷା କର ରାଜା, ଦେଖିଲା ବେଳକୁ ସାତ ଦିନ ପରେ ବିଶାଳ ବଡ଼ ହେଇକି ପଳେ ପଳେଇ ଆସିଗଲା, ଦୁନିଆ କଥା ସେ ଆସିବ
ବିଡ଼ମ୍ବ ନା ଭଗବାନ ଏ ଜଣେ କର୍ଣ୍ଣେଶ୍ୱର ପ୍ରାର୍ଥନା କରୁଛୁ
ତା ନା କଣ ହଉଛି
ତତ୍ ଅତ୍ୟନ୍ତ ବିଡ଼ମ୍ବନ ଅତି ବିଡ଼ମ୍ବନ ଅତି ଆଶ୍ଚର୍ଯ୍ୟଜନକ ଭଗବାନ ଏକ ସମୟରେ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରୁଛନ୍ତି ଏଣେ ପୁଣି ମନୁଷ୍ୟକୁ ମୋହରେ ପକେଇବା ପାଇଁ ବିଷମତି ଯେଉଁମାନଙ୍କର ସେମାନେ ମୋହରେ ପକେଇବା ପାଇଁ ବୁଝିପାରିବେ ତେଣୁ ହେ ପ୍ରଭୁ ମୁଁ କେବଳ ଆପଣଙ୍କର ଲୀଳାକୁ ଆସ୍ୱାଦନ କରିଛି ଏବଂ କହିଲେ ଯେତେ ଅବତାର ଆପଣ ନେଇଛନ୍ତି ସବୁ ଭିତରେ ତନ୍ମଧ୍ୟ ନରଳୀଳାକୁ ଅତ୍ୟନ୍ତ ବିଡ଼ମ୍ବନା ତା ଭିତରେ ନରଳୀଳା ହେଉଛି ସବୁଠୁ ବିଡ଼ମ୍ବନ ଆଉ ନରଳୀଳା ଭିତରେ ସବୁଠୁ ବିଡ଼ମ୍ବନ କେଉଁଟା ନା କୃଷ୍ଣ ଲୀଳା ବର୍ତ୍ତମାନ ଏଇ ଦାମୋଦର ଲୀଳା ଟିକେ କହିବେ ସେ କୁନ୍ତୀ ଦେବୀ ମହାବନର ଗୋକୁଳରେ ଉପସ୍ଥିତ ଥିଲେ ଯାଇଥିଲେ ସେ ଭଗବାନ ଶ୍ରୀକୃଷ୍ଣଙ୍କର ଏ ବନ୍ଧନ ଦୃଶ୍ୟଟାକୁ ଦେଖିଛନ୍ତି ସେଦିନ ଉପସ୍ଥିତ ଅଛନ୍ତି ଯେଉଁଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ଯଶୋଦା ମାତା ବାନ୍ଧୁଛନ୍ତି ଭଗବାନ ରଥରେ ବସିଛନ୍ତି କିନ୍ତୁ କୁନ୍ତୀ ଦେବୀ କେଉଁ ସ୍ତରରେ ଭକ୍ତ ଆପଣ ବୁଝିପାରୁଛନ୍ତି ଦ୍ୱାରକା ଲୀଳା କଲାବେଳେ ଭଗବାନ କିଶୋର ଅବସ୍ଥାରେ ଥିଲାବେଳେ ଭଗବାନଙ୍କ ନିକଟରେ ବାଲ୍ୟଲୀଳା ଦର୍ଶନ କରୁଛନ୍ତି ଇ କହୁନାହାନ୍ତି ପ୍ରଭୁଙ୍କର ସ୍ୱତନ୍ତ୍ର ଧ୍ୟାନ କ୍ଷେତ୍ରରେ ଯଦି ଭକ୍ତ ଦେଖେ ଭଗବାନଙ୍କ ସଂପୂର୍ଣ୍ଣ ପ୍ରଭୁ ଦ୍ୱାରକା ଦିଶା ଅଛନ୍ତି ସୈନ୍ୟମାନେ ଅଛନ୍ତି ସମସ୍ତେ ଉପସ୍ଥିତ ଅଛନ୍ତି କିନ୍ତୁ ଭଗବାନଙ୍କର ଐଶ୍ୱର୍ଯ୍ୟ ଲୀଳା ଯାହା କହିଲେ କହିଲେ ବର୍ତ୍ତମାନ ପୁରା ମାଧୁର୍ଯ୍ୟ ଲୀଳା ଖୋଲି କହି ଦେଉଛନ୍ତି ଦ୍ୱାରକାଧୀଶ କିଶୋର ଅବସ୍ଥାରେ ଅଛନ୍ତି ତାଙ୍କର ବାଲ୍ୟଲୀଳା କହୁଛନ୍ତି ଇଏ କେଉଁ ଦିନ ନା ଦୀପାବଳି ଦିନ କାଲି ଦୀପାବଳି ନା କାଲି ଦାମବନ୍ଧନ ଲୀଳା ଦୀପାବଳି ଦିନ ହେଇଥିଲା ଇଏ ଭଗବାନ ଶ୍ରୀକୃଷ୍ଣ ଗୋପ୍ୟା ଦଦେ ତୋଇ କୃତା ଗସିଦାମ ବଦ୍ଧମ ଆପଣ କୃତାଗସ ଆପଣ ଅପରାଧ ବେଳେ ଠିଆ ହେଇଥିଲେ ଆପଣ ଅପରାଧ ବେଳେ ଠିଆ ହେଇଥିଲେ ଆପଣ ବନ୍ଧନ କରିଥିଲେ କି ନା ଗୋପୀ ଯଶୋଦା ବହୁ ସୁନ୍ଦର ଏଇ ତ ଗୋଟିଏ ପାଞ୍ଚ ଦିନ ଛଅ ଦିନ ଆଲୋଚନାର ବିଷୟ ସେ ସଂକ୍ଷେପରେ ଭଗବାନ କଣ ଅପରାଧ କରିଥିଲେ କାହିଁକି ତାଙ୍କୁ ଯଶୋଦା ମାତା ବାନ୍ଧିଲେ ଆଉ ଏଇ ବନ୍ଧନର ରହସ୍ୟ କଣ ଭଗବାନ ଭଗବତ ଗୀତାରେ ଯାହା କହିଥିଲେ ନା ତ୍ରିଭୀର ଗୁଣେ ମୟୂର ଭାବେରେ ଏହି ସର୍ବମିଦମ ଜଗତ ମୋହିତମ ନା ବି ଜାଣନ୍ତି ମାମେବ ପରମ ବ୍ୟୟ ସମସ୍ତଙ୍କୁ ବାନ୍ଧିଛନ୍ତି ଭଗବାନ ଭଗବାନ ନିଜେ ଆସ୍ୱାଦନ କରିବା ପାଇଁ ଚାହୁଁଛନ୍ତି ମୁଁ ସମସ୍ତଙ୍କୁ ବାନ୍ଧିଛି ଯିବ କେତେ ଦୁଃଖ ପାଉଛି ମୁଁ ଟିକେ ବନ୍ଧନରେ ପଡ଼େ ଭଗବାନ ବନ୍ଧନ ସବୁ ପାଇଁ ଆସ୍ୱାଦନ କରୁଛନ୍ତି କାରଣ ଭଗବାନ କଣ୍ଟ୍ରୋଲର ସୁପ୍ରିମ କଣ୍ଟ୍ରୋଲର ଆଉ ଭଗବାନ ଆମକୁ ଗୋଟେ ସୁନ୍ଦର ଶିକ୍ଷା ଦେଉଛନ୍ତି ସ୍ୱତନ୍ତ୍ରତା କିଭଳି ଜୀବନ ସବୁଠୁ ନଷ୍ଟ କରିଦିଏ ଜୀବନ ଭଗବାନ ଦାମବନ୍ଧନ ଦ୍ୱାରା ଶିଖଉଛନ୍ତି ମୁଁ ଭକ୍ତର ବସ ଆଉ ମୋ ଭଳି ପରତନ୍ତ୍ର ହେଲେ ମୋ ଭଳି ଅଧିକାର ରହିଲେ ତୁମେ ଆନନ୍ଦ ରହିବ ଦେଖ ମୁଁ ଯଶୋଦା ମାତାଙ୍କ ପାଖରେ ରହି କେତେ ଆନନ୍ଦ ରହିଛି ସ୍ୱତନ୍ତ୍ରତାର ଆନନ୍ଦ ନାହିଁ ଭଗବାନ ସେ ଶିଖଉଛନ୍ତି ଆମକୁ ଡିସିପ୍ଲିନ ଶିଖଉଛନ୍ତି ବିଶ୍ୱନାଥ ଚକ୍ରଧାରୀଙ୍କୁ ବହୁତ ସୁନ୍ଦର ଟୀକା ରଚନା କରିଛନ୍ତି ଚୌର୍ଯ୍ୟ କ୍ରୋଧାତି ମତ ଜୀବାନ ଗୁଣେ ବଧେଇବ ରୋଦୟ ଚୌର୍ଯ୍ୟ କ୍ରୋଧାଦିମାନ ମାତ୍ରା ବଧସ୍ତମ କୃଷ୍ଣ ରୋଦସ ହେ କୃଷ୍ଣ ତୁମେ ଜୀବମାନଙ୍କୁ ଚୋରି ଆଉ କ୍ରୋଧା ଆଦି ଗୁଣରେ ବନ୍ଧ କରି ବନ୍ଧନ କରି ତମେ କଣ ଦଉଛ ସଂସାର ସବୁ ଜୀବ ଜୀବ ଚୋର କରଧନ ହରଣ କରୁଛି କ୍ରୋଧା ଆଦି ଦ୍ୱାରା ସେ ବନ୍ଧନ ପାଇ କଷ୍ଟ ପାଉଛି ଆଜି କ୍ରନ୍ଦନ କରୁଛି ହେ କୃଷ୍ଣ ଆପଣ ଆଜି ଚୋରି କରିକି ଆପଣ ଆଜି କ୍ରୋଧ କରିକି ନିଜେ ବନ୍ଧନ ହିଁ କାମ ଦିଅନ୍ତୁ ମୁଁ ଏଇଟା ଦେଖିବା ପାଇଁ ଚାହୁଁଛି ଭଗବାନ ଚୋରି କରିବା ପାଇଁ ଇଚ୍ଛା କରିବେ ଚୋରି କରିଲେ ଆଉ କ୍ରୋଧ କଲେ ଆଉ ବନ୍ଧନ ଜୀବ ହୋଇଗଲେ ଏ ଦୀପାବଳି ପୂର୍ବ ଦିନର କଥା ଯଶୋଦା ମାତା ବାରମ୍ବାର ବାରମ୍ବାର ଖବର ପାଆନ୍ତି ଯେ ଗୋପୀମାନେ ଆସି ଖବର ଦିଅନ୍ତି ଯେ ସିଏ କାହ୍ନା ଆପଣ ମାଖନ ଖାଇଦେଉଛି
ଚୋରି କରି ଖାଇଛି। ଯଶୋଦା ଖୁସି ହୁଅନ୍ତି କାରଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଏ ଦାମବନ୍ଧ ଲୀଳା ପୂର୍ବରୁ କୃଷ୍ଣଙ୍କୁ କେବେ ହେଲେ ଯଶୋଦା କେବେ ପଦେ କହିନାହାନ୍ତି। ଭଗବାନ ଚାହୁଁଛନ୍ତି ନା ମୋତେ ବି କେହି ଜଣେ ଶାସନ କରନ୍ତୁ, ମୁଁ ଦେଖେଇଦେବା ଦରକାର ଶାସନର ମୂଲ୍ୟଟା କେତେ, ଶାସନରେ କେମିତି ଆନନ୍ଦ ଅଛି, ଶାସନ ସ୍ୱୀକାର କଲେ କେମିତି ଆନନ୍ଦ ଅଛି ମାନେ ଦେଖେଇବି। କିନ୍ତୁ ଗୋପୀମାନେ ବାରମ୍ବାର କୁହନ୍ତି ଯଶୋଦା କହିଲେ ଠିକ ଅଛି, ମୋ ଘରେ ଏତେ ମାଖନ ଅଛି, ମୋ ଘରେ ନଥାଏ କି କାହାର ନଥିଲେ କିଏ ଚୋରି କରିବ, ମୋ ଘରେ ତ ସବୁ ଅଛି, ସେ କାଇଁ ଚୋରି କରୁଛନ୍ତି, ଚୋରି କରୁଛନ୍ତି ଚୋରି କରିବେ କାହିଁକି ଖାଇବାକୁ ଦେଇଦିଅ ଆଉ ଚୋରି କରିବେ। କହିଲେ ଆମେ କୃଷ୍ଣଙ୍କୁ ଦଉଛୁ କିନ୍ତୁ ସେ ଦବା ଜିନିଷକୁ ଖାଇବେ ଚୋରି କରିକି। ଗୋପୀମାନେ କୃଷ୍ଣଙ୍କୁ ଦିଅନ୍ତି କିନ୍ତୁ କୃଷ୍ଣ ସେଟା ଖାଇବା ପାଇଁ ଚାହାନ୍ତି, ସେ ଚୋରି କରି ଖାଇବା ପାଇଁ ଚାହାନ୍ତି। ଏ ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ଆଶ୍ଚର୍ଯ୍ୟ। ତାହେଲେ ବାରମ୍ବାର ଏଭଳି ଶୁଣନ୍ତି ଦୀପାବଳିର ପୂର୍ବ ଦିନ ଦାସୀମାନଙ୍କୁ, ଦାସୀମାନେ କରୁଛନ୍ତି ମାଖନ ବୋଧେ ତାଙ୍କର ଠିକ ମତି ଶୁଦ୍ଧ ନାହିଁ, ଶୁଦ୍ଧ ଭାବରେ କରୁନାହାନ୍ତି, ପ୍ରୀତିରେ କରୁନାହାନ୍ତି, ମୁଁ ନିଜେ କରିବି, ମୁଁ ନିଜେ କରିପାରିବି ମାଖନ ନିଜେ ତିଆରି କରିବି। ସେଥିପାଇଁ ଦୁଗ୍ଧକୁ ଆଉଠୁଛନ୍ତି ସୁଗନ୍ଧା ଗାଭୀ, ଯୋଉ ସାତଟି ଆଠଟି ସୁଗନ୍ଧ ଗାଭୀ ଅଛନ୍ତି ସେମାନେ ସୁଗନ୍ଧ ଘାସ ନନ୍ଦ ମହାରାଜ ତାଙ୍କ ପାଇଁ ସୁଗନ୍ଧ ଘାସ ବ୍ୟବସ୍ଥା କରିଥାନ୍ତି। ଅଲଗା ଗାଭୀମାନେ ଗୋଷ୍ଠରେ ନୁହନ୍ତି କିନ୍ତୁ ସେଇ ଗାଭୀମାନେ ପଦ୍ମଗନ୍ଧା ଗାଭୀମାନେ ତାଙ୍କ ଶରୀରରୁ ପଦ୍ମଗନ୍ଧ ଆସେ, ପଦ୍ମଗନ୍ଧା ଗାଭୀ, ପଦ୍ମଗନ୍ଧା ନାରୀ, ନାରୀ ଅଛନ୍ତି ତାଙ୍କ ଶରୀରରୁ ପଦ୍ମଗନ୍ଧ ଆସେ, ଲକ୍ଷ୍ମୀ ଅଂଶ ଆସେ ଆଉ ଗାଭୀମାନଙ୍କର ପଦ୍ମଗନ୍ଧ ଆସେ। ଏମାନେ ରହିଥିଲେ ନନ୍ଦ ମହାରାଜଙ୍କର ସେ ଅଗଣାରେ କାରଣ ସେମାନଙ୍କର ଦୁଗ୍ଧ ଭଗବାନ ଶ୍ରୀକୃଷ୍ଣ ଭୋଜନ କରନ୍ତି। ନନ୍ଦରାଣୀ ତାଙ୍କୁ ଆଉଟିକି ରଖିଛନ୍ତି, ଦହି ଭରିକି ରଖିଛନ୍ତି। ଆଉ ସକାଳୁ ଦୀପାବଳି ଦିନ ଭୋର କଣ ଠାକୁର କରୁଛନ୍ତି, ଦୀପାବଳି ଦିନ ଭୋର ଉଠିକି ଭୋର ଉପରେ ଉଠିଲେ ତ ଯଶୋଦା ଚିନ୍ତା ତାଙ୍କୁ ନାହିଁ। ଏଠି ସେବକମାନେ ବହୁତ ସୁନ୍ଦର ଶିକ୍ଷା ଦେଇଛନ୍ତି, ଯିଏ କୃଷ୍ଣଙ୍କର ପ୍ରୀତି ଚିନ୍ତା କରିବ, ଯିଏ କୃଷ୍ଣଙ୍କର ସୁଖ ଚିନ୍ତା କରିବ, ଯିଏ କୃଷ୍ଣଙ୍କର ସେବା ଚିନ୍ତା କରିବ ତାର ନିଦ୍ରା ବି କମ୍ ହବ। ଆମର ନିଦ୍ରା ଅଧିକ ହେଉଛି ମାନେ ତାଙ୍କୁ ବୁଝିବାକୁ ଆମର ଦାୟିତ୍ୱ ନାହିଁ, କମ୍ ଦାୟିତ୍ୱ ହେଉଛି, ଏ ସତ୍ୟ। ଆଚାର୍ଯ୍ୟମାନଙ୍କ ଜୀବନରେ ଆପଣ ଦେଖନ୍ତୁ ଗୁରୁଦେବ ପ୍ରଭୁପାଦଙ୍କ ଜୀବନରେ ସେମାନେ ଶୋଇବା ବହୁତ କମ୍, ଦ୍ରୌପଦୀ ତିନି ଚାରି ଘଣ୍ଟା ଶୁଣନ୍ତୁ ପୁଣି ଏଗାରଟା ବାରଟା ଉଠି ପୁଣି ଟ୍ରାନ୍ସଲେସନ ଲାଗିଲା। ଆର୍ଟିଫିସିଆଲ ଲାଗୁ ସେଟା କରିହବନି କିନ୍ତୁ ସେବାର ଦାୟିତ୍ୱ ରହିଲେ ଅଧିକ। ଯଶୋଦା ମଧ୍ୟ ଶୀଘ୍ର ଉଠି ପଡ଼ିଛନ୍ତି, ଶୀଘ୍ର ଉଠି କଣ କରୁଛନ୍ତି ନା ଦଧି ବସି ତାକୁ ମନ୍ଥନ କରିବେ, ଆଉ ମନ୍ଥନ କରିବା ପାଇଁ କଣ କରୁଛନ୍ତି ନା ଶୋଇବା ବସ୍ତ୍ରରେ ମନ୍ଥନ କରୁନାହାନ୍ତି। କ୍ଷୋମ ବାସ ପୃଥୁ କାଟି କାଟେ ପୃଥୁ ଶରୀର ବିବୃତି ସୂତ୍ର ମଧ୍ୟ ବାନ୍ଧିଛନ୍ତି, କଣ କୁହନ୍ତି କଟି କଟିରେ ଗୋଟେ ସ୍ୱତନ୍ତ୍ର କପଡ଼ା ବାନ୍ଧିଛନ୍ତି, ଅତି ପବିତ୍ର ବସ୍ତ୍ର ରେଶମୀ ବସ୍ତ୍ର ପିନ୍ଧିଲେ ପିନ୍ଧିକି ଦଧି ମନ୍ଥନ କରିଛନ୍ତି। ଭଗବାନଙ୍କ ପାଇଁ ଶ୍ରୀକୃଷ୍ଣ ପାଇଁ ଦଧି ମନ୍ଥନ କରିବା ପୂର୍ବରୁ ଯଶୋଦା ମାତା କାରଣ ଭଗବାନ ଶ୍ରୀକୃଷ୍ଣଙ୍କର ତ ଲୀଳା ଚିହ୍ନମୟ, ଭଗବାନଙ୍କର ପାର୍ଶ୍ୱଦ ମାନେ ଚିହ୍ନମୟ, ଭଗବାନଙ୍କ ପାର୍ଶ୍ୱଦରେ ନଖ ଶିଖ ଯାହା ସବୁ ଅଛି ଜୀବ ଗୋସ୍ୱାମୀ ଆଦି ଆଚାର୍ଯ୍ୟମାନେ କହୁଛନ୍ତି ସବୁ ଚିହ୍ନମୟ। ଯଶୋଦା ମାତାଙ୍କର ଅବସ୍ଥା କଣ ହଉଛି ନା ପୁତ୍ର ସ୍ନେହ ଶ୍ରୁତ କୁଜ ଯୋଗମ ଜାତ କମ୍ପଷ୍ଟ ଗୃହ ଶୁଭ୍ର, ଶରୀର ସବୁ କମ୍ପମାନ ହଉଛି କାରଣ ପ୍ରଥମ ଥର ପାଇଁ ସେ କଣ କରୁଛନ୍ତି ମନ୍ଥନ କରୁଛନ୍ତି, ପବିତ୍ର ବସ୍ତ୍ର ପିନ୍ଧିଛନ୍ତି, ୟା ପୂର୍ବ ଶ୍ଳୋକ ରହିଛି ଭଗବାନଙ୍କର ଗୁଣକୁ ସବୁ ଗାଉଛନ୍ତି। ସେବା କରିବାକୁ ହେଲେ କିଭଳି କାୟ ମନ ବାକ୍ୟର ଐକ୍ୟତା ରଖିବାକୁ ପଡିବ, ସେ ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଭଗବାନ ସେବାରେ କେଉଁ ସେବାରେ ସନ୍ତୁଷ୍ଟ ହୁଅନ୍ତି, ଯେଉଁ ସେବାରେ କାୟ ମନ ଆଉ ବାକ୍ୟ ତିନୋଟି ଜିନିଷ ଲାଗିଥିବ ସେ ସାଧକ ନିକଟକୁ ଭଗବାନ ଆସିବେ, ସେ ସାଧକ ଭଗବାନ ନିକଟକୁ ଯିବେ, ଭଗବାନ ତା ନିକଟକୁ ଆସିବେ। ଇଏ ହଉଛି ଯଶୋଦା ମାତାଙ୍କର ପ୍ରମାଣ, ଭଗବାନଙ୍କର ଗୁଣଗାନ କରିକି ଯେତେବେଳେ ମନ୍ଥନ କରୁଛନ୍ତି, ତାଙ୍କର ବକ୍ଷ ଦେଶ ଭିଜି ଯାଉଛି ସ୍ତନ୍ୟ ଦୁଗ୍ଧରେ, କାହିଁକିନା ପୁତ୍ର ସ୍ନେହ। ଜଣେ ଆଚାର୍ଯ୍ୟ ଲେଖୁଛନ୍ତି, ଦୁଗ୍ଧ ମାନେ ଦୁଗ୍ଧର ସ୍ତନ୍ୟର ଦୁଗ୍ଧ ମାନେ ବିଚାର କଲେ କି କୃଷ୍ଣ ମା ଯେତେବେଳେ ମାଖନ ବାହାର କରୁଛନ୍ତି, ଆଉ କୃଷ୍ଣ ଆଉ ଆମର ଏ ଦୁଗ୍ଧକୁ ପାନ କରିବେନି, କାରଣ ଆମର ବଞ୍ଚିବା କିଛି ଆବଶ୍ୟକ ନାହିଁ। ସତେ ଯେଭଳି ମୃତ୍ୟୁବନ୍ଧ ହେଇକି ଆତ୍ମହତ୍ୟା କରିବା ପାଇଁ ଯଦି ବ୍ୟକ୍ତି ପ୍ରସ୍ତୁତ ହେଇଯାଏ, ସେଭଳି ପୁରା ଭିଜି ଯାଉ ତାଙ୍କର ଶରୀର ପୁତ୍ର ସ୍ନେହରେ ଯଶୋଦାଙ୍କର ବସ୍ତ୍ର। ଆଉ ରଜୁ ଆକର୍ଷଣ ସମ ପ୍ରଥମ ଥର ପାଇଁ ରାଣୀ ହିଁ ଟାଣୁଛନ୍ତି, ମନ୍ଥନ କରିବା ବହୁ କଷ୍ଟ, ସମ କରୁଛନ୍ତି ଭଗବାନ ପାଇଁ। ଦେଖନ୍ତୁ କାୟ ମନ ବାକ୍ୟ, କାୟ ଲାଗିଛି ସେବାରେ, ମନରେ କୃଷ୍ଣଙ୍କର ଚିନ୍ତନ, କୃଷ୍ଣଙ୍କର ରୂପ ଚିନ୍ତନ କରୁଛନ୍ତି, ବାକ୍ୟରେ କାମ କରୁଛନ୍ତି, ଗୁଣୁଗୁଣ ଗୁଣୁଗୁଣ ହିଁ କାମ କରୁଛନ୍ତି, ତିନିଟାରେ ଏକ ଅଛି। ଆଉ ଶୂନ ବକ୍ର କବଳ ବିଗଳିତ ମାଳତୀ ନିର୍ମଳ, ମାଳତୀ ଫୁଲ ଯୋଉ କବରରେ ଅଛି, କେଶରେ ଅଛି, ସବୁ ଝଡ଼ି ଝଡ଼ି ପଡୁଛି, ସେ କଣ ସୂଚନା ଦଉଛି ନା, ଯେଉଁ ଭକ୍ତ କାୟମନ ବାକ୍ୟରେ ଏଭଳି ଭଗବାନଙ୍କ ପାଇଁ ଶ୍ରମ କରୁଛନ୍ତି, ତାଙ୍କ ମୁଣ୍ଡ ପାଖରେ ରହିବା ଆମେ ଯୋଗ୍ୟ ନୁହେଁ, ଆମେ ତାର ପାଦ ତଳେ ପଡ଼ିବା କଥା, ସେ ସବୁ ଖସି ପଡ଼ୁଛନ୍ତି। ଏଇ ଅବସ୍ଥାରେ ମନ୍ଥନ କରୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଆଜି ଶୀଘ୍ର ଉଠିବ, ଭଗବାନ ଶୀଘ୍ର ଉଠନ୍ତିନି, ଭଗବାନ ଲେଟ୍ ଉଠନ୍ତି, ଭଗବାନ ଯେମିତି ଶୀଘ୍ର ଉଠିପାରିଲେ ନା, ଯୋସ୍ତା ମାତାଙ୍କର କାୟ ମନ ବାକ୍ୟରେ ଯୋଉ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରୀତି କରିବାର ଯୋଉ ବାସନା ଆସିଲା, ଭଗବାନ ପାଇଁ ଜାଗ୍ରତ କରିଦେଲା, ପ୍ରଭୁ ପାଇଁ ଜାଗ୍ରତ କରିଦେଲା। ଭଗବାନ ଶ୍ରୀକୃଷ୍ଣ ସିଧା ଆସିଲେ, ମା ଯୋଉ ମନ୍ଥନ କରୁଛନ୍ତି ମନ୍ଥନ ଦଣ୍ଡକୁ ଧରି ପକେଇଲେ, କାନ୍ଦି କାନ୍ଦିଆ କାନ୍ଦି କାନ୍ଦି ଆସିଲେ, ମୋତେ ଭୋକ ଲାଗିଲାନି, ମୁଁ ବହୁତ କାଲି ଖାଇଥିଲି, ମୋତେ କ୍ଷୀର ପାନ କରାଯାଇ କାଶି ଦ, ମା ତ ମନ୍ଥନ କରୁଛନ୍ତି, ମା ଦେଖି ଯଶୋଦା ମାତା ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିନାହାନ୍ତି, କାୟମର ବାକ୍ୟରେ ଭଗବତ ସେବା କରୁଥିବା ସାଧକ ଭଗବତ ଦର୍ଶନ କରିବା ପାଇଁ ପ୍ରଚେଷ୍ଟା କରିବା ଉଚିତ ନାହିଁ, ତାକୁ ଭଗବାନ ସର୍ବକ୍ଷଣ ଦର୍ଶନ କରୁଛନ୍ତି, ହେଉଛି ପ୍ରମାଣ। ଯଶୋଦା ମାତା ତନ୍ମୟ ଅଛନ୍ତି ସେବାରେ, କାରଣ ଆଜି ମୁଁ ଏଭଳି ମାଖନ ଦେବି ଯାହାକୁ କୃଷ୍ଣ ଖାଇଲେ ଆଉ କଦାପି ଚୋରି କରିବା ପାଇଁ ଯିବନି ଗୋଟିଏ ଘରକୁ, କାରଣ ଇଏ ନନ୍ଦ ରାଜାଙ୍କର ପୁତ୍ର, ଇଏ ରାଜା ହବ ନା, ଏ ଚୌର୍ଯ୍ୟବୃତ୍ତି ରହିଲେ ତାର ଭବିଷ୍ୟତ ତାର କେମିତି ମଙ୍ଗଳ ହବ, ତେଣୁ କୃଷ୍ଣଙ୍କର ମଙ୍ଗଳ କାମନା କରି କାୟମନ ବାକ୍ୟରେ ସେବା କରୁଛନ୍ତି। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ଆସିଗଲେ, ଯଶୋଦା ମାତା ଦେଖିନାହାନ୍ତି, କିନ୍ତୁ ଭଗବାନ ଯଶୋଦା ମାତାଙ୍କୁ ଦେଖିଛନ୍ତି। ସାଧକ ଜୀବନରେ କଦାପି ଭଗବାନଙ୍କୁ ଦେଖିବା ପାଇଁ ପ୍ରଚେଷ୍ଟା କରିବା ଉଚିତ ନାହିଁ, ତାର ଜୀବନରେ ଏଭଳି କର୍ମ କରିଥିବା ଦରକାର, ଏଭଳି ସେବା କରିବା ଦରକାର ଭଗବାନ ପାଇଁ, ଭଗବାନ ତା ପାଖକୁ ଆସି ଦର୍ଶନ କରି ଇଏ ମୋ ପାଇଁ କଣ କରୁଛି, ଆଉ ଆସିକି କଣ କଟକେ କଣକୁ ଧରିଲେ, କଣ ଧରିଲେ, କଣ ନିର୍ମନ୍ଥନ ଦଣ୍ଡକୁ ଧରି ପକାଇଲେ, ତା ତାତ୍ପର୍ଯ୍ୟ କଣ, ଭଗବାନ ଭକ୍ତର ପରିଶ୍ରମ ସହି କରିବା ଦରକାର, ଯଥେଷ୍ଟ କାୟମର ବାକ୍ୟରେ କିଛି ଭଗବାନ ପାଇଁ ସେବା କିଏ କରିଦେଇଛି, ଶୁଦ୍ଧ ମନରେ ଭଗବାନ ତାକୁ ଅଧିକ ପରିଶ୍ରମ କରିବା ପାଇଁ ଦେବା ପାଇଁ ଚାହାନ୍ତି ନା। ସତେ ଯେପରି ଯଶୋଦା କହିଲେ, ମା ବହୁତ ପରିଶ୍ରମ ସେମାନେ କରିଦେଲେ, ପୃଥୁ କଟି କେବେ ମନ୍ଥନ କରିନାହାନ୍ତି, ବହୁତ ପରିଶ୍ରମ ଲାଗିଲା, ଆସି ଧରିଦେଲେ ତାଙ୍କ କହିଲେ, ମା ମୋତେ ଦୁଗ୍ଧ ପାନ କରା, ଯଶୋଦା ମାଙ୍କର ସେ ପର୍ଯ୍ୟନ୍ତ ବି ରହିଛି ଭାବ, ନା 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 ମୁଁ ମନ୍ଥନ କରିବି, ଯଶୋଦା ମାତା ଉଠୁନାହାନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ, ଯଶୋଦା ମାତା ଭଗବାନ ଶ୍ରୀକୃଷ୍ଣଙ୍କୁ ଉଠାନ୍ତି, ଭଗବାନ ଶ୍ରୀକୃଷ୍ଣ ସେ ମନ୍ଥନର ଯୋଉ ହାଣ୍ଡି ଅଛି, ସେ ଯୋଉ ଉଦୁଖଣ୍ଡରେ ବନ୍ଧା ହେଇଛି, ଭଗବାନ ତାପରେ ପାଦ ଦେଇ ଯଶୋଦା ମାତାଙ୍କର କୋଳ ଉପରେ ଚାଲିଗଲେ, ସିଧା ଗଲେ ସ୍ତନ୍ୟ ପାନ ବାଧ୍ୟ ହେଇକି ଉଠିଲେ, ଯଶୋଦା ମାତା କଣ କରିବେ, ଛାଡ଼ି ଚାଲିଛି, ଏଣେ ଯୋଉ ସ୍ତନ୍ୟ ପାନ କରିଥିଲେ, ଦେଖନ୍ତୁ ଭକ୍ତ ଯେଉଁ ବସ୍ତୁକୁ ନେଇ ଭଗବାନ ଭଗବତ ସେବା କରେ, ସେ ବସ୍ତୁ ସବୁ ଚିହ୍ନ, ଯେପରି ଫୁଲ, ତୁଳସୀ, ନୈବେଦ୍ୟ, ସବୁ ଚିହ୍ନ ହେଇଯାନ୍ତି, ମୂର୍ତ୍ତିମନ୍ତ ହେଇଯାନ୍ତି, ସେବକର ଭାବ ହିସାବରେ, ସେଭଳି ଆମର ଓଡ଼ିଶାରେ ଅଛି ଦାସିଆ ଭାବରେ ନଡ଼ିଆ ପକେଇବା, ତାର ମନ ଶୁଦ୍ଧ ଭାବନାରେ ସେ ଦ୍ରବ୍ୟଟା ଦଉଛି ନା, ଚିନ୍ମୟ ଅବସ୍ଥା ଆସିବ। ଯେଭଳି ପୟସ୍ତନ୍ୟର ଦୁଗ୍ଧ ମାନେ ସେମାନେ କ୍ରନ୍ଦନ କଲାଭଳି ସବୁ ଯଶୋଦାମାତାଙ୍କର ପକ୍ଷରେ ସବୁ ସ୍ରାବ ହେଇଯାଉଛନ୍ତି, କାହିଁକି ନା ଭଗବାନ ଶ୍ରୀକୃଷ୍ଣ ଆପଣ ପିଇବେନି, ଯଶୋଦାମାତା ସୁନ୍ଦର ମାଖନ ତିଆରି କରିଛନ୍ତି, ବର୍ତ୍ତମାନ ପ୍ରସ୍ତୁତ କରୁଛନ୍ତି, କିନ୍ତୁ ସେ ଯଶୋଦାମାତା ଯୋଉ ବସିଛନ୍ତି ସୁଗନ୍ଧା ପଦ୍ମଗନ୍ଧା ଗାଭୀମାନଙ୍କର ଦୁଗ୍ଧକୁ ସେମାନେ ବିଚାର କଲେନି, ଭଗବାନ କେତେ ଅସୁବିଧା ପଡ଼ୁଛନ୍ତି କ'ଣ ଯଦି ମାଙ୍କ ସ୍ଥାନ ବାହାରୁ ସେମାନେ ବିଚାର କଲେନି, ଆମେ ତ ତପସ୍ୟା କରୁଛୁ ଆମକୁ ବସିଛନ୍ତି କେଉଁଠି, ଯଶୋଦାମାତା ଆମକୁ ବସେଇଛନ୍ତି ଦୁଗ୍ଧ ତାପରେ ବସିଛନ୍ତି ନା ଅଗ୍ନିରେ ବସିଛନ୍ତି, ଆମେ ତପସ୍ୟା କରୁଛୁ, ଚିନ୍ମୟ ଜଗତରେ ସବୁ ଚିନ୍ମୟ, ଦୁଗ୍ଧ ବି ଚିନ୍ମୟ, ଜଳ ବି ଚିନ୍ମୟ, ବୃକ୍ଷ ବି ଚିନ୍ମୟ, ସବୁ ଚିନ୍ମୟ, କାରଣ ସବୁ ପରମାତ୍ମାଙ୍କର ବିସ୍ତାର ନା, ବିଭୁ ଶକ୍ତିର ବିସ୍ତାର, ଏଠି ଜଡ଼ ଶକ୍ତିର ବିସ୍ତାର ବୋଲି ସବୁ ଜଡ଼, ସବୁ ଜଡ଼, ସେଠି ଚିନ୍ମୟ ସବୁ ଚିନ୍ମୟ, କ୍ଷୀର ବି ଚିନ୍ମୟ, ସବୁ ଚିନ୍ମୟ, ସେମାନେ କହିଲେ ଆମେ ଏଠି ତପସ୍ୟା କରୁଛୁ ଆମର ଜୀବନ ଲାଭ କଣ ହବ, ଆମେ ଯୋଉ ତପସ୍ୟା କରିକି ସାର ଜିନିଷ ଆମେ ଭାବୁଥିଲୁ କୃଷ୍ଣ ଟିକେ ପାଇବେ, କିନ୍ତୁ ମା କାରଣ କୃଷ୍ଣ ଏଭଳି ଭାବରେ ପାଳନ କରୁଛନ୍ତି, ଆଉ ଯଶୋଦାମାତା ଏତେ ଆନନ୍ଦରେ ତାଙ୍କ ମୁଖକୁ ଦେଖୁଛନ୍ତି, ଯଶୋଦାମାତାଙ୍କର ବକ୍ଷ ଦେଶ ସ୍ତନ୍ୟର ଦୁଗ୍ଧ ସରୁ ନେଇକି କୃଷ୍ଣଙ୍କର କ୍ଷୁଦ୍ ପେଟ ବି ପଡ଼ିବ, ଯେତେବେଳେ ଦେଖିଲେ ଏଭଳି ଯଦି ଚାଲିବ ଅନାଦି କାଳ ପର୍ଯ୍ୟନ୍ତ ଯଦି ଦୁଇ ଜଣଙ୍କର ଏଭଳି ଲୀଳା ଚାଲିବ କଦାପି ସରିପାରିବ, ଯଶୋଦାମାତାଙ୍କର ବକ୍ଷ ଦେଶରୁ ଦୁଗ୍ଧ ସରିବନି କି ଭଗବାନ ଶ୍ରୀକୃଷ୍ଣଙ୍କର ଭୋଗ ବିଗ୍ରହ କରିବ, ତେଣୁ ଦୁଗ୍ଧ ମାନେ କହିଲେ ଠିକ ଅଛି ଆତ୍ମହତ୍ୟା କରିବା, ସେମାନେ ସେ ସମୟରେ ଉତ୍ତରୁଛନ୍ତି ଯଶୋଦାମାତା ଚାହିଁଛନ୍ତି, ଭଗବାନ ଶ୍ରୀକୃଷ୍ଣ ପୁରା ଆଦର ସେ ସମୟରେ କରୁଛନ୍ତି, ସୀତା ଯଶୋଦାମାତା କୃଷ୍ଣଙ୍କୁ ଛାଡ଼ିଦେଲା ଚାଲି କ୍ଷୀର ରକ୍ଷା କରିବା ପାଇଁ, ଠିକ କଲେ ନା ଭୁଲ କଲେ, ଯଶୋଦାମାତା ଠିକ କଲେ ନା, କୃଷ୍ଣ ଦରକାର ଭକ୍ତର, କୃଷ୍ଣ ଦରକାର ନା ଆଉ କଣ ଦରକାର, ଆଜ୍ଞା କୃଷ୍ଣ ଦରକାର ନା ଆଉ କଣ ଦରକାର, କୃଷ୍ଣ ସୁଖ ଦରକାର, କୃଷ୍ଣ ଦରକାର ନାହିଁ, କୃଷ୍ଣଙ୍କୁ ରଖିଲେ ଆମେ ଜାଣିପାରିବାନି କୃଷ୍ଣ ସୁଖ କଣ, କୃଷ୍ଣ ସୁଖ ରହିଥିଲେ କୃଷ୍ଣ ଭଳି ମଧ୍ୟ ହେଇପାରିବେ, ତାଙ୍କ ସୁଖ ସେଇଠି ଅଛି ଆଉ, ଦେଖୁନାହାନ୍ତି ପୁଅ ସହିତ ସଂସାର ଲୋକମାନେ ଦେଖୁନାହାନ୍ତି, ପୁଅ ସହିତ ପଢ଼ୁନଥିବ କିନ୍ତୁ ନାତି କିଛି ଜାଣିଛ, ନାତି ମୋ ପୁଅ ବେଶୀ ଭଲ କରେ, ସେ ନାତି ହାତ କରିବ, ପୁଅ କୁଆଡ଼େ ଯିବ, ପୁଅ ବାପାକୁ ଭଲ ପାଉନି, ପୁଅର ନାତି ପ୍ରତି ଆସକ୍ତି ଅଛି, ବାପ କଣ କରିବ ସବୁବେଳେ ନାତି ନାତିକି ଚକ୍ଲେଟ୍ ଦେଇଦେବ, ଟଙ୍କାଟେ ଦେବ, ତାକୁ ଯଦି ଉପସ୍ତର ଦେବ, ଏ ବଳେ ପୁଅ ସେଥିରେ ପଡ଼ିବ, ଭଗବାନ ଭକ୍ତ ଭଗବାନ ଦରକାର, ଭଗବାନଙ୍କର ସୁଖ ଦରକାର, ଭଗବାନ ଯେଉଁଥିରେ ସୁଖୀ ହେବେ, ଭଗବାନ ଯେଉଁଥିରେ ପ୍ରୀତିବିଧାନ ହବ, ଯଶୋଦାମାତା କହିଲେ ମୋ ପକ୍ଷରୁ କଣ ସ୍ତନ୍ୟ ସରିଯିବ କି, ସ୍ତନ୍ୟ ଦୁଗ୍ଧ ସରିଯିବ କି, ଏତେ ଅଛି ଯେତେବେଳେ ସାର କାନ ପିନ୍ଧି ପିଇପାରିବେ, କିନ୍ତୁ ଏ ଯୋଉ ପଦ୍ମଗନ୍ଧା ଗାଭୀଙ୍କର ଯୋଉ ଦୁଗ୍ଧ ଆମେ ମିଳିବ କି, ଯେତେବେଳେ କାନଙ୍କ ସାଙ୍ଗରେ ଝଗଡ଼ା କରିବ, ମା ମତେ ସେଇ କ୍ଷୀର ଦିଅ, ମୁଁ ଯେତେବେଳେ କୁଆଡ଼େ ଛାଡ଼, ତେଣୁ ଭକ୍ତ ଆବଶ୍ୟକ ପଡ଼ିଲେ ଭଗବାନଙ୍କୁ ତ୍ୟାଗ କରିଦେବ, ଭଗବାନ ସେବା ପାଇଁ ଭକ୍ତର ଲକ୍ଷ୍ୟ ଭଗବତ ସେବା, ଭଗବାନ ମନ୍ଦି ଭଗବତ ସେବାରେ ଭଗବାନ ମନ୍ଦା ହିଁ କରିବ, ଛାଡ଼ି ଦେଇକି ପଳେଇ ଗଲେ ସେତେବେଳେ କ୍ରୋଧା ଆସିଲା, ଆରେ ମୋ ଜୀବନ ବେକାର, ମୁଁ ବୈକୁଣ୍ଠ ଛାଡ଼ିକି ଗୋଲକ ବୃନ୍ଦାବନ ଛାଡ଼ିକି ଯାହା ପାଖକୁ ଆସିଛି ମୋତେ ଅନାଦର କରି ଫୋପାଡ଼ି ଦେଇ ପଳେଇଛନ୍ତି, ମୋତେ କାଠ ପିଇଲା ବେଳେ ଫୋପାଡ଼ି ଦେଇ ପଳେଇଛନ୍ତି, ମୋତେ ପଚାରିଦି ନାହାନ୍ତି, ମୋତେ କହିକି ଯାଇଥାନ୍ତି ଆମ କ୍ଷୀର ଉତୁରି ଯାଉଛି, ମୁଁ କିଛି କରିନି ସେଟା ଫୋପାଡ଼ି ଦେଇ ପଳେଇ ଗଲି, ଦେଖିଲେ ସେ ଭାଙ୍ଗିବ ଭାଙ୍ଗିବେ କ୍ଷୀର ଭାଙ୍ଗ, ସିଏ କଣ ଦୋଷ କରୁଛି ଭାଙ୍ଗିବ, ସିନା ତ କେତେ ଭୋଜନ କରୁଛି ଯଶୋଦାମାତା, କେତେ କେତେ ଭୋଜନ କରିଦେଇ ସେଥିରେ ମାଖନ ତାକୁ ଭାଙ୍ଗିବ, କାହିଁକି ସେ ଜାଣୁଛନ୍ତି ଯଶୋଦାମାତା ଲୀଳା କରିବାର ଅଛି ନା, ଏ ଭାଣ୍ଡଟାକୁ ଭାଙ୍ଗିଲା ମାନେ ହିଁ ବଡ଼ ଯଶୋଦାମାତା କ୍ରୋଧ କରିବେ, ଆଉ ଶିଖିବେ ବୁଦ୍ଧି ଶିଖିବେ ଭାଙ୍ଗିବେ କେମିତି, ବୁଦ୍ଧି ମାରି କଣ ଭାଙ୍ଗିବେ, ଦେଖିଲେ ଗୋଟିଏ ଶିଳପୁତ୍ର ପଡ଼ିଛି ଆମର ଓଡ଼ିଆରେ ଶିଳପୁର କୁହନ୍ତି, ଯେଉଁଟା ପାଟନାପଟାରେ ଛୋଟ ଶିଳପୁର କହିଲେ ଉପରେ ଯଦି ମାରିକି ଶୁଦ୍ଧ ଶୁଭିବ, ମାଟି ହାଣିକି ଉପର ଶବ୍ଦ ମାନେ ଟିଣ ଟିଣ ଶୁଭିବ, ଏ ବୁଦ୍ଧିମାନ ଆମର ତଳୁଆଡ଼େ ବୋଲି ଘୋଷି ଲଗେଇ ସବୁ ସବୁ ଦହିଜରି ଭାସି ଭାସି ଚାଲିବେ, ଆଜ୍ଞା ଭଗବାନ ଧରା ପଡ଼ି ନଥାନ୍ତେ, କିନ୍ତୁ ଭଗବାନ କାହା ପାଖରେ ଧରା ପଡ଼ିବେନି, ଭକ୍ତ ପାଖରେ ଧରା ପଡ଼ିବେ, ଭଗବାନ ଚୋର ଯେଉଁଠି ବି ଯେଉଁ ଚୋରି କରିକି ଯାଉ ଗୋଟେ ନିଶାନ ଛାଡ଼ିକି ଥିବ ନା ଥିବ, ଚୋର ଧରା ହଉଛି କେମିତି?
ଚୋର ଯେତେ ବୁଦ୍ଧିମାନ ହେଲେ ପରମାତ୍ମା ତା ହୃଦୟ ଅଛି, ସେ ପୁଣି କୌଣସି ନା କୌଣସି ଜିନିଷ ଛାଡ଼ି ଯାଉଛି,
ସେଥିରୁ ଧରାଯାଉ ତା ଚପଲ ହଉ ଟର୍ ଚଉ ଯାହା ହଉ ଧରା ଛାଡ଼ିଛ। ଭଗବାନ ଚୋରି କରିଛନ୍ତି ଧରା ପଡ଼ିଲେ, ବର୍ତ୍ତମାନ ଭାଙ୍ଗିଛନ୍ତି ଧରା ପଡ଼ିଲେ, କଣ କରିଛନ୍ତି ଶିଳପୁଅଟାକୁ ସେଇଠି ପକେଇକି ଯାଇଛନ୍ତି। ଆଚ୍ଛା ଗଲା ଗଲା ସେ ଯୋଉ ଦହିଟା ଆଣିଲା ଶିଳପୁଅ ଭାଙ୍ଗିଛନ୍ତି, ଦହିଗୁଡ଼ା ଭାସିଛି ତାରି ଉପରେ ଚଢି ଚଢିକି ଯାଇଛନ୍ତି। ବୁଦ୍ଧିମାନ ହେଇଥାନ୍ତ ତାପରେ କେମିତି ଚଢିକି ଯାଇଛ, ତମେ ପାଦ ଚିହ୍ନ ଗୁଡିକ ସୂଚନା ଦେଉଛନ୍ତି। ଆଚ୍ଛା ଭାଙ୍ଗି ଦେଇ ସେଇଠି ଚୁପଚାପ ବସିଥାନ୍ତା, କହିଥାନ୍ତ ମା ବିରାଡ଼ି ଆସି ଗଡ଼େଇକି ଭାଙ୍ଗିଥାନ୍ତା। ଯଦି କୃଷ୍ଣ ନ ଯାଇଥାନ୍ତେ କୃଷ୍ଣ ଆମେ ତାକୁ ଜାଣିପାରିଥାନ୍ତା, ସେଠି ବସିଥାନ୍ତି ଚୁପଚାପ ପଚାରୁଥାନ୍ତେ କେମିତି ଭାଙ୍ଗିଲା ମା, ମୁଁ କଣ ଜାଣିଛି ବିରାଟଟା ଆସିଥାନ୍ତେ ଗଡ଼େ ଦ୍ୱାରା ଭାଙ୍ଗ ଯାହା କହିଥିଲେ ମାନିଥାନ୍ତେ, ସେ ବା ନିଜେ ଧରା ପଡ଼ିବେ, ନିଜେ ଧରା ପଡ଼ିବେ। ବର୍ତ୍ତମାନ କଣ କରୁଛନ୍ତି ନା ଶିଳପ ଆମ ସେଠି ପକେଇଛନ୍ତି, ସେ ଦହିର ପାଦ ଯୋଉ ଚଢିକି ଯାଇଛନ୍ତି ସେ ପାଦ ଚିହ୍ନ ସବୁ ପଡ଼ିଛି। ଏବେ ରାଗି ଯାଇ କଣ କରୁଛନ୍ତି, ଠିକ ଅଛି ମୋତେ କ୍ଷୀର ଦେଲେନି ତ ଠିକ ଅଛି, ମୁଁ ସେ କ୍ଷୀର ବି ଖାଇବିନି, ଏ କ୍ଷୀର ବି ଖାଇବି, ମୁଁ ବାସି ମାଖଣ ଖାଇବି, ମୋ ଦେହକୁ ଖରାପ କରି ବଳେ ମୋ ଦେହ ଖରାପ ହେଲେ କଷ୍ଟ କି ପାଇବ, ବାସି ମାଖଣ ଗୁଡାକ ଖୋଲି ଖାଉଛନ୍ତି, ଇ ତାଜା ମାଖଣ ପ୍ରସ୍ତୁତ କରୁଛନ୍ତି, ବାସି ମାଖଣ ଖାଉଛନ୍ତି। ଆଚ୍ଛା ବାହାରକୁ ନେଇ କାଇଁ ଖାଉନାହାନ୍ତି ନା, ବାହାରେ କୁଆ ଆଣି ଝାମ୍ପ ମାରି ଖାଇନେବେ କୁଆ, ଭଗବାନ ଚିହ୍ନ ଜାଣିଛନ୍ତି କବାଟ ଆଜି ଦେଖିଲି ପାଦ ଚିହ୍ନ ଗୁଡା ସୂଚନା ଦେଉଛି କୃଷ୍ଣ ଏ ଘରେ ଅଛନ୍ତି। ଆଉ ଉଠିଲେ କେମିତି ନା, ସେଠି ପଡ଼ିଛି ଉଦ୍ଘଳ ପଡ଼ିଛି, ତାପରେ ବସିକି ଖାଉଛନ୍ତି ଚର୍ଯ୍ୟା ଉଠି ତମ ଚୋର ଚୋରି କଲେ ଯେମିତି ଭୟ ଭୟ ଖାଲି ଛାଡ଼ିଲ କାଳେ ଦୋଷଟା ମା ଆସି ମନରେ ତାଙ୍କର ଅଛି ସବୁବେଳେ, ଏଣେ ଜ୍ୟୋତ୍ସ୍ନା କଥା ଆସି ଦେଖିଦେଲେ ସର୍ବନାଶ, କିଏ କରିଛି ଯଦି କୃଷ୍ଣ ସେଠି ଥାନ୍ତି କିଛି ହେଇନଥାନ୍ତା, ଦେଖିଦେଲେ ପାଦ ଚିହ୍ନ ଆଚ୍ଛା ଇଏ କରିଥିଲ ଆଜ୍ଞା। ସେଡ଼େ ମାଙ୍କଡ଼ ମାନେ ରେଡ଼ି, ମାଙ୍କଡ଼ ମାନଙ୍କର ସକାଳୁ ହଉଛି ତାଙ୍କର ଡ୍ୟୁଟି, ରାତି ମାନେ ତାଙ୍କର ହଜମ ହେଇଥିଲେ ସକାଳୁ ଭୋର ଭୋର ଯାଇ ଡ୍ୟୁଟି ହେଲେ ଲଗେଇବେ କାମ, ମାଙ୍କଡ଼ ମାନେ ତ ଆସିଲେ କୃଷ୍ଣକୁ ଡାକିଛନ୍ତି ଆସ ଆସ ସବୁ ମାଖନ ଭୋଜନ କରେ, ମାଙ୍କଡ଼ ମାଖନ ଭୋଜନ କରିବ, ସେ ଖାଉଛନ୍ତି ଟିକେ ଟିକେ ତାକୁ ଦଉଛନ୍ତି ବେଶୀ କରି ଖା ନା, ସିଏ ମାଙ୍କଡ଼ କଣ ଦେବା ଆସ୍ୱାଦନ କରିବ, ରାଗି ହଉଛି ତୁମ ପାଇଁ ମୁଁ ଚୋରି କରିବି, ତୁମ ପାଇଁ ମୁଁ ଚୋରା ହେଲି ସଂସାରରେ, ତୁମକୁ ଋଣ ସୁଝିବା ପାଇଁ ତୁମକୁ ଖାଇବା ପାଇଁ ଦଉଛି, ଦଶ କଥା ମୋତେ କିଶ ନଗରରେ ବାନ୍ଧିବେ ତୁମେ ଖାଇବନି, ଦେଖ ତୁମେ ଦିନ ବାଡ଼େଇ ଭାଙ୍ଗି ଦେଇ ଭାଙ୍ଗିବ। ରାମଲତାର କଥା ମନ ବୁଡ଼ିଯାଉଛି, ଆରେ ଏତେ ଯୁଦ୍ଧ ବିଜୟ ମୁଁ କଲି ସବୁ କିଛି ମୋର କଲେ, କିନ୍ତୁ ମାଙ୍କଡ଼ ମାନଙ୍କୁ ଗୋଟେ ଭୋଜନ ମୁଁ ଦେଇପାରିବି ଫିଷ୍ଟ ଦେଇ, କିନ୍ତୁ ଯଶୋଦା ମାତା ଯୋଉ ପ୍ରିୟ ଜିନିଷକୁ ରଖିଛନ୍ତି, ଯୋଉ ପଦ୍ମଗନ୍ଧା ଗାଭୀର ମାଖନ ଯାହା ଖାଇବାର ଅଧିକାର ମୋର ଅଛି, ମୋର ଆଜି ଭକ୍ତମାନେ ମୋର କଟ ମାନେ ଖାଉ ନାହିଁ ତାଙ୍କ ଉପରେ ରାଗୁଛନ୍ତି, ଯଶୋଦା ମାତା ପଛରୁ ଦେଖୁଛନ୍ତି ଆଚ୍ଛା ଏ ଘରେ ବସି ପୁଣି ମାଙ୍କଡ଼ ଖାଇବାକୁ ଯୋଉ ଯାହା ପାଇଁ ମୁଁ ରଖିଥିଲେ ଏତେ ଦାୟିତ୍ୱ ଜିନିଷ, ଏତେ ସୁନ୍ଦର ଜିନିଷ ଆଜ୍ଞା ଦେଖି ଦେଇକି ଧାଇଁ ଯଶୋଦା ମାତା, ଯଶୋଦା ମାତା ଧରିବେ କି ବାଡ଼େଇବେ କି କଣ କରିବେ ଭାଇ, ଏଇ ଅବସ୍ଥାରେ କୁନ୍ଦିଦେବୀ ସେଠି ଥିଲେ, ସେଥିପାଇଁ ମୁଁ ବିମୋହିତ ହଉଛି, କୃତାଦୋଷୀ ଅପରାଧୀ, ଚୋରର ପ୍ରଥମ କାମ କଣ ଚୋରି କଲା ପରେ ଘର ଲୋକ ବି ଯଦି ଚୋରି କରିଦବ ସେ ଟିକେଟ କାଢ଼ିଦେବି ଟ୍ରେନ ଲୋକଟା ପଳେଇବ, ଚୋର ଚୋରି କଲା ମାନେ ଭଗବାନ ତା ପାଇଁ କୋଇ ଡରନି, ତାର ପରମାତ୍ମା ଏଭଳି ଦେବେ ବୃଦ୍ଧି, କାରଣ କୃଷ୍ଣ ଶିଖେଇଛନ୍ତି ଏଟା ଚୋରି କରିଗଲେ ସାଙ୍ଗେ ସାଙ୍ଗେ ଜାଗା ଛାଡ଼ିବାକୁ ପଡ଼େ, ଆଉ ଧରା ପଡ଼ିବା ପୂର୍ବରୁ ପୋଲିସ ଆସୁଛନ୍ତି ମାଡ ଚୋର ହବ, ଭଗବାନ ଶ୍ରୀକୃଷ୍ଣ ସେଇଭଳି ଧାଇଁ ଧାଇଁ ଯାଉଛନ୍ତି, ପୁରା ଧାଇଁ ଧାଇଁ ଜୋର ଜୋର ଯାଉଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ପଛରେ ଯୋଗୀମାନଙ୍କର ମନ, ଯୋଗୀମାନେ ଯୋଉ ମନବେଗରେ ଧାଉଁଛନ୍ତି ତାଙ୍କୁ ଧରିବା ପାଇଁ ଧରିପାରୁନାହାନ୍ତି, କିନ୍ତୁ ଜ୍ୟୋତ୍ସ୍ନା ମାତା ଧାଉଁଛନ୍ତି ଧରିବା ପାଇଁ, ବଡ ପ୍ରଫୁଲ୍ଲ ଶରୀର ବହୁ ପରିଶ୍ରମ କରୁଛନ୍ତି, ଆଉ ଭଗବାନ ସବୁ ଗୋପବାସୀ ମାନେ ଦେଖୁଛନ୍ତି, ଆଜି ଗୋଟେ ଅଦ୍ଭୁତ ଦୃଶ୍ୟ, ମା ପୁଅ କଣ ଦୌଡ଼ା ଦୌଡ଼ି ହେଉଛନ୍ତି ନନ୍ଦାରାଣୀ, ଆଉ ପୁଅ କଣ ଦୌଡ଼ା ଦୌଡ଼ି ହେଉଛନ୍ତି, ପୁଣି ଦୌଡ଼ା ଦୌଡ଼ି ଭଗବାନ ଶ୍ରୀକୃଷ୍ଣ କଣ କରୁଛନ୍ତି, ଯେମିତି ବଣକୁ ଚାଲିଗଲେ ବଣୁଆ ଲୋକ ଜାଣନ୍ତି ହାତୀ ଯଦି ଆସିଯିବ ହାତୀ କେମିତି ଆପଣ ପରାସ୍ତ କରିବେ, ହାତୀ ଯଦି ଆପଣ ଗୋଡ଼ଉଛି ମାରିବା ପାଇଁ ହାତୀ ଖାଲି ଘୁରିବେ, ଖାଲି ଟଙ୍କା ଟଙ୍କା ରାସ୍ତା, ସୀତା ଗଲେ ହାତୀ ଧର ନବ ପଛୁଆ ଗଲା, ସୀତା ଯିବେ ପୁଣି ବୁଲି ଆସିବେ, ସେ ପୃଥୁର ସରଣ ତାର ବୁଲିଲା ବେଳେ ଯଦି ସମୟ ଲାଗିବ ଦି ଚାରି ଥର ବୁଲିଲେ ତା ମୁଣ୍ଡ କଟ ବଥା ହବ, ସେ ଆଉ ହାତୀ ଦେଖିଲେ ଖାଲି ଘୁରିବ ଏପଟ ସେପଟ ଘୁରିବ, ଯେତେ ଅଙ୍କା ବଙ୍କା ରାସ୍ତା ଆଜିକୁ ଆପଣ ଯିଏ ମଥୁରାପୁର ଦେଖିବେ ସବୁ ଯେତିକି ଧାମ ମାନଙ୍କର ଅଙ୍କା ବଙ୍କା ରାସ୍ତା ବେଶୀ, ଯେତିକି ବଙ୍କା ରାସ୍ତାରେ ସେ ଭଗବାନ ଶ୍ରୀକୃଷ୍ଣ ବୁଲୁଛନ୍ତି, ଯଶୋଦା ମାତା ହାଇ ଫାଇ ହେଲେ ଧାଇଁ 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 ଧାଇଁ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମ ମୁଁ ଦେଖିଲେ ଜିତି ଯେଉଁ କୃଷ୍ଣଙ୍କୁ ଧରିବ ଭଗବାନ ଶ୍ରୀକୃଷ୍ଣ ପାଦପଦ୍ମ ମୁଁ ଦେଖିଲେ ଚେଷ୍ଟା ମତେ ଆରେ ଏତେ ଧାଇଁଲାଣି କାନାର ପାଦପଦ୍ମ ଲାଲ ପଡ଼ିଲାଣି କେତେ କଷ୍ଟ ହଉଥିବ ଏତିକି ଯେତେବେଳେ ବିଚାର କରିଦେଇଛନ୍ତି କୃପା ଶକ୍ତି ସାଙ୍ଗେ ସାଙ୍ଗେ ଆସିଆସ କୃଷ୍ଣ ଅଟକିଗଲେ ଧରିଲେ ଡାଣ ହାତକୁ ଧରିଲେ ଚେଷ୍ଟା ମତା ଭଗବାନ କୋରାପୁଟ ଯୁଗ୍ମେଣ ସାତଙ୍କ ନେତ୍ର କିନ୍ତୁ ଏ ଗୋଟିଏ ହାତରେ ଡାଣ ହାତକୁ ଧରିଛନ୍ତି ସେମାନେ ପଚାରୁଛନ୍ତି ରେ ଚୌର୍ଯ୍ୟ ରେ ଦୁରନ୍ତ ଗାଳି ହେଉଛନ୍ତି ରେ ମର୍କଟ ବନ୍ଧୁ ମାଙ୍କଡ ମାନଙ୍କର ବନ୍ଧୁ ମୋହନ ଶୁଣିଲେ କହିଲେ ମାଖନ ତ ଖାଇଲାନି ଆଉ ଏ ଗୋପଗ୍ରହ ରହିଲେ ମନ ସ୍ଥିର କରିଲେ ମତେ ମାଙ୍କଡ ବନ୍ଧୁ ବୋଲି କହିଲେ ସେସବୁ ହେ ମର୍କଟ ବନ୍ଧୁ ମୋତେ ଏ କଥା କହିଲେ ଧରିପାରିବେ ଭଗବାନ କେତେବେଳେ ଧରା ପଡ଼ନ୍ତୁ ଏ ରାଜା ମାନେ ଭାବିବାକୁ ଦେଲେ ଯେତେବେଳେ ଆସିଗଲା ଭାଇ କୃଷ୍ଣ କେତେ କଷ୍ଟ ହଉଥିବ କୃଷ୍ଣଙ୍କର ତତ୍ସୁଖ ସୁଖିତ ଭାବନା ହୃଦୟରେ ଆସିଲେ ଭଗବାନ ନିଜ ସୁଖ ବାସନା ନିଜର ପରିଶ୍ରମ ଭୁଲିଗଲେଣି ଯଶୋଦା ମାତା ପୁତ୍ର ସ୍ଥାନରେ ଏତେ ଧାଇଁ ନିଜ ପରିଶ୍ରମ ଭୁଲିଗଲେଣି କିନ୍ତୁ କୃଷ୍ଣଙ୍କୁ ପରିଶ୍ରମ ହଉଥିବ କୃଷ୍ଣଙ୍କ ସୁଖର ସୁଖିତ ଭାବନା ଆସିଲେ ଭଗବାନ ଧରା ପଡ଼ା ଧନ୍ୟକି ବହୁତ ଗାଳି ଦେଇଛନ୍ତି ଆଉ ମା ମତେ ଛାଡ଼ିଦିଅ ଆଉ ମୁଁ କଦାପି ଏଇ କାମ ଆଉ କେବେ କରିବ ଆଉ ଯଶୋଦା ମାତା ଧାଇଁଲା ବେଳେ କଣ କରୁଛନ୍ତି ହାତରେ ଯଷ୍ଟି ଧରିଛନ୍ତି ପ୍ରଥମ ଥର ପାଇଁ ବାଡ଼ି ଧରିଛନ୍ତି ଆଉ ଧରା ପଡ଼ିଗଲା ବେଳେ କୃଷ୍ଣ ଆଗେ କଣ କହୁଛନ୍ତି ମା ମତେ ବାଡ଼ିଟା ଦେଖି ବେଶୀ ଭୟ ଲାଗୁଛି ଆଗେ ବାଡ଼ିଟା ଫୋପାଡ ଯଶୋଦା ମାତା ବାଡ଼ିରେ ପିଟି ନାଥିଲେ ବାଡ଼ି ଧରିଛନ୍ତି ଏ ବାଡ଼ିଟାକୁ ଆଗେ ଫୋପାଡ ଆପଣ ବାଡ଼ିଟାକୁ ଆଗେ ଫୋପାଡ କହିଲେ ତୁ କାହିଁକି ମା ଭାଣ୍ଡ ଭାଙ୍ଗିଥିଲୁ ନା ମା ଆଉ କଦାପି ମୁଁ ଏ କାମ କରିବ କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସ୍ଥିର କରିଦେଲେ ମୁଁ ଆଉ କଦାପି କରିବିନି ଆଉ କଦାପି ଗୋପଗ୍ରହ ବି ରହିବ କାହିଁକି ରହିବ ମୋତେ ମର୍କଟ ବନ୍ଧ ବୋଲି କହିଲେଣି ଆଉ ଆଉ ଆଜିଠାରୁ ତୁ ମାଖନ ଖାଇବା ତୋର ବନ୍ଦ ହବ ସାଙ୍ଗମାନଙ୍କ ସହିତ ଖେଳିବା ତ ବନ୍ଦ ହବ ତୁମେ ଆଜି ବାନ୍ଧିକି ରଖିବୁ ଯଦି ତମ ମାଖନ ଜିତି ଆସିବ ଆଉ ବାନ୍ଧିକି ରଖିବୁ ବୋଲି କହିକି ଆଚାର୍ଯ୍ୟମାନେ କୁହନ୍ତି ତାଙ୍କର କେଶରେ ଯୋଉ ମା ମାନେ ସବୁ ବାନ୍ଧନ୍ତିନି କାଢ଼ିଲା କହିଲେ ଏଇଥିରେ ବାନ୍ଧିବା ତାପରେ ଦୌଡ଼ିକି ପଛରେ ଆସି ଦଶ ମାତା ଏତେ ନିର୍ଦ୍ଦୟ ନୁହନ୍ତି ଯେ କୃଷ୍ଣଙ୍କ ଏକାନ୍ତ ପଶୁ ରସିରେ ବାନ୍ଧିବେ ଯଶୋଦା ମାତା ଦେଖିଲେ ବାନ୍ଧିବା ପାଇଁ ଆସୁଛନ୍ତି କାହିଁକି ବାନ୍ଧିଲେ ବାନ୍ଧିବାର କଣ ଆବଶ୍ୟକ ଥିଲା ନା କୃଷ୍ଣଙ୍କର ହୃଦୟ ଭାବକୁ ବୁଝିଦେଲେ ଆଙ୍କୁ ଯୋଉ ଗାଳି ଦେଲି ନା କହିଲି ମର୍କଟ ବନ୍ଧ ବୋଲି ଦୁରନ୍ତ ବୋଲି କହିଲି ଆମେ ଛାଡ଼ିଦେଲି ବଣ ପଳେଇଗଲା ତମକୁ ଖୋଜିକି ପାଇନି ସମସ୍ତେ ଯାଇକି ଜାଣି ଇନ୍ଦ୍ର ଜାଗ ବଡ ଅସୁବିଧା ହେଇଯାଏ ତମକୁ ବାନ୍ଧିକି ରଖିବ ଆଉ ଶାନ୍ତ ହେଇ ଆଉ ଛାଡ଼ ଏବଂ ବାନ୍ଧିକି ରଖିବା ପାଇଁ ସମସ୍ତ ପ୍ରକାର ଉପାୟ କରିକି ପ୍ରଚେଷ୍ଟା କରିକି ବାନ୍ଧୁଛନ୍ତି ଯେତେ ରୋଷେଇ ଆଣୁଛନ୍ତି କେତେ ଆଙ୍ଗୁଳି ସର୍ଟ ପଡ଼ିଛି ଦୁଇ ଆଙ୍ଗୁଠି ତିନି ଆଙ୍ଗୁଠି ନାହିଁ କି ଚାରି ଆଙ୍ଗୁଠି ନାହିଁ କି ଏକ ଆଙ୍ଗୁଠି ନାହିଁ ଭଗବାନୀ ମାଜିକି ଦେଖୁଛୁ ବାନ୍ଧ କେତେ ବାନ୍ଧୁଛୁ ଗୋପୀମାନେ ଆସିକି ପହଞ୍ଚିଗଲେ ଗୋପୀମାନେ କହୁଛନ୍ତି ଦେଖ ଯଶୋଦେ ତୁମର ପୁତ୍ରର ବନ୍ଧନ ଯୋଗ ନାହିଁ ଯାହାର ବନ୍ଧନ ଯୋଗ ନାହିଁ ସେ କେବେ ବନ୍ଧନ କରିବ ତା ବାନ୍ଧି ପାରିବନି ତାହେଲେ କ'ଣ ବନ୍ଧନ ଯୋଗ ନାହିଁ ରହିଯାନି ହଁ ବନ୍ଧନ ଯୋଗ ନାହିଁ ବୋଧେ ଏତେ ରସିରେ ବାନ୍ଧି ପାରୁନି ପୁଣି କୁହନ୍ତି ଆଚ୍ଛା ମୁଁ ଯେତେବେଳେ ଯାହାର ବନ୍ଧନ ଯୋଗ ନାହିଁ ମୋ ହାତରେ ଯେତେବେଳେ କୁଣ୍ଡଳ କ'ଣ କଙ୍କଣ ବି ଦଉଛି ବେକରେ ତ ମାଳ ପିନ୍ଧି ଦଉଛି ସେତେବେଳେ ତ ପିନ୍ଧି ପାରୁଛି ନାଇଁ ମିଛ କଥା ପୁଣି ବାନ୍ଧିବ ଗୋପପୁରରେ ଗୋପୀମାନଙ୍କୁ ବୃଦ୍ଧା ଗୋପୀମାନଙ୍କୁ ଦାସୀମାନଙ୍କ ଦ୍ୱାରା ସମସ୍ତ ରଜ ଆଣିଛନ୍ତି କିନ୍ତୁ ସବୁବେଳେ ଦୁଇ ଆଙ୍ଗୁଳି ସର୍ଟ କରୁଛି ସେଇ ସମୟରେ ଯେଉଁ ଦୃଶ୍ୟଟିକୁ କିଏ ଦେଖିଛନ୍ତି ଏଇଠି କହୁଛନ୍ତି ନା ସମାନ ବିଭେଦି ମୁଁ ସେ ଦୃଶ୍ୟଟାକୁ ଦେଖିକି ବକ୍ତମ୍ ନିନୀୟ ଭୟ ଭାବନା ସ୍ଥିତସ୍ୟ ଆପଣ ଭୟ ଭାବନା ଅବସ୍ଥାରେ ଥିଲେ ସେଠି କିଶୋର ରୂପକୁ ଦେଖୁଛନ୍ତି ରଥ ଉପରେ ବସୁଛନ୍ତି ଦ୍ୱାରକା ଶ୍ରୀକୃଷ୍ଣଙ୍କୁ ବୃଥା ପ୍ରାର୍ଥନା କରୁଛନ୍ତି ଆପଣ କିଭଳି ଭୟରେ ଥିଲେ ରୁଦନ୍ତ ମହୁନେତ୍ର ଯୁଗ୍ମ ମୃଜନ୍ତ ଭଗବାନ ଏମିତି ରୂପ ହେଇଛନ୍ତି ପିନ୍ଧିଛନ୍ତି କଣ କାଜଲ ଗୋଟେ ହାତରେ ପ୍ରଥମ ଥର ପାଇଁ ଜୀବନରେ ଭଗବାନ ନିଜ ଲୁହକୁ ନିଜେ ପୋଛନ୍ତି। ଯେତେବେଳେ କାନ୍ଦନ୍ତି ଯଶୋଦାମାତା ପୋଛି ଦିଅନ୍ତି, ଛୋଟ ପିଲା ଯେତେବେଳେ ନିଜ ଲୁହକୁ ନିଜେ ପୋଛୁ, ନିଜ ସିଂହାଣୀକୁ ନିଜେ ପୋଛୁ, ସେ ପୋଛିବେନି, ସେ ବେଶୀ ଲଗେଇବେ ପୋଛୁ ବୋଲି ସେ ନାକୁ ଏମିତି କରିଦେବେ ପୁରା ମଶାଣ ଲାଗିବ। ଭଗବାନ ଶ୍ରୀକୃଷ୍ଣ ସେଭଳି ଲୁହକୁ ପୋଛିବେ କଣ, ଯେତିକି କାଜଳା ଲାଗିବେ ମୁହଁ ସାରା ତାକୁ ସବୁ ପଡ଼ିସାରିଲେ। ତ ଅଦ୍ଭୁତ ଦୃଶ୍ୟ ସେ କଥା ସିଏ କହୁଛନ୍ତି, ବାନ୍ଧିବାକୁ ଯାଇନାହାନ୍ତି, ଖାଲି ଦୌଡ଼ି ଦେଖିକି କୃଷ୍ଣ ହାରୁ ଖାରୁ ଖାଇଲେ, ଆମ ତ ବାନ୍ଧରେ ଦୌଡ଼ିଲେ ଦେଖିନି ବନ୍ଧନ ହେଇନି, କାରଣ ଭଗବାନଙ୍କୁ ବାନ୍ଧିବାକୁ ଐଶ୍ୱର୍ଯ୍ୟ ମାନେ ସବୁ ଶକ୍ତି ସବୁ ଭଗବାନଙ୍କର ଅଛନ୍ତି ନା, ସେମାନେ ବନ୍ଧନ ହେବାକୁ ଦଉନାହାନ୍ତି, ଯଶୋଦାମାତାଙ୍କୁ ଛାଡ଼ୁନାହାନ୍ତି। ଯେତେ ଦୌଡ଼ି ଆସୁଛି ଦୁଇ ଦୁଇ ଆଙ୍ଗୁଳି ସର୍ଟ ପଡୁଛି, କିନ୍ତୁ ମାଙ୍କର ଜିଦି କମୁନି। ସୁଖଦେବ ଗୋସ୍ୱାମୀ ଗୋଟିଏ କଥା କହିଲେ, ଭଗବାନ କେତେବେଳେ ବନ୍ଧନରେ ପଡ଼ିଲେ, ଦୃଷ୍ଟ୍ୱା ପରିଶ୍ରମମ୍ କୃଷ୍ଣ ସୋମାତୃ ସିନ୍ନ ଗାତ୍ରାୟ ବିଶ୍ରକବର ସ୍ରଜ, ଦୃଷ୍ଟ୍ୱା ପରିଶ୍ରମମ୍ କୃଷ୍ଣ କୃପୟାସିତ୍ ସ୍ୱବନ୍ଦନେ। ଭଗବାନ ଏ ଲୀଳାରେ ବିଶ୍ୱନାଥ ଚନ୍ଦ୍ରଙ୍କୁ ସୁନ୍ଦର କଥା କହିଲେ, କହିକି ମୋ କଥାକୁ ବିଶ୍ୱାସ ଦେଇ, ସୋମାତୃ ସିନ୍ନ ଗାତ୍ରାୟ, କେତେବେଳେ ଭଗବାନ ଜଣେ ଭଗବାନଙ୍କୁ ପାଇପାରିବେ, କେତେବେଳେ ଜଣେ ଭଗବାନ ହୃଦୟରେ ବାନ୍ଧି ପାରିବେ, ଯଶୋଦା ମାତାଙ୍କ ଭଳି ଯାହାର କାୟ ମନ ବାକ୍ୟରେ କୃଷ୍ଣ ସୁଖ ସେବା କରିବାର ଚିନ୍ତା ଅଛି, କେତେବେଳେ କୃଷ୍ଣ ନିଜର ହେବେ ପାଖରେ ହେବେ, ଯେତେବେଳେ ନିଜର ସୁଖ ବାସନା ନ ରହି କେବଳ କୃଷ୍ଣ ସୁଖ ସୁଖିତ୍ୱ ବାସନା ଆସିବ, ସେତେବେଳେ କୃଷ୍ଣ ନିଜର ହେବେ ପାଖରେ ହେବେ, କେତେବେଳେ କୃଷ୍ଣ ଜଣେ ବାନ୍ଧି ପାରିବ ହୃଦୟ ଭିତରେ। ଏଇଠି କହୁଛନ୍ତି କୃଷ୍ଣଙ୍କର କେତେବେଳେ କରୁଣା ଆସିବ, ଯଶୋଦା ମାତା ଯେତେବେଳେ ଜିଦ୍ ଧରିଛନ୍ତି ନା ମୁଁ ଆମେ ବାନ୍ଧିବି, କିନ୍ତୁ ପରିଶ୍ରମ ବହୁତ କରୁଛନ୍ତି ନା, ସମାପ୍ତ ସିନ୍ନ ଗାତ୍ରାୟ ସବୁ ଝାଳ ବହି ଆସୁଛି, ଯଶୋଦା ମାତାଙ୍କର ପରିଶ୍ରମ ଦେଖି ଏଠି କହୁଛନ୍ତି ଦୃଷ୍ଟ୍ୱା ପରିଶ୍ରମମ୍ କୃଷ୍ଣ, ମାଙ୍କର ପରିଶ୍ରମକୁ ଦେଖି। ଗୋଟିଏ କଥା ମନେ ରଖିଥିବେ, ଭକ୍ତି ଜୀବନର ଏହି ହେଉଛି ସାର, ଭଗବାନ ପାଇଁ ଆମେ କେତେ ପରିଶ୍ରମ କରୁଛେ ସେଟା ଭଗବାନ ଜାଣନ୍ତି। ଯଦି ଆମେ ବିଚାର କରିବା ସଂସାରୀ ଲୋକ ଅଧିକ ପରିଶ୍ରମ କରୁଛି, କାହା ପାଇଁ କେତେ ପରିଶ୍ରମ କରୁଛନ୍ତି, ଲୋକମାନେ ରାତିରେ ଭୁବନେଶ୍ୱର ଆସିବେ, ସେ ଜଳେଶ୍ୱର ବାରିପଦାର ଲୋକମାନେ ନାଇଟ୍ ବର୍ଷରେ ଆସିବେ, ରାତିରେ ଭୋର ଭୋର ରାତି ମାନ ଯାହା ଶୁଣୁଥିବେ ଆପଣ ଜାଣିଥିବେ, ଟିଭି ଦେଖି ଦେଖି ଆସିବେ, କଣ ଶୋଇନଥିବେ, ଏଠି ଓହ୍ଲାଇବେ, ଭୁବନେଶ୍ୱରରେ ଦିନମାନ କାମ କରିବେ, ପୁଣି ନାଇଟ୍ ବସ୍ରେ ବସିକି ଯିବେ, ପୁଣି ଆସିବେ ଅଫିସ୍ ଡ୍ୟୁଟି କରିବେ, କେବଳ ସଂସାର ପାଇଁ ପ୍ରଚୁର ପରିଶ୍ରମ କରୁଛନ୍ତି, କେବଳ ମୋ ସଂସାର ଲୋକମାନେ ମୋତେ ଟିକେ ଭଲ କୁହନ୍ତୁ, ବାସ୍ ସଂସାର ଲୋକମାନେ ମୋତେ ଟିକେ ଭଲ କୁହନ୍ତୁ, ମୋ ସ୍ତ୍ରୀ ମୋତେ ଭଲ କୁହନ୍ତୁ, ମୋ ବନ୍ଧୁବାନ୍ଧବ ମାନେ ଭଲ କୁହନ୍ତୁ, ଏଇଥିପାଇଁ କେତେ କଠୋର ପରିଶ୍ରମ ସେମାନେ କରୁଛନ୍ତି। ଭକ୍ତ ଭଗବାନ ପାଇଁ ସେତିକି ପରିଶ୍ରମ କରିବେ ବୋଲି କହୁଛନ୍ତି, ଦୃଷ୍ଟ୍ୱା ପରିଶ୍ରମମ୍ କୃଷ୍ଣ କୃପୟା ଆସିତ୍ ସ୍ୱବନ୍ଦନେ, ମାଙ୍କର ପରିଶ୍ରମକୁ ଦେଖି ବନ୍ଧନରେ ପଡ଼ିବେ, କୃପୟା ଭକ୍ତ ପରିଶ୍ରମ ନ କରେ, ଯାହାର ଦେହାନିବାସ ଦେହ ଅଭିନିବେଶ ଦେହ ସୁଖ ଯେତେ ଅଧିକ ସେ ତାର ଭଗବତ ଭଜନ ଭଗବତ ଭକ୍ତି ଭଗବତ ପ୍ରାପ୍ତି ସେତିକି ଦୂରରେ ଅଛି। ଭଗବାନଙ୍କୁ କିଏ କେତେ ଦୂର ପାଇବ, କିଏ କେବଳ କେତେବେଳେ ପାଇବ, କେବଳ ଦୁଇ ଜଣ ଭଗବାନ ଜାଣନ୍ତି ଭକ୍ତ ଜାଣନ୍ତି, ପ୍ରତ୍ୟେକ ଭକ୍ତ ନିଜକୁ ନିଜେ ପଚାରିବା ଦରକାର, ମୁଁ ଭଗବାନଙ୍କୁ କେତିକି ଭଲ ପାଉଛି, କେତିକି ତାଙ୍କ ସୁଖ ଚିନ୍ତା ଅଛି, ମୋ ସରସୁଖ କେତିକି ଚିନ୍ତା ଅଛି, ବାସ୍ ଏତିକି ଜଣାପଡ଼ିବ, ଆଉ କେତିକି ପରିଶ୍ରମ କରୁଛି ଭଗବାନଙ୍କ ପାଇଁ, କେବଳ ପରିଶ୍ରମ ଦେଖିଲେ ଭଗବାନଙ୍କ ପାଇଁ ପରିଶ୍ରମ କଲେ ସେଇଟା ଦେଖିଲେ କୃଷ୍ଣ ବନ୍ଦନରେ ପଡ଼ିବ। ଯଦି ଦୁଇ ଆଙ୍ଗୁଳି ଅତ୍ର ପରିଶ୍ରମ କିତି କୃପୟତାଭ୍ୟାମ କୃପୟତାଭ୍ୟାମ ଦୁଇ ଆଙ୍ଗୁଳିଆ ନିମ୍ନତା ସମାହିତ, ଏ ଦୁଇ ଆଙ୍ଗୁଳି ଯୋଉ ଏହା ସମାହିତ ସମାଧାନ କେବଳ ଦିଆଯାଉଛି, ଭକ୍ତନିଷ୍ଠା ଭଜନୋଦିତ ଶ୍ରାନ୍ତି ଦର୍ଶନୋଦିତ ସ୍ୱନିଷ୍ଠା କୃପା ଯେ ଦୁର୍ଭ୍ୟାମ ଭଗବାନ ବନ୍ଧୁ ଭାବେ, ଭକ୍ତ ନିଷ୍ଠାର ସହିତ ଯୋଉ ଭଜନ ଶ୍ରମ କରିବ, ଏଇଟା ଏଇ ଭଜନ ଶ୍ରମକୁ ଦେଖି ଭଗବାନଙ୍କର କୃପା ଯେତେବେଳେ ଆସେ, ଭଗବାନ ତାକୁ କୃପା କର, କାହିଁକି ଦୁଇ ଆଙ୍ଗୁଳି ସର୍ଟ ଥିଲା, ଏଇଥିପାଇଁ ଦୁଇ ଆଙ୍ଗୁଳି ସର୍ଟ, ଭକ୍ତ ପରିଶ୍ରମ କଲେ ଭଗବାନ କୃପା କରିବ, ପରିଶ୍ରମ ନ କରିକି କଦାପି ଭଗବାନଙ୍କୁ ପାଇବାର ଆଶା ଭୁଲିଯିବା ଦରକାର। ଏଇ ଭାବିବା ଉଚିତ ନୁହେଁ ଚାନ୍ଦ ହରେ କୃଷ୍ଣ ଏଣ୍ଡ ବି ହାପି ମାନେ ପ୍ରଭୁ ଗୋଟେ ବହୁତ ସୁନ୍ଦର ତାଙ୍କ ଭାଗବତରେ ବହୁତ କଟା କଟା କଥା ସବୁ କହିଛନ୍ତି। ଏଇଟାକୁ କେହି ହଷ୍ଟେଲ ଲାଇଫ ବୋଲି ଭାବିବା ଉଚିତ ନୁହେଁ, ଗୋଟେ ହଷ୍ଟେଲ ଲାଇଫ ନୁହେଁ। ଆମର ଗୁରୁଦେବ କହିଲେ ଆଶ୍ରମ ମାନେ ହିଁ ଶ୍ରମଦାନ, ଆଶ୍ରମ ହଷ୍ଟେଲ ଲାଇଫ ନୁହେଁ। ହଷ୍ଟେଲ ଦେଖୁଛନ୍ତି ପିଲାମାନେ କେମିତି କଣ କିଏ ରୋଷେଇ କରିଦେଲା ଖାଇଲେ ପିଇଲେ ବୁଲିଲେ, ନାଇଁ 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 ପ୍ରଭାତ କହୁଛନ୍ତି ମୁଁ ଆରେଞ୍ଜ ପ୍ରଭାତ ଲେଖୁଛନ୍ତି କେଉଁ ଚରିତ୍ରରେ ଚରିତ୍ରଟା ପ୍ରସ୍ତୁତ କରିଥିଲି ଜଡ ଭରତ କହିଲେ ମୁଁ ଆଇ ଆରେଞ୍ଜ ହୋଟେଲ ପ୍ରଭାତ ଲେଖୁଥିଲି ମୁଁ ଏମାନଙ୍କୁ ରହିବା ପାଇଁ ଖାଇବା ପାଇଁ ସବୁ ବ୍ୟବସ୍ଥା କରିଦେଇଛି କେମିତି ଆମେ ବ୍ୟାକ୍ ଟୁ ଗଠେ ଜାଣିଲା ସବୁ ବ୍ୟବସ୍ଥା ମୁଁ କରିଛି। ଆମେ ପରିଶ୍ରମ ନକଲେ ଭଗବାନଙ୍କ ପାଇଁ କଦାପି ପ୍ରଭୁଙ୍କୁ ପାଇବାର ଆଶା ନିଷ୍ଫଳ ନିଷ୍ଫଳ। ସେଥିପାଇଁ ଯଶୋଦା ମାତାଙ୍କର ପରିଶ୍ରମ ଦେଖି ଭଗବାନଙ୍କର କୃପା ଆସେ। ଏ ଦୁଇଟି ଆମ୍ବୁଳି ଏଥିପାଇଁ ସର୍ଟ ସର୍ଟ ଥିଲା, ଏ ଗୋଟିଏ ଲାର ସାଢେ ଦଶରୁ ଦୁଇ ମିନିଟରେ ମୁଁ କହିଦେବି। ଏବଂ ଏ ଅଙ୍ଗ ହେ ପରୀକ୍ଷିତ ଭଗବାନଙ୍କର ଭୃତ୍ୟବଶ୍ୟତା, ଏଇଭଳି ଭାବରେ ଭଗବାନ କିଭଳି ଭୃତ୍ୟରେ ବସ୍ୟ ହୁଅନ୍ତି ଏଠି ଦେଖାଉଛନ୍ତି। ଆତ୍ମାରାମ ଭଗବାନ ଆତ୍ମାରାମ ଭୋକ ଲାଗିଲା, ପୂର୍ଣ୍ଣ କାମ ବି ଅତୃପ୍ତ ପୂର୍ଣ୍ଣ କାମ କିନ୍ତୁ ଯଶୋଦା ମାତାଙ୍କ ସ୍ତନ୍ୟପାନ କରୁଛନ୍ତି କିନ୍ତୁ ତୃପ୍ତି ହେଉନି। ଶୁଦ୍ଧ ସନ୍ତ ହେଉଛି କ୍ରୋଧ, ଶୁଦ୍ଧ ସନ୍ତ ବିଗ୍ରହ କ୍ରୋଧରେ ଭାଙ୍ଗି ଦେଉଛନ୍ତି। ଭକ୍ତକୁ ଭକ୍ତର ସହିତ ତାଙ୍କ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରେମ ଭକ୍ତିରେ ବାନ୍ଧିବା ପାଇଁ ସୂର୍ଯ୍ୟ ଲାଗିଛନ୍ତି। ସ୍ୱରାଜ୍ୟ ଲକ୍ଷ୍ମୀ ମଧ୍ୟ ବି ଚୋର୍ଜୀଣ, ରାଜ୍ୟ ଲକ୍ଷ୍ମୀ ସବୁରେ ତାଙ୍କର ପୂର୍ଣ୍ଣ ସଦସ୍ୟ ଯେତେ ଚୋରି କରୁଛନ୍ତି। ମହାକାଳ ଜନାଦି ଭୟ ପରାୟଣ ଏ କଥା କହୁଛନ୍ତି, କୋଉ ଦେବୀ ସେୟା କହୁଛନ୍ତି। ଭୟ ଯାହା ଭୟ କରେ ଆପଣ ଯଶୋଦା ମାତାଙ୍କୁ ଭୟ କରିଥିଲେ, ଏଇଟା ମୋତେ ଦେଖି ମୋତେ ମୋହ ଲାଗୁଛି। ଏହାର ପରେ କୁଦେବୀଙ୍କର ଆହୁରି ମଧ୍ୟ ସ୍ତୁତି ଅଛନ୍ତି, କିନ୍ତୁ ମୁଖ୍ୟ ସ୍ତୁତି ଚାରି ପାଞ୍ଚଟି ଯୋଉ ରହିଲେ ବିପଦ ସମସ୍ତ ସତ୍ଵ ଆଉ ଜନ୍ମେଶ୍ୱରୀ ସୁତଶ୍ରୀ ନମଃ କିଞ୍ଚନ ଜିତାଏ, ଏହି ବାସ୍ତବିକ ସ୍ତୁତିରେ ଶେଷ ଥିଲେ ଏବଂ ଶେଷ ସ୍ତୁତି ଦୁଇ ତିନି ସ୍ତୁତି ବହୁତ ସୁନ୍ଦର ସ୍ତୁତି ଅଛନ୍ତି। ତେଣୁ ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି, ସମୟ ଆମର ହେଇଗଲେଣି। ଯଦି ମୋର କିଛି ଦୋଷ ତ୍ରୁଟି ଥାଏ ଆପଣମାନେ ଆପଣମାନଙ୍କର ବୈଷ୍ଣବତା ଗୁଣରେ ସାଧୁ ଗୁଣରେ ମୋତେ କ୍ଷମା କରିବେ, କାରଣ ମୋର ବହୁତ ସମୟ ଉଚ୍ଚାରଣ ଆଉ ଶ୍ଳୋକ ପଢ଼ିବାର ତ୍ରୁଟି ବି ରହୁଛି। ସମସ୍ତ ବୈଷ୍ଣବମାନଙ୍କର କୃପା ଭିକ୍ଷା କରି ସାଧୁ ଗୁରୁ ଚରଣରେ ମୋର ଗତି ରହୁ, ସମସ୍ତେ ମୋତେ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କୁ କିଭଳି ଗୁରୁକୃଷ୍ଣଙ୍କର ସେବା କରି କିଭଳି ଏ ଜୀବନକୁ ସାଧୁଗୁରୁଙ୍କର ସେବାରେ ସମର୍ପିତ କରିପାରିବି ଆପଣମାନଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା। ଏତିକି କହି କଥାକୁ ମୁଁ ବିଶ୍ରାମ ଦେଉଛି, ଏବଂ ବିଶେଷ କରି ଏ ସ୍ଥାନରେ ଏ ଜାଗାରେ ଯିଏ ମାଲିକ ଯିଏ ଆମକୁ ଦେଉଛ ପ୍ରଭୁଙ୍କର କଥା କହିବା ପାଇଁ ସେ ବର୍ଷା ସମୟରେ ବି ବିନା ଦ୍ୱିଧାରେ ସ୍ଥାନ ଦେଇଛନ୍ତି। ପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ, ପ୍ରଭୁଙ୍କ ଚରଣ ତାଙ୍କର ମତି ରହୁ। ଆଉ ଏତିକି କଥା କହି ମନ୍ଦିରର ସମସ୍ତ ବରିଷ୍ଠ ଭକ୍ତ ମନ୍ଦିର ଅଧ୍ୟକ୍ଷ ସେମାନଙ୍କ କୃତଜ୍ଞତା ଜ୍ଞାପନ କରି ସମସ୍ତଙ୍କ ଚରଣ କମଳ କରନ୍ତି ନିବେଦନ କରି ମୋର ଯଦି କିଛି ଦୋଷ ତୃତୀୟ ଅପରାଧ ଆପଣମାନେ କ୍ଷମା କରିବେ। ଏତିକି ଦୁଇ କଥାକୁ ବିଶ୍ରାମ ଦେଉ। ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତ କି ପ୍ରଭୁପାଦ ଜୀ ମହାରାଜ କି ଶ୍ରୀ ଗୁରୁଗୋବିନ୍ଦ ଗୋସ୍ୱାମୀ ଶ୍ରୀ ଗୁରୁଦେବ କି ସମୀର ବୈଷ୍ଣବ ଭକ୍ତ ବୃନ୍ଦ କି ଗୀତା ଗୌର ବ୍ରହ୍ମାନନ୍ଦ।